सर्वप्रथम मोर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमला तले समर्पित हो कृपा भिक्षा करी प्रणति निवेदन करी संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपा जी महाराज के चरण कमल रे प्रणति निवेदन करी कृपा भिक्षा करी समस्त साधु गुरु वैष्णव आचार्य चरण कमल रे प्रणति निवेदन पूर्वक कृपा भिक्षा पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री गौर नित्यानंद महत करुणारु आमे माने पवित्र दामोदर मास रे श्रीमद भागवतम सप्तम स्कंदर प्रहलाद महाराज प्रभु नृसिंहदेव प्रति स्तुति श्रवण करुछे। तेबे गत काली नृसिंहदेव को प्रणाम करी प्रहलाद महाराज जहाँ विज्ञप्ति निवेदन करुथले ताहा आमे स्मरण करी आज अवशिष्ट श्लोक श्रवण करिबा। दुईट श्लोक रे निजर गुरु प्रति आनुगत्य वृत्तानुरक्त भाव को प्रकाश कले जे प्रभु कथं विसृज्य तव वृत्त्य सेवा जहां करुणार आज मुझे सम्मुखें असुरकूल जन्म ही सम्मुखें आप देखिपारी से नारद मुनि सेवा को छाड़ी मो जीवन कौन सी गति ना ये प्रथम श्लोक थिले एवं द्वितीय श्लोक थिले मत पित्तु अध अनंत मत प्राण रक्षाश्च मोर प्राण को रक्षा करिसंती एवं मोर पिता को बद्ध करिसंती ये मोर कौन सी भक्तिर प्रभाव नुहे। ऋषि वाक्यम रूतम करतु मोर गुरुदेव नारद मुनि वाक्य को सत्य करिया कारण नारद मुनि मोर माँ को निकट में प्रतिश्रुति देथिले हे कयादु जी तोर पुत्र प्रति द्वेष करिव तार विनाश हव। भगवान मध्य देवता मानू से एकता कही देवस्तुति अच्छी हिरण्यकशिप सप्तम स्कंद रे देवता माने जो स्तुति करुछंदी हिरण्यकशिप प्रताप रे कारण हिरण्यकशिप तपस्या रे तार जटारु जो अग्नि बाहरुची ब्रह्मलोक पर्यंत ब्रह्मा को छाड़ी सब लोक को तल ऊपर सब लोक को दहन करुछी एवं देवता माने भगवान शरण जाते भगवान कही से कथा जे हिरण्यकशिपुर बद्ध कौन सी उपाय हिरण्यकशिपुर बद्ध केवल गोटे उपाय हम जहाँ नारद मुनि कही नारद मुनि जो बरटी कयादु को देते प्रहलाद माँ को देते हनीष्य ओपी वरोजितम जितेबले तांकर निजर पुत्र हिरण्यकशिपु निजर साधु स्वभाव पुत्र प्रहलाद को बद्ध करिया उद्यत हो सेतेबले हनीष्य ओपि वरजितम देवता माने कहले से ब्रह्मांकर बर पाई कहले ब्रह्मांकर बर पाइले मुझे मारिम तेणु प्रहलाद भगवान विज्ञप्ति करुछंती प्रणति करुछंती प्रभु मुझे गोटे भक्त नुहे मो पाई आपण आविर्भाव होती संसार समस्ते कहते प्रहलाद पाई भगवान नृसिंहदेव अवतार किंतु ऋषि वाक्य को सत्य करने आपण यार परे आठटी श्लोक रे जो श्लोक को मुझे चर्चा करी अति सरल श्लोक भागवत तो सब श्लोक होते महिमामय श्लोक कि भागवत कह बहुत कष्ट आजिकल सब सब प्रकार श्रोता अच्छा बाहर लोक भी रोचा निजर भी रुचि अच्छी सब बड़े श्रोता रुचि देखिले चलना वक्ता भी किसी रुचि अच्छी केतोटी कथा आमको भल लगे कि आम बारंबार कह इच्छा हुए कि श्रोता शुणापी इच्छा करते निजर भी किसी रुचि अच्छी जो थी आम प्रभु प्रति स्वतंत्र गोटे भाव आसे कि आठटी श्लोक
ପ୍ରଭୁ ଆପଣ ଏ ସଂସାରକୁ ଆଠଟି ଶ୍ଳୋକର ସାର କଥା ମୁଁ ସଂକ୍ଷେପରେ କହିଦେଇଯାଉଛି। ଆପଣ ଆପଣଙ୍କ ମାୟାଶକ୍ତିରେ ସଂସାରକୁ ସୃଷ୍ଟି କରିଛନ୍ତି, କିନ୍ତୁ ଏ ସଂସାରକୁ ସୃଷ୍ଟି କଲା ପରେ ଆପଣ ଯେତେବେଳେ ଶୟନ କରନ୍ତି, କିଭଳି ଆଠଟି ଶ୍ଳୋକରେ କିଭଳି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଉଛି ତାର ତତ୍ତ୍ୱକୁ ହିଁ କହୁଛନ୍ତି। ଆଉ ବିଶ୍ୱବ୍ରହ୍ମାଣ୍ଡର ସବୁଠୁ ବଡ଼ କାରିଗର ବା ରଚନାକାରୀ ବ୍ରହ୍ମା ସୃଷ୍ଟିକାରୀ ନୁହନ୍ତି, ସୃଷ୍ଟି କରିନାହାନ୍ତି ବ୍ରହ୍ମା, ଭଗବାନ ଯାହା ସୃଷ୍ଟି କରିଛନ୍ତି, ଭଗବାନ ଯେଉଁ ଜ୍ଞାନଟା ଦେଲେ, ବ୍ରହ୍ମା ତାହାକୁ ପ୍ରକାଶ କେବଳ କରିଛନ୍ତି। ବ୍ରହ୍ମାଙ୍କର କୌଣସି କେବଳ ଭଗବତ କୃପାରେ ବ୍ରହ୍ମାଜୀ ସେ କଥା ତୃତୀୟ ସ୍କନ୍ଦରେ କେତେବେଳେ ବ୍ରହ୍ମାଙ୍କର ସ୍ତୁତି ଶୁଣିବେ, ବହୁତ ସୁନ୍ଦର ସ୍ତୁତି। ତୃତୀୟ ସ୍କନ୍ଦରେ ବ୍ରହ୍ମାଙ୍କର ସ୍ତୁତି, ଦେବତାମାନଙ୍କର ସ୍ତୁତି, ପ୍ରଥମ ସ୍କନ୍ଦରେ ଭଗବାନ ତାହେଲେ ଦ୍ୱାରକାକୁ ପ୍ରବେଶ କରୁଛନ୍ତି, ଦ୍ୱାରକା ସ୍ତୁତି। ଭାଗବତରେ ସ୍ତୁତିରେ ବହୁତ ସୁନ୍ଦର ଜିନିଷ ଅଛି, କିନ୍ତୁ ସ୍ତୁତିକୁ ଶ୍ରବଣ କରିବା ଶ୍ରୋତାଙ୍କର ବହୁତ ବଡ଼ ଗୁରୁତ୍ୱ ଭୂମିକା ଦରକାର। ସ୍ତୁତି ମାନେ ଆପଣଙ୍କୁ ସାବଧାନରେ ଶୁଣିବାକୁ ପଡ଼େ, ସେଥିରେ ରୂପ ଗୁଣ ଲୀଳା ଭାବ ଗୁଡ଼ିକ ସବୁ ପ୍ରକାଶ ପାଇଛି। ବ୍ରହ୍ମାଜୀ, ପ୍ରହ୍ଲାଦ ମହାରାଜ କହୁଛନ୍ତି, ବ୍ରହ୍ମାଜୀ ଆପଣଙ୍କର ନାଭି କମଳରେ ସୃଷ୍ଟି ହେଇଛନ୍ତି, କିନ୍ତୁ ସୃଷ୍ଟି ହେଲା ପରେ କୌଣସି ଜ୍ଞାନ ପାଉନାହାନ୍ତି, ପୁଣି ତପସ୍ୟାରେ ଲାଗିଛନ୍ତି। ଆପଣ ତାଙ୍କୁ କୃପା କରିଛନ୍ତି, ସେ କୃପା ବଳରେ ଏ ଜଗତକୁ ସେ ସୃଷ୍ଟି କଲେ, ବେଦ ପ୍ରକାଶିତ ହେଲା। କିନ୍ତୁ ଦିତିଙ୍କର ଗୋଟିଏ ପୁତ୍ର, ସେ ଆପଣଙ୍କର ବ୍ରହ୍ମଲୋକକୁ ଯାଇକି ବେଦକୁ ଚୋରି କରି ନେଇଗଲେ, ବ୍ରହ୍ମାଙ୍କୁ ବି ମୋହାଚ୍ଛନ୍ନ କରିଦେଲେ। ଦିତିଙ୍କର ପୁଅମାନେ ଏଭଳି ଥିଲେ, ବେଦକୁ ଯେତେବେଳେ ସମ୍ପୂର୍ଣ୍ଣ ମୋହାଚ୍ଛନ୍ନ କରି ବେଦକୁ ନେଇଗଲେ, ରସାତଳକୁ ନେଇଗଲେ, ସମୁଦ୍ର ଭିତରକୁ ନେଇ ପଳେଇଗଲେ, ସେତେବେଳେ ଆପଣ ତାଙ୍କ ପାଇଁ ବେଦକୁ ଉଦ୍ଧାର କରିବା ପାଇଁ, କାରଣ ବେଦ ନ ରହିଲେ ସୃଷ୍ଟିର କୌଣସି କାର୍ଯ୍ୟ ଚାଲିପାରିବନି। ବେଦ ମନୁଷ୍ୟକୁ ଶୃଙ୍ଖଳା କରୁଛି, ବେଦ ଅଛନ୍ତି ବୋଲି ଆମେ ଜାଣୁଛେ, ବାବା ମା ସ୍ୱାମୀ ସ୍ତ୍ରୀ ସାଧୁ, ଆମର କ'ଣ କର୍ତ୍ତବ୍ୟ, ମନୁଷ୍ୟ ପାଇଁ ବେଦ ଦରକାର, ବେଦ ସେ ଜ୍ଞାନ, ବେଦର ନିହାତି ଆବଶ୍ୟକତା ଅଛି। ଆଉ ବେଦକୁ ଆମେ କଳିଯୁଗରେ ପଢ଼ିକି ବୁଝିପାରିବା ନାହିଁ ବୋଲି ହିଁ ଭଗବାନ ଗୀତାକୁ କହିଲେ, ବେଦେଶ୍ଚ ସର୍ବମ୍ ଅହମ୍ ଏବ ବେଦ୍ୟ, ବେଦାନ୍ତ କୃତ୍ ବେଦ ବିଧିଚ ହମ୍। ବେଦ ବେଦାନ୍ତର ସାରକୁ ଭଗବାନ ଭଗବତ ଗୀତାରେ କହିଲେ, ମୋର ଶରଣଦାସ ବାସ। ତେଣୁ ଏଇ ବେଦ ଭଗବାନ ସ୍ୱତନ୍ତ୍ର ଅବତାର ହେଇକି ହୟଗ୍ରୀବ ଅବତାର ହେଲେ, ବେଦକୁ ଉଦ୍ଧାର କଲେ, ବ୍ରହ୍ମାଙ୍କୁ ପ୍ରଦାନ କଲେ। ଆମେ ସିନା ବୁଝିପାରୁନେ ଆଜ୍ଞା, ଯେତେବେଳେ ଭାଗବତ ପଢ଼ିବେ ଆପଣ ବୁଝିପାରିବେ ଭଗବାନ ସୃଷ୍ଟିର ଲୋକମାନଙ୍କୁ ତାଙ୍କ ପାଖକୁ ନେବା ପାଇଁ କେତେ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଜଣେ ଦେଖୁଛନ୍ତି ନା, ଜଣେ ପ୍ରଧାନମନ୍ତ୍ରୀ ବା ଜଣେ ମୁଖ୍ୟମନ୍ତ୍ରୀ ଭାରତବର୍ଷର ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଗଲା ପରେ, କିଏ ଭାରତବର୍ଷର ପ୍ରଧାନମନ୍ତ୍ରୀ ହେଇଗଲା ପରେ, ଆକ୍ଚୁଆଲି ଯେଉଁମାନେ ଇମାନଦାର ଲୋକ, ତାଙ୍କ ଉପରେ କେତେ ବଡ଼ ବର୍ଡ଼ନ ଆସୁଛି ଜାଣିଛନ୍ତି ନା, ସବୁ ଲୋକଙ୍କୁ କେମିତି ଶୃଙ୍ଖଳିତ କରିବି, ସବୁ ଡିପାର୍ଟମେଣ୍ଟକୁ କେମିତି ଠିକ୍ କରିବି, ତା ପାଇଁ ଡିପାର୍ଟମେଣ୍ଟ ହେଡ୍ ବାଛିବି, କେମିତି ପଇସାକୁ ଆଣିବି, କେମିତି କଣ୍ଟ୍ରୋଲ କରିବି, ଗୋଟେ ଛୋଟ ଷ୍ଟେଟ୍କୁ ଚଳାଇବା ପାଇଁ ଏଭଳି ଅନନ୍ତ ଗୋଟେ ବ୍ରହ୍ମାଣ୍ଡକୁ ଭଗବାନ ଚଳାଇବେ, ଆଉ ଚାଲିବ କେମିତି, କିଛି ପ୍ରିନ୍ସିପଲ ଦରକାର। ଗୋଟେ ଇନଷ୍ଟିଚ୍ୟୁସନ୍ ଚାଲିବା ପାଇଁ ହେଲେ ଗୋଟେ ପ୍ରିନ୍ସିପଲ ଦରକାର, ୱିଦାଉଟ୍ ପ୍ରିନ୍ସିପଲ ୱି କ୍ୟାନ୍ ନଟ୍ ରନ୍ ଏନି ଇନଷ୍ଟିଚ୍ୟୁସନ୍, ଆଇଦର ମେଟେରିଆଲ ଅର ସ୍ପିରିଚୁଆଲ। ଆଧ୍ୟାତ୍ମିକ ନିୟମ ହଉ, ଆଧ୍ୟାତ୍ମିକ ଇନଷ୍ଟିଚ୍ୟୁସନ୍ ହଉ, ବା ଭୌତିକ ଇନଷ୍ଟିଚ୍ୟୁସନ୍ ହଉ, ପ୍ରିନ୍ସିପଲ କିଛି ଗୋଟେ ନିୟମ ରହିବା ଦରକାର ନା। ଏତେ ବଡ଼ ବ୍ରହ୍ମାଣ୍ଡ ଚାଲିଛି, ଏଠି ପରସ୍ପର ଭିତରେ ଗୋଟେ କୋଡିନେସନ୍ ଅଛି, କୋପରେସନ୍ ଅଛି, ୱିଦାଉଟ୍ କୋପରେସନ୍ରେ ବ୍ରହ୍ମାଣ୍ଡ ରହିବନି। ଯେମିତି ଆମେ ବର୍ତ୍ତମାନ କୋପରେଟ୍ କରୁନେ ଡେମିଗଡ୍ସ ମାନଙ୍କୁ, ଡେମିଗଡ୍ସ ମାନେ ତାଙ୍କ ରିଆକ୍ସନ୍ ଦେଉଛନ୍ତି, ଏ ସାଇଣ୍ଟିଷ୍ଟ ମାନେ ବେକାର, ଏ ଫାଲତୁ କିଛି ଜାଣନ୍ତିନି, ସବୁ ବୋଗସ୍। ଏଇଟା ଆସୁଛି, କ'ଣ ଏଇଟା ଆସିଲା, ଏଇଟା ଗୋଟେ ଆସୁଛି, ସେଇଟା ଗୋଟେ ଆସୁଛି, ଲୋକମାନେ ମରିଯିବେ। ଭାଇ ଆସୁଛି, ତୁମେ ଚେକ୍ କର କାହିଁକି ଆସୁଛି, ହ୍ୱାଇ ଦିସ୍ ଇଜ୍ କମିଂ, ତାର କାରଣ ଜାଣୁନା। ତୁମେ ପ୍ରକୃତି ଉପରେ ଅତ୍ୟାଚାର କରୁଛ, ତୁମେ ପ୍ରକୃତି ଭଗବାନଙ୍କର ଯେଉଁ ସଜେଇ ଦେଇଛନ୍ତି ତାଙ୍କର ମାଆଙ୍କୁ, ପ୍ରକୃତି ଆମେ ମାଆ ଖେଳିବ, ଛୁଆ ଖେଳିବ ତାର ମାଆ କୋଳରେ, ମାଆ ଜାଗା ମାଆର କୋଳ ହଉଛି ଛୁଆର ସବୁଠୁ ବେଷ୍ଟ ପ୍ଲେସ୍, ସେଫେଷ୍ଟ ପ୍ଲେସ୍, ବେଷ୍ଟ ପ୍ଲେସ୍ ଭଗବାନ ପ୍ରକୃତି ସଜେଇକି ରଖିଛନ୍ତି। ଦେଖନ୍ତୁ ବର୍ତ୍ତମାନ ଶୀତ ଦିନ ଆସିଲା, କୌଣସି ବୈଜ୍ଞାନିକ ଏଥିରେ ହାତ ଲଗେଇନି, ଚାହିଁଲେ ବି କରିପାରିବେ, ମଣିଷ ପାଇଁ ଦରକାର ଏଇଟା, ଭଗବାନ ଠିକ ବ୍ୟବସ୍ଥା କରିଦେଉଛନ୍ତି। ନେଚର ଅଟୋମେଟିକ ହେବନି, ଏଇଟା ଭୁଲ ଜିନିଷ, ଯେଉଁମାନେ ବୋଗସ ଲୋକମାନେ ଏଇଟା କୁହନ୍ତି ଅଟୋମେଟିକ, ନଥିଙ୍ଗ ନଥିଙ୍ଗ ୱାର୍କ ଇନ୍ ଦିସ୍ ମେଟେରିଆଲ ଅଟୋମେଟିକ, ଅଟୋମେଟିକ ନାହିଁ, ଅଟୋମେଟିକ ୱାର୍ଡ ଆପଣ ଲଗେଇ ପାରିବେନି। ସମ୍ ସ୍ପିରିଟ ଇଜ୍ ଦେୟାର, ସମ୍ ସୋଲ୍ ଇଜ୍ ରିକ୍ୱାର୍ ଟୁ ଅପରେଟ୍ ଏନି ଏନି ମେସିନ୍, ଅଟୋମେଟିକ ନଥିଙ୍ଗ ଇଜ୍ ୱାର୍କ, ଅଟୋମେଟିକ କିଛି ନାହିଁ। ସେଥିପାଇଁ ଭଗବାନ ଅର୍ଜୁନ ପଚାରିଲେ, ପ୍ରଭୁ ଏ ବିଶ୍ୱ ବ୍ରହ୍ମାଣ୍ଡ ତ ଅଟୋମେଟିକ ଚାଲିଛି, କହିଲେ ନୋ ନୋ ନୋ, ମୟା ଧକ୍ଷଣ ପ୍ରକୃତି ସୁୟାତେ ସଚରାଚରମ, ମୋର ସୁପରଭିଜନରେ ମୁଁ ଯେତେବେଳେ ଯାହା କହୁଛି ନେଚର ସେଇ ହିସାବରେ ଚେଞ୍ଜ କରୁଛି। ଆମେ କହିବା ମୁଁ ଓଡ଼ିଶାରେ ରହୁଛି, ଆମର ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ଏଠି କି ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ନାହାନ୍ତି, ତାକୁ ବୁଦ୍ଧିମାନ ଲୋକ କୁହାଯିବ? ଏତେ ବଡ଼ ବିଶ୍ୱ ବ୍ରହ୍ମାଣ୍ଡ ଅଛନ୍ତି, ଏହାର କେହି କଣ୍ଟ୍ରୋଲର ନାହାନ୍ତି, ଏହାର କେହି ଅପରେଟର ନାହାନ୍ତି, ଇଏ କୌଣସି ବୁଦ୍ଧିମାନ ଲୋକର କାମ ନା। ସୁପ୍ରିମ କଣ୍ଟ୍ରୋଲ ଇଜ୍ ଦେୟାର, ମୟା ଅଧକ୍ଷଣ ପ୍ରକୃତି, ମୁଁ କିଛି କରୁନି, କିନ୍ତୁ ପ୍ରକୃତିକୁ କେବଳ ଅଧ୍ୟକ୍ଷ ସୁପରିଟେଣ୍ଡେଣ୍ଟ କରୁଛି, ସୁପରିଟେଣ୍ଡେଣ୍ଟ ମୋର ଅଣ୍ଡରରେ ସେ କାମ କରୁଛି। ସୁୟତେ ସଚରାଚରମ, କେବଳ ପ୍ରକୃତିରେ ଲିଭିଂ ଏଣ୍ଟିଟିଜ୍ ନୁହେଁ, ନନ୍ ଲିଭିଂ, ଚର ଅଚର ଯେତେ ଜୀବ ଅଛନ୍ତି ମୋର କଣ୍ଟ୍ରୋଲ ଅଛି। ଭଗବାନ କେତେ ସୁନ୍ଦର ପ୍ରକୃତିକୁ ସଜେଇକି ଛାଡ଼ିଛନ୍ତି, ମଣିଷ କ'ଣ କରୁଛି? ତାକୁ ସବୁ ଡିଷ୍ଟ୍ରୟ କରୁଛି, ନଷ୍ଟ କରୁଛି, ତାର ରିଆକ୍ସନଟା ବର୍ତ୍ତମାନ ଆସୁଛି। ୟୁ ହାଭ୍ ଟୁ ସଫର, ତୁମକୁ ସଫର ହେବାକୁ ପଡ଼ିବ। ତୁମକୁ ଏତେ ବମ୍ ତିଆରି କରିବା ପାଇଁ କୁହାଯାଏନି, ସମୁଦ୍ର ଭିତରକୁ ଶହଶହ ଜୀବକୁ ମାରି ତା ଭିତରେ ଟେଷ୍ଟ ଚାଲିଛି, ବୃକ୍ଷମାନଙ୍କୁ କଟାଯାଉଛି, ଏ କଂକ୍ରିଟ ଜଙ୍ଗଲ ସବୁ ତିଆରି କରାଯାଉଛି। ତୁମେ ପ୍ରକୃତିକୁ ଧ୍ୱଂସ କରୁଛ, ମାନେ ପ୍ରକୃତି ତୁମ ପ୍ରତି ରିଆକ୍ସନ ଦେବ, ଏଭ୍ରି ରିଆକ୍ସନ ଇଜ୍ ଇକ୍ୱାଲ ଆଣ୍ଡ ଅପୋଜିଟ୍ ରିଆକ୍ସନ, ସେ ରିଆକ୍ସନଟାକୁ ତୁମକୁ ସଫର ହେବାକୁ ପଡ଼ିବ। ଭଗବାନ ବିଶ୍ୱ, ଏଇ କଥାରେ ମୁଁ କହୁଥିଲି, ଭଗବାନ ବିଶ୍ୱ ବ୍ରହ୍ମାଣ୍ଡକୁ ମ୍ୟାନେଜ୍ କରିକି ବେଦର ପ୍ରିନ୍ସିପୁଲ ଚାଲୁ ବୋଲି ଭଗବାନ ଅବତାର ନେଉଛନ୍ତି। କାଳେ ଲୋକମାନେ ଫଲୋ ନ କରିବେ, ଭଗବାନ ତ ଲୀଳା କରୁଛନ୍ତି, ଲୀଳା ଅବତାର କରୁଛନ୍ତି ନା, ଭଗବାନ କେତେ ଡ୍ୟୁଟି କରିବେ? ମ ଯଦି ଚିଫ୍ ମିନିଷ୍ଟର ଚାହିଁବ ସବୁ ଅଫିସ ଯେତେ ଅଛି ଓଡ଼ିଶାରେ ମୁଁ ସବୁ ଅଫିସ ବୁଲିକି ସବୁ ନିୟମ କାନୁନ ତିଆରି କରିବି, ଏଇଟା ପସିବୁଲ? ସେ ଡିପାର୍ଟମେଣ୍ଟ ହେଡ୍ ମାନଙ୍କୁ ଧରୁଛି ଭଗବାନ, ସେ ଡିପାର୍ଟମେଣ୍ଟ ହେଡ୍ ଯେତେବେଳେ ନ ଆସନ୍ତି, ମନୁ ମାନଙ୍କୁ ରଖୁଛନ୍ତି, ଜଣେ ଜଣେ ମନୁଙ୍କର ଶାସନ କାଳରେ ମନୁମାନଙ୍କୁ ଏମ୍ପାୱାର୍ଡ କରନ୍ତି, ବୈବସୁତ ମନୁ, ବର୍ତ୍ତମାନ ବୈବସୁତ ମନୁଙ୍କର ଶାସନ କାଳ ଚାଲିଛି। ଏ ମନୁମାନଙ୍କର କାମ କ'ଣ? ଏମାନେ ପୁରା କୋସିସ କରନ୍ତି, ପୁରା ଯାହା କୁହନ୍ତି, ଏମାନଙ୍କର ପୁରା ଗୋଟେ ହେଭି ରେସ୍ପନ୍ସିବିଲିଟି, କେମିତି ଲୋକମାନେ ଦେବତାମାନେ ସମସ୍ତେ କୋପରେସନ ନେଇକି ବେଦର ନିୟମକୁ ମାନିବେ, ମନୁମାନଙ୍କର ଏଇଟା କାମ। ମନୁ ମନୁପୁତ୍ରା, ମନୁଙ୍କର ପୁଅମାନେ ଆସନ୍ତି, ଦେବା ଦେବତାମାନେ ଆସନ୍ତି, ଋଷି ଇନ୍ଦ୍ର ସମସ୍ତେ ମିଶିକି ଚାହାନ୍ତି ବେଦର ନିୟମଟା ରହୁ। ଭଗବାନ ଯାହା କରିଛନ୍ତି ପ୍ରିନ୍ସିପଲ ନ ରହିଲେ ଅସୁବିଧା ହବ ନା। ବର୍ତ୍ତମାନ ମନୁଷ୍ୟର ଦୁଃଖର କାରଣ ଗୋଟିଏ ଜିନିଷ, ସେ ଯାହାକୁ ଭୋଗ କରୁଛି ସେଟା ଭଗବାନଙ୍କର ବସ୍ତୁ, ତାକୁ ତିଆରି କରିଛନ୍ତି ଭଗବାନ, ସବୁ ଏଲିମେଣ୍ଟସ ଭଗବାନଙ୍କର, କିନ୍ତୁ ସେ ଭଗବାନଙ୍କର ନିୟମ ମାନିବା ପାଇଁ ପ୍ରସ୍ତୁତ ନାହିଁ। ମୁଁ ମ୍ୟାରେଜ କରିବି, କିନ୍ତୁ ସେ ଯାହାକୁ ମ୍ୟାରେଜ କରୁଛି ଭଗବାନ ସେଥିରେ ଅଛନ୍ତି। ସୋଲ ଆତ୍ମା ଅଛି ବୋଲି ଆପଣ ବିବାହ ହେଉଛନ୍ତି, ଆତ୍ମା ନଥିଲେ ଆପଣ ବିବାହ ହେବେ କି? କିନ୍ତୁ ମୁଁ ମ୍ୟାରେଜ କରିବି, କିନ୍ତୁ ପ୍ରିନ୍ସିପୁଲ ରହିବିନି, ତାହେଲେ ତୁମେ ସୁଖ ପାଇବ? ମୁଁ ଧନ ରୋଜଗାର କରିବି, ପ୍ରିନ୍ସିପୁଲ ରହିବିନି। ଭଗବାନ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ବେଦ ଯେତେବେଳେ ବେଦଜ୍ଞାନଙ୍କ ଅଶ୍ରଣ ଦିତିଙ୍କର ପୁତ୍ରମାନେ ନେଇଗଲେ, ଆପଣ ଅବତାର ନେଲେ, କେବଳ ଗୋଟିଏ ଅବତାର ନା, ଆପଣ ସବୁ ଜୀବମାନଙ୍କୁ ଶୃଙ୍ଖଳିତ କରିବା ପାଇଁ, ତାଙ୍କୁ ପାଳନ କରିବା ପାଇଁ ସବୁ ଲୋକଙ୍କୁ ଆପଣ ଅବତାର ନିଅନ୍ତି। ଭଗବାନଙ୍କର ଏଠି କିଛି କାମ ନାହିଁ, ନମେ ପାର୍ଥସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେଷୁ କିଞ୍ଚନ। ଗୀତା ନ ପଢ଼ିଲେ ହିନ୍ଦୁ ଲୋକମାନଙ୍କର କଦାପି ଏ ଥାର୍ଡ କ୍ଲାସ ଆଇଡିଆ ଯିବନି। ଭଗବାନ ଆସିଛନ୍ତି, ସେ ଆଇଲେ ଏମିତି ନାଚିଲା କୁଦିଲେ, ଏମିତି ବଦମାସ କାମ କରିକି ଚାଲିଗଲେ, ସେ ରାସଲୀଳା କଲେ। ଭଗବାନ ଡାଇରେକ୍ଟ ଅର୍ଜୁନଙ୍କୁ କହିଲେ, ନମେ ପାର୍ଥସ୍ତି କର୍ତ୍ତବ୍ୟମ ତ୍ରିଶୁ ଲୋକେଷୁ କିଞ୍ଚନ, ଆମେ ଆସିଛେ ମାନେ ଆମର କିଛି କର୍ମଫଳ ଅଛି ଏଠି, ଆମେ ଭୋଗିବା ପାଇଁ ଆସିଛେ। ଭଗବାନ ଭୋଗିବା ପାଇଁ ଆସନ୍ତିନି, ଯେମିତି ଗୋଟିଏ ଏକ୍ଜାମ୍ପଲ ଆପଣ ନିଅନ୍ତୁ, ଯଦି ଚିଫ୍ ମିନିଷ୍ଟର ବର୍ତ୍ତମାନ ଯାଏ ଝାରପଡ଼ା ଜେଲ୍କୁ, ସେ ଜେଲର ସିଏ ଚୋର ନୁହେଁ, ସେ ଯାଉଛି ତା ଫ୍ରି ୱିଲ୍ରେ, ପୁଣି ଆସିବ ଫ୍ରି ୱିଲ୍ରେ, ତାକୁ ସବୁବେଳେ ଗ୍ରୀନ୍ ସିଗ୍ନାଲ୍। ଜେଲ୍ଖାନା ଭିତରେ ବି ଜେଲର ରହୁଛି, ସେ କିନ୍ତୁ ଦୋଷୀ ନୁହେଁ, ସେ ଗାଇଡ କରୁଛି। ଭଗବାନ ଏଠିକି ଆସୁଛନ୍ତି, କେବଳ ଏତେ ଅବତାର ନଉଛନ୍ତି, ଆମେ ସବୁ ଚୋର ଦୋଷୀ, ଆମେ କର୍ମ କରିଛେ, କର୍ମ ପ୍ରତିକ୍ରିୟା ଦୋଷ ପାଉଛେ, ଆମର କର୍ମଟା କିଭଳି ସୁଧରା ହବ ଭଗବାନ ସେଥିପାଇଁ ଆସୁଛନ୍ତି। ଆମେ ଆମ କର୍ମକୁ ସୁଧାରୁନେ, ଭଗବାନ କର୍ମର କଣ ଫଲ୍ଟ ହେଲା ତାକୁ ଦେଖିବା। ଆମର ବର୍ତ୍ତମାନ କାମ ହେଲା ଭଗବାନ କଣ କଣ କରିକି ଗଲେ ତା ଉପରେ ସବୁ ଥେସିସ୍ ଲେଖ। ଇଏ ହେଲା ଲୋକର ଆଇଡିଆ, କିନ୍ତୁ ନିଜ କର୍ମକୁ ଆମେ କରେକ୍ସନ୍ କରୁନି, ଏହାର ରେଜଲ୍ଟ ପୁଣି ଆଉ ଗୋଟେ ସ୍ୱର ମିଳିବ। ଭଗବାନ କାହିଁକି ଆସୁଛନ୍ତି? ପ୍ରହ୍ଲାଦ ମହାରାଜ କହୁଛନ୍ତି, ଇଥାମ ନୃତ୍ରିଜ ଋଷିଦେବ ଝସାବତାରେ ଲୋକାନ ବିଭାବୟସି ହଂସି ଜଗତ ପ୍ରତିପାନ ଧର୍ମମ ମହାପୁରୁଷ ପାସି ଯୁଗାନ ବୃତମ ଛନ୍ନଃ କଲୋ ୟତ୍ ଭବ ସ୍ତ୍ରୀଯୁଗୋ ଅଥ ସତ୍ତ୍ୱମ। ଏ ପ୍ରଭୁ, ଆପଣ ସବୁ ଯୁଗରେ ଲୀଳାବତାର ଧରିକି ଆସନ୍ତି, କିନ୍ତୁ କଳିଯୁଗରେ ଛନ୍ନ ଉପରେ ଆସନ୍ତି, ଛନ୍ନ ଅବତାର ତ୍ରିଯୁଗ। ସେଥିପାଇଁ କଳିଯୁଗରେ ଭଗବାନଙ୍କର ଗୋଟେ ନାମ ତ୍ରିଯୁଗ, ପ୍ରଭୁଙ୍କର ଗୋଟିଏ ନାମ ତ୍ରିଯୁଗ, ତିନି ଯୁଗରେ ଲୀଳା ଅବତାର କରନ୍ତି, କିନ୍ତୁ କଳିଯୁଗରେ ଲୀଳା ଅବତାର ନାହାନ୍ତି, ଛନ୍ନ ଅବତାର। କଳିଯୁଗ ଶେଷରେ 432,000 ପରେ ଯେତେବେଳେ କଳିକି ଅବତାର ଆସିବେ, ସେ ଲୀଳା ଅବତାର ନୁହନ୍ତି, ସେ ଯୁଗା ଅବତାର। ଲୀଳା ଅବତାର, ଯୁଗା ଅବତାର, ମନ୍ୱନ୍ତର ଅବତାର, ସତ୍ୟାବେଶ ଅବତାର, ସେ ବହୁତ ଯେତେବେଳେ ଚୈତନ୍ୟ ଚରିତ୍ରମୃତ କେବେ ଶୁଣିବେ, ଅବତାର ମାନଙ୍କର ବର୍ଣ୍ଣନା ସବୁ ଶୁଣିବେ, କେତେ ପ୍ରକାର ଅବତାର ଭଗବାନ ଜୀବକୁ କେବଳ ଶୃଙ୍ଖଳିତା କରିବେ, ତାଙ୍କୁ ଶାନ୍ତି ଦେବେ, ପାଳନ ପୋଷଣ କରିବେ, ବ୍ରହ୍ମାଣ୍ଡକୁ ସୁରକ୍ଷାରେ ରଖିବେ। କଳିଯୁଗରେ ଭଗବାନଙ୍କର ଶେଷ ଅବତାର ଆସିବ, କଳିକି ଅବତାର, କଳିଯୁଗ ଶେଷରେ। ବର୍ତ୍ତମାନ ଭଗବାନଙ୍କର କୌଣସି ଅବତାର ନାହିଁ, ଆଉ କଳିଯୁଗ ଆରମ୍ଭରେ ଆସିଥିଲେ ଛନ୍ନା ଅବତାର, ସେ କେବେ ଛନ୍ନରେ ଆସିଛନ୍ତି ବା କେବେ ଭଗବାନ ବୋଲି କହିନା। ଭଗବାନ କେଉଁ କେଉଁ ଅବତାର ନେଉଛନ୍ତି ବହୁତ ସୁନ୍ଦର ଭାବରେ କହୁଛନ୍ତି, ପ୍ରଭୁ ଆପଣ କେବଳ ମନୁଷ୍ୟକୁ କୃପା କରନ୍ତି ନାହିଁ, ସବୁ ଜୀବ ପ୍ରତି କୃପା କରିବା ପାଇଁ ଆପଣ ଅବତାର ନିଅନ୍ତି, ପଶୁପକ୍ଷୀ ବି କଣ କଣ ଇଥମ। ଏଇଭଳି ଭାବରେ ପୂର୍ବ ଶ୍ଳୋକର ଅନ୍ୱୟ, ଯେଭଳି ବ୍ରହ୍ମାଙ୍କୁ ବେଦ ଆଣିକି ଦେଲେ ସେଇଭଳି ଭାବରେ ନୃ ମନୁଷ୍ୟମାନଙ୍କୁ କରୁଣା କରିବା ପାଇଁ ଭଗବାନ ରାମ ଆଉ କୃଷ୍ଣ ରୂପରେ ଆଇଲେ। ଭଗବାନ ଯେଭଳି ବାଧ୍ୟ ଯେ ଆସିବେ ରାମକୃଷ୍ଣ ରୂପରେ କିଛି ମାନେ ନାହିଁ, ଭଗବାନ ତାଙ୍କର ମୀନ ହେଇକି ଆଗେ ଆରମ୍ଭ ହେଇଗଲେ। ଭଗବାନ ଯେ ବାଧ୍ୟ ନୁହନ୍ତି ମାତୃଗର୍ଭରେ ଆସିବେ, ଦେବକୀ ଜନ୍ମ ଦେଇଥିଲେ ମାତୃଗର୍ଭରେ, ଭଗବାନ କଷ୍ଟ ପାଇଲେ ନା, ନା ନା, ଏଇଟା ସବୁ ବାଧ୍ୟ ନୁହେଁ ଭଗବାନ। ଭଗବାନ ପ୍ରଥମ ଅବତାର ଦେଖନ୍ତୁ ନା, ମୀନ ଅବତାର, ବରାହ ଅବତାର, ନୃସିଂହ ଅବତାର, କଚ୍ଛପ ଅବତାର, ତାଙ୍କ ବାପା କିଏ ଲିଷ୍ଟ ଦେଲେ ଯେ ଭଗବାନଙ୍କର ପିତା ଥାନ୍ତା, ତାହେଲେ ଭଗବାନ ଭଗବତ ଗୀତାରେ କହିଲେ, ପିତାମ ଅସ୍ୟ ଜଗତ ମାତା ଧାତା ପିତାମହ, ମୁଁ ପିତା, ମୁଁ ଜଗତର, ମୁଁ ଏ ଜଗତର ମାତା, ମୁଁ ହଉଛି ଧାତା, ମୁଁ ହଉଛି ପିତାମହ, ଏକଥା କହିନଥାନ୍ତା। କୃଷ୍ଣଙ୍କୁ ବୁଝିବା ଭାରି କଷ୍ଟ, ଏଣେ କହୁଛନ୍ତି ମୋର ପିତା ଜଗତର ପିତା, ସେଣେ ଦେଖିଲା ବେଳକୁ ଦେବକୀଙ୍କ ପାଖରୁ ଆସୁଛନ୍ତି, ତାଙ୍କୁ ପିତାମାତା ବୋଲି କହୁଛନ୍ତି। କାହିଁକି କହୁଛନ୍ତି, କାହିଁକି ଭକ୍ତଙ୍କୁ ପିତାମାତା କଲେ, ତାର କାରଣ ଅଲଗା ଅଛି, ମୁଁ କହିବିନି ସେ ବିଷୟରେ। ତେବେ ଭଗବାନ ନରମାନଙ୍କୁ କୃପା କରିବା ପାଇଁ ଆଗେ ଆସିଲେ ରାମ ଅବତାର ରୂପରେ, ଆଗେ ମର୍ଯ୍ୟାଦା ମଣିଷ ଶିଖିବ, କିଭଳି ପୁତ୍ର ହେବେ, ପୁଅ କେମିତି ହବାକୁ ପଡ଼ିବ, କାରଣ ପୁଅ ଜଣେ ବାପା ହବ, ଝିଅ ଜଣେ ମା ହବ, ଯିଏ ଭଲ ପୁଅ ହେଇନି ସେ କେବେ ଭଲ ବାପା ହେଇପାରିବନି, ଯିଏ ଭଲ ଝିଅ ହେଇନି ସେ କେବେ ଭଲ ମା ହେଇପାରିବନି। ସମାଜରେ ଆମେ ଆଶା କରିବା ଉଚିତ ନୁହେଁ, ଯିଏ ଗୋଟେ ଭଲ ପୁଅ ନୁହେଁ ସେ ଭଲ ବାପା କେମିତି ହବ, ସେ ତାର ବାପାକୁ ମାନିନି ନା, ସେ ତାର ବାପାର ମନୋଭାବକୁ ବୁଝିନି ନା, ତା ପୁଅ ତା ମନୋଭାବ କେମିତି ବୁଝିବ। ରାମଜୀ ଆସିକି ଶିଖେଇଲେ ଆଗେ ମର୍ଯ୍ୟାଦା, ବାପାକୁ କିଭଳି ସମ୍ମାନ ଦେବାକୁ ପଡିବ, ମାଙ୍କୁ କିଭଳି ସମ୍ମାନ ଦେବାକୁ ପଡିବ, ପ୍ରଜାମାନଙ୍କୁ କିଭଳି ପାଳନ ପୋଷଣ କରିବାକୁ ପଡିବ, ମର୍ଯ୍ୟାଦା ଶିଖେଇଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ କେତେ ବଡ ସୁନ୍ଦର ଚରିତ୍ର ରାମଙ୍କର। ସଂସାରରେ କୃଷ୍ଣ ଚରିତ୍ର ପରେ ଶୁଣିବା ଦରକାର, କେବଳ ଭକ୍ତମାନେ କୃଷ୍ଣଙ୍କ କଥା ଶୁଣିବା ଦରକାର, ବାହାର ଲୋକ କୃଷ୍ଣଙ୍କ କଥା ଟୋଟାଲ ଶୁଣିବା ଦରକାର ନା, ଆଗେ ରାମ କଥା ଶୁଣିବା ଦରକାର। ମର୍ଯ୍ୟାଦା ଜାଣନ୍ତିନି, ଆଉ ମର୍ଯ୍ୟାଦାଟା ହେଲା ଫାଉଣ୍ଡେସନ, ଲୀଳାଟା ତା ଉପରେ। ଗୋଟେ ଭଗବାନଙ୍କର ଲୀଳାଟା ଜଣେ ବୁଝିବ, ଆଗେ ମର୍ଯ୍ୟାଦା ଜାଣିବା ଦରକାର। ମର୍ଯ୍ୟାଦାରେ ଜଣେ ସ୍ଥିତ ନ ହେଇପାରିଲେ ସେ କୃଷ୍ଣଙ୍କୁ ଭୁଲ ବୁଝିବ। ସମାଜରେ ଆଜି ସେଇ ଅବସ୍ଥା ହେଇଛି ନା, କେହି ମର୍ଯ୍ୟାଦା ଜାଣିଛନ୍ତିନି, ଯେତେବେଳେ ନିଜ ନିଜ ଭିତରେ ସମ୍ପର୍କରେ ମର୍ଯ୍ୟାଦାରେ ସେ ସ୍ଥାପନ କରିପାରୁନାହାନ୍ତି, ଭଗବାନଙ୍କର ମର୍ଯ୍ୟାଦା କ'ଣ ସେମାନେ ବୁଝିବେ। ଆଗେ ରାମ, ସେଥିପାଇଁ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ, ମନୁଷ୍ୟକୁ କୃପା କରିବା ପାଇଁ ଭଗବାନ ଆସିଲେ ରାମ କୃଷ୍ଣ ରୂପରେ, ନୃ ତ୍ରିଜଗ ବରାହ ଆଦି ନୃସିଂହ ଆଦି, ବରାହ ନୃସିଂହ ରୂପ ତ୍ରିଜଗ, ଯାହାଙ୍କର ଉଦରଟା ମାଟି ଆଡ଼କୁ ରହେ ତାଙ୍କୁ ତ୍ରିଜଗ ବୋଲି କୁହାଯାଏ, ଭୂମିକି ରୁହେ, ପିଠି ଉପରକୁ ରୁହେ, ପଶୁ ତ୍ରିଜଗ ଜୋନି, ବରାହ ଅବତାର ରାଶି, ଅଦ୍ଭୁତ ଅବତାର ଭଗବାନଙ୍କର। ବ୍ରହ୍ମା ଛିଙ୍କି ଦେଲେ ଗୋଟେ ଛୋଟ ନାକରୁ ବାହାରିଲା, ବଢି 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 ଆକାଶ ପୁରା ବ୍ରହ୍ମାଣ୍ଡକୁ ବ୍ୟାପି ଯାଉଛି ବରାହ। ଭଗବାନ ସବୁ ଜୀବକୁ ଆକର୍ଷଣ କରୁଛନ୍ତି, ପଶୁ ପକ୍ଷୀମାନେ ବି ଆନନ୍ଦିତ ହେଇଗଲେ, ଆରେ ଆରେ ଆମ ଜାତିର ଭଗବାନ ଆସିଲେ, ସମସ୍ତଙ୍କର କାମନାକୁ ପୂର୍ଣ୍ଣ କଲେ ଭଗବାନ ଶ୍ରୀକୃଷ୍ଣ। ବରାହ ଯେତେବେଳେ ଅବତାର ହେଇଥିଲେ, ଯେତେ ସ୍ତ୍ରୀ ଶୁକରୀ ମାଈ ଶୁକରୀ ମାନେ ଥିଲେ, ମାଈ ଶୁକର ତ କହିଲେ ଶୁକରୀ କୁହା ହବ, ଶୁକର ଶୁକରୀ, ଯେତେ ଶୁକରୀ ମାନେ ଥିଲେ ସମସ୍ତଙ୍କର ଇଚ୍ଛା ହେଲା ଆମେ ଆଙ୍କୁ ପତି ରୂପରେ ଗ୍ରହଣ କରିବୁ। ବରାହ ଭଗବାନ ବହୁତ ସୁନ୍ଦର, ବରାହ ଭଗବାନ ଭଗବାନ ନା, ଯେଉଁ ଶରୀର ଧରିବେ ସଚିଦାନନ୍ଦ ମହେଶ୍ୱରୀ। ଯେତେବେଳେ ମୀନ ଅବତାର ଆସିଲେ ସମୁଦ୍ରରେ, ଇଏ ଗର୍ଗ ସଂଗୀତାରେ ଅଛି, ବହୁଳାଶ ନାରଦ ମୁନିଙ୍କର ସମ୍ବାଦ ଯେତେବେଳେ ଚାଲିଛି ଚିତ୍ର ଅଛି, ମୀନ ମାନଙ୍କ ସମୁଦ୍ରରେ ଯେତେ ମୀନ ଥିଲେ ଆଉ ସମୁଦ୍ର କନ୍ୟା ମାନେ ସମସ୍ତଙ୍କର ଇଚ୍ଛା ହେଲା ଏଇ ମତ୍ସ୍ୟ ଭଗବାନ ମତ୍ସ୍ୟ ହେଇଛନ୍ତି ନା, ଆମେ ଆଙ୍କୁ ବିବାହ ହେବା। କୃଷ୍ଣ ଅବତାରରେ ଭଗବାନ ଏତେ ସ୍ତ୍ରୀ ଗ୍ରହଣ କଲେ, ଯେଉଁ କମ୍ପ୍ଲେନ୍ ଲେଟର ଲୋକମାନେ ଦଉଛନ୍ତି ତାର କାରଣଟା ହେଲା ଏହା, କୃଷ୍ଣଙ୍କର କେହି ସ୍ତ୍ରୀ ନାହାନ୍ତି, ତାଙ୍କର ସ୍ତ୍ରୀ ଦରକାର ନାହିଁ, ସ୍ତ୍ରୀ ଦରକାର ଶରୀର ପାଇଁ, ଶରୀରର ଭୋଗ ପାଇଁ ଜଣେ ସ୍ତ୍ରୀ ଗ୍ରହଣ କରୁଛି, ଭଗବାନଙ୍କର ଭୋଗ କିଛି ଆବଶ୍ୟକ ନାହିଁ, ସେ ଆନନ୍ଦମୟ, ଏକାକୀ ଆନନ୍ଦ କିଏ ସଂସାରରେ କିଏ ପାଆନ୍ତି କହିଲେ ଦେଖିବା, ଏକାକୀ କୌଣସି ଦ୍ରବ୍ୟ ଦରକାର ନାହିଁ, ସେଇଠି ପ୍ରଭୁ ଏକ ରସ, କେହି ରହିବେନି ଆନନ୍ଦ। ଦେଖିଛନ୍ତି ନା କୃଷ୍ଣ ଏକାକୀ ତିନିଆଡ଼େ ବଙ୍କା ହେଇକି ବଇଁଶି ଫୁଙ୍କୁଛନ୍ତି, ସମସ୍ତେ କାନ୍ଦିକି ସଂସାରରେ ନାଚୁଛନ୍ତି, ଦେଖନ୍ତୁ ସେ ଆନନ୍ଦରେ ରହିଛି, ଟେନସନ୍ ଫ୍ରି। ଆରେ ଭଗବାନ ସିଏ ଏତେ ସ୍ତ୍ରୀ ଗ୍ରହଣ କଲେ କାହିଁକି ନା, ସବୁ ଅବତାର ତାଙ୍କ ଉପରେ, ସମସ୍ତେ ପଣସ ଖାଇଲେ ଅଠା କୃଷ୍ଣଙ୍କ ଉପରେ ବୁଳା ହେଲା, ସବୁ ଅବତାରରେ ରାମ ରାମଚନ୍ଦ୍ର ମହାପ୍ରଭୁ ଅଡୁଆ ପକେଇ ଦେଇ ଚାଲିଗଲେ, ଯେତେବାର ଯଜ୍ଞ କଲେ, ଅଶ୍ୱମେଧ ଯଜ୍ଞ ଯେତେ ବଡ ବଡ ଯଜ୍ଞ କଲେ, ସବୁବେଳେ ଯଜ୍ଞ ସୀତା ଗୋଟିଏ ଗୋଟିଏ ଯଜ୍ଞ ସୀତା ପ୍ରତିଷ୍ଠା କଲେ, ବଶିଷ୍ଠଙ୍କୁ ବାରମ୍ବାର ପରାମର୍ଶ କଲେ, ବଶିଷ୍ଠ କହିଲେ ନା ସେ ଶକ୍ତି ତୁମେ ତାଙ୍କ ସାଙ୍ଗରେ ଯଜ୍ଞ କରି, ସେ ବିଗ୍ରହ ହେଇଗଲେ ନା, ଏ ବିଗ୍ରହ ଆଉ ଥରେ ଅଶ୍ୱମେଧ ଯଜ୍ଞରେ ଲାଗିବନି, ତାଙ୍କୁ ରଖିଦିଅ ରାଜଭବନରେ, ପୁଣି ଆଉ ଗୋଟେ ବିଗ୍ରହ ପ୍ରତିଷ୍ଠା କରିବେ, ପୁଣି ରାଜଭବନରେ ରଖାଗଲା। ଆଉ ରାମଜୀ ଯାଇକି ତାଙ୍କ ସାଙ୍ଗରେ ବାର୍ତ୍ତାଳାପ କରନ୍ତି, କଥାବାର୍ତ୍ତା କରନ୍ତି, ଯେତେବେଳେ ଜାଣିଦେଲେ ସେମାନେ ରାମଜୀ ବର୍ତ୍ତମାନ ପଳେଇବେ ଅଯୋଧ୍ୟା, ଲୀଳା ସରିଯିବ, ସମସ୍ତେ ପ୍ରଶ୍ନ କରୁଛନ୍ତି କ'ଣ ଆମକୁ ପ୍ରତିଷ୍ଠା କଲ, ଆମକୁ ଛାଡ଼ିଦେବ ନା କ'ଣ, ଛାଡ଼ି କୁଆଡ଼େ ଯିବ, ଆମକୁ ନେଇକି ଚାଲ ସାଙ୍ଗରେ, ଆମକୁ ପତ୍ନୀ ରୂପେ ତୁମେ ଗ୍ରହଣ କରିଛ ନା, ପତ୍ନୀର କେଉଁ ସୁଖ ଦେଇଛ, କେବଳ ଯଜ୍ଞ ପାଇଁ ସ୍ୱାର୍ଥପର ନା କ'ଣ ତୁମେ, କହିଲେ ନା ନା ମୁଁ ମର୍ଯ୍ୟାଦା ପୁରୁଷୋତ୍ତମ ନା, ମୁଁ ଏ କାମ କରିପାରିବି, ଇଏ ତୁମର ମନରଥ ସବୁ ପୂର୍ଣ୍ଣ ହବ କୃଷ୍ଣ ଲୀଳା। ଆଜ୍ଞା ସମସ୍ତେ କୃଷ୍ଣଙ୍କ ଉପରେ ଛାଡ଼ିଦେଲେ, ଇଏ ଛୋଟ ପିଲା ସବୁ ଟେନସନ ଆଙ୍କ ଆଙ୍କ ନାଁରେ ସବୁ ବଦନାମ, କୃଷ୍ଣ ବସ୍ତ୍ର ହରଣ କଲେ, କୃଷ୍ଣ ରାସଲୀଳା କଲେ, କୃଷ୍ଣ ଏହା କଲେ, କିରେ ତୁମେ ମାନେ ତୁମର କୌଣସି ଅବତାର ମାନଙ୍କର ସକ୍ଷମ ନାହିଁ ସ୍ତ୍ରୀ ବେଶୀ ରଖିବା ପାଇଁ, ଦେଖନ୍ତୁ ସବୁ ସମସ୍ତ ଏ ସ୍ତ୍ରୀ ନୁହନ୍ତି କି, ସବୁ ଭକ୍ତ ସମସ୍ତେ କାମନା କରୁଥିଲେ, ଆରେ ଭଗବାନଙ୍କୁ ବିବାହ କେମିତି ହବ, ତୁମ ସ୍ୱର ତ ସଚ୍ଚିଦାନନ୍ଦମୟ ସ୍ୱର, ତୁମର ମଳମୂତ୍ରର ସ୍ୱର, ଭଗବାନଙ୍କର ସଚ୍ଚିଦାନନ୍ଦମୟ ସ୍ୱର, ତାଙ୍କ ବିବାହ କେମିତି? ଭଗବାନଙ୍କୁ ବିବାହ ହେବାକୁ ହେଲେ ଭଗବାନ ଲକ୍ଷ୍ମୀ ହେବାକୁ ପଡିବ ନା? ଆଉ ଭଗବାନ ତାଙ୍କୁ ରାସଲୀଳାରେ ଲକ୍ଷ୍ମୀ ସମସ୍ତଙ୍କୁ ସଚ୍ଚିଦାନନ୍ଦମୟ ସ୍ୱରୂପ କଲେ, ସେବା ଦେଲେ। लक्ष्मी शत सहस्र संब्रह्म सेव्यमान गोविंदम आदि पुरुषम तमाम बजामि। शत सहस्र लक्ष्मी तांगर सेवा करछ। राम कृष्ण अवतार हेले मनुष्य पाई, तिर्जग अवतार बरा अवतार हेले, ऋषि अवतार हेले परशुराम ऋषि अवतार, क्षत्रिय रुधिरमयी जगत भगत पाप स्नापयसि पयसि ସମିତ ଭବତାପ। ଇଏ ଋଷିଙ୍କର ପୁତ୍ର କ୍ଷତ୍ରିୟ କାମ କାମ କହିଲେ, କ୍ଷତ୍ରିୟମାନଙ୍କୁ ମୁଁ ବିନାଶ କରିବି, କାରଣ କ୍ଷତ୍ରିୟମାନେ ଏତେ ଉଦ୍ଧତ ହେଇଯାଇଥିଲେ ବ୍ରାହ୍ମଣମାନଙ୍କୁ ମାନୁନଥିଲେ। କ୍ଷତ୍ରିୟମାନେ ସବୁବେଳେ ବ୍ରାହ୍ମଣମାନଙ୍କର କଣ୍ଟ୍ରୋଲ ରହିବା ଦରକାର, ଏ ସମାଜରେ ଆମର ବିଗିଡ଼ିବାର ଇଏ ହେଉଛି ଗୋଟେ ଫ୍ୟାକ୍ଟର। ଯେଉଁମାନେ ରାଜା ହେଉଛନ୍ତି ସେମାନେ ବ୍ରାହ୍ମଣଙ୍କ ସହିତ ପରାମର୍ଶ କରୁନାହାନ୍ତି, କିନ୍ତୁ ଯେଉଁମାନେ ବ୍ରାହ୍ମଣ କ୍ୱାଲିଟିର ଲୋକ ସେମାନେ ରାଜା ହେବେନି, ଏଇଟା ଶାସ୍ତ୍ରରେ ମନା କରାଯାଇଛି, ମନୁ ମହାରାଜ ମନା କରିଛନ୍ତି। ସତ୍ୟଗୁଣର ଲୋକ ସେ ରାଜା ହେବା ଉଚିତ ନାହିଁ, ସେ ମ୍ୟାନେଜମେଣ୍ଟ କରିପାରିବେନି, କିନ୍ତୁ ମ୍ୟାନେଜମେଣ୍ଟରେ ଆସିଷ୍ଟ କରିବ, କ୍ଷତ୍ରିୟ ଲୋକଙ୍କୁ ବୁଦ୍ଧି ଦେବ। ସେଥିପାଇଁ ସବୁବେଳେ ବଶିଷ୍ଠଙ୍କୁ ଆସିକି ରାମଚନ୍ଦ୍ର ମହାପ୍ରଭୁ ପଚାରନ୍ତି, ଭଗବାନ ପରଶୁରାମ ଅବତାର ହେଲେ, ଇଏ ଶାନ୍ତ ଅବତାର ନାହିଁ, ଇଏ କେବଳ ଖାଲି ବିନାଶ ଚଲେ। କ୍ଷତ୍ରିୟମାନେ ଏକୋଇଶି ବାର କ୍ଷତ୍ରିୟମାନଙ୍କୁ ନିଧନ କଲେ, ଉତ୍ପାତ କଲେ। କ୍ଷତ୍ରିୟମାନେ ଏ କଳିଯୁଗରେ ଯୋଉ ଉତ୍ପାତ ଚାଲିଛି, ଇଏ କେହି କାହାକୁ ଆଉ ମାନିବାର ନାହିଁ। ଆସିବେ କଳିକ ଅବତାର, ବ୍ୟସ୍ତ ହେବା ଦରକାର ନାହିଁ, ସେତେବେଳୁ କିଏ କୁଆଡ଼େ ଥିବେ ଯେ ତା ହିସାବ ନଥିବ। ଆମମାନଙ୍କ ଭିତରୁ କିଏ ଯଦି କିଏ ଉଦ୍ଧାର ପାଇଥିବେ ପାଇଥିବେ, ନହେଲେ କେଉଁଠି ବୃକ୍ଷ ତରୁ ଲତା ସେ କିଛି ରଖିବେନି। ଯେଉଁମାନେ ହରିଭଜନ କରୁନଥିବେ ସେମାନଙ୍କୁ ମାରିବେ। କେଉଁ ଡେଟ୍ରେ ସତ୍ୟଯୁଗ ପଶିବ ତା ବି ଭାଗବତରେ ଲେଖା ହେଇଛି। ଏବେଠୁ କିଛି ଲୋକ ହାଲା କଲେ, ନା ନା କଳିଯୁଗ କଳିଯୁଗ ସରିଗଲାଣି, ସତ୍ୟଯୁଗ ଆଇଲା। କେହି ଲୋକ ଭାଗବତ କିଏ ପଢୁଛି କାହାକୁ ସମୟ ଅଛି କହୁନାହାନ୍ତି। ଲୋକମାନଙ୍କ ଯେତେବେଳେ କରେଣ୍ଟ ନଥିଲା ଭାଗବତ ପଢୁଥିଲେ, ଏ ଯେଉଁ କରେଣ୍ଟ ଆସିଲା, ଇଏ ଜୀବନକୁ ଅଧା ବିଗାଡ଼ିଲା, 50% ବିଗାଡ଼ିଥିଲା, ଆଉ 50% ବିଗାଡ଼ିଲା ମୋବାଇଲ ଆଉ ଟିଭି। 100% 90% ପଳେଇ 100% ପଳେଇ ଯାଇଛି, ଆଉ ଯୋଉ ମାଇନସ ପଏଣ୍ଟକୁ ବିଗିଡ଼ିବ ନେଟ୍ ଆସିଯାଉଛି ଇଣ୍ଡିଆକୁ। ସବୁ ବିଦେଶୀ ଲୋକମାନେ ଯେମିତି ହିପି ହେଇକି ପାଗଳ ହେଇ ବୁଲୁଛନ୍ତି, ସବୁ ହେଇଯିବ ସେମିତି। 50% ଆକ୍ଚୁଆଲି ଇଏ ବିଗାଡ଼ିଲା କରେଣ୍ଟ, କରେଣ୍ଟ ଆସିଲାଣି ସବୁ ସାଧନ ବାହାରିଲା ନା, ଭୋଗ ସାଧନ ବେଶୀ, ଟିଭି ଫିଭି ଫ୍ରିଜ ଫ୍ରିଜ, ଲୋକ ରୋଗୀ ହେଲେ ଭୋଗୀ ହେଲେ। ଆମେ ଛୋଟ ପିଲାବେଳେ ଦେଖୁଛୁ, ମୁଁ ନିଜେ କ'ଣ ସେ ହେବେ ମୁଁ ଜାଣିନି, ମୁଁ ପଇସା ନେଇକି ଯେତେବେଳେ ହଷ୍ଟେଲରୁ ଆସିକି ମୋତେ ପଇସା ଦିଅନ୍ତି, ବାପା ଟିକେ ହରିବଂଶ ପଢ଼ିଲୁ, ଆମେ ସବୁ ପଢ଼ୁ ପାଠ, 2 ଟଙ୍କା ନେଖା ଦେବେ, ଆମେ ଗୋଟେ ସପ୍ତାହରେ ହରିବଂଶ ପଢ଼ି ତାଙ୍କୁ ଶୁଣେଇବୁ ବୁଢ଼ୀମାମାନଙ୍କୁ। କହି ଆମେ ଛୋଟ ପିଲା, ଆମେ କହିବୁ ଆମେ ପାଠ ପଢ଼ିବୁ, କହିବୁ 4ଟା ବେଳେ ମୋତେ ହରିବଂଶ ପଢ଼େଇ ଦେବୁ, 2 ଟଙ୍କା ଦେବୁ। ଆମେ କାହିଁ ବୁଝିବୁ, ଆମେ ଖାଲି ପଢ଼ିବା କଥା, ସେ ତାଙ୍କର ଶୁଣିବା କଥା, ଆମେ କ'ଣ ହେଲା ଜାଣିବୁ। ସବୁବେଳେ ଲୋକମାନେ କିଛି ଶୁଣୁଥିଲେ ଜାଣୁଥିଲେ, ବର୍ତ୍ତମାନ କିଛି ଲୋକଙ୍କର ନାହିଁ ସେସବୁ ଜିନିଷ। ଏଥିରେ କ'ଣ ଅସୁବିଧା ହେଉଛି ନା, ଲୋକମାନେ ଆଉ ଏତେ ବିଶୃଙ୍ଖଳିତ ହେଇଯାଉଛନ୍ତି, ବେଦ ଧର୍ମକୁ ଏଭଳି ଭାବରେ ନଷ୍ଟ କରିଦେଉଛନ୍ତି, ପୁରା ସମାଜ ତ ନଷ୍ଟ। ବିଶେଷକୁ ଏଇ କଳିକ ଅବତାରଙ୍କ ଦ୍ୱାରା ହିଁ ଏମାନେ ଯିବେ, ଆଉ କଳିଯୁଗ ସରିନି, ମାତ୍ର ଆରମ୍ଭ ହେଇଛି, 5000 ବର୍ଷ ଯାଇଛି। କଳାପ ଗ୍ରାମରେ ଶାନ୍ତନୁଙ୍କର ଭ୍ରାତା ତପସ୍ୟା କରୁଛନ୍ତି ବର୍ତ୍ତମାନ ସୁଦ୍ଧା, ଭାଗବତ ରଚନା ସେ ଆସିବେ। ସତ୍ୟଯୁଗ ଯେତେବେଳେ କଳିକ ଅବତାର ସମସ୍ତଙ୍କୁ ବିନାଶ କରିଦେଇକି ଯିବେ, ଯେଉଁମାନେ ହରିଭଜନ କରୁନାହାନ୍ତି, କେଉଁ ଡେଟ୍ରେ କଳିକି ପଶିବ, କଳିଯୁଗ ପଶିବ ତାର ଡେଟ୍ ଅଛି, ସେଇ ଦିନ କଳିଯୁଗ ପଶିବ। କଳିକ ଅବତାର କେବେ ଆସିବେ ତା ବି ଲେଖା ହେଇକି ରହିଛି। ଭଗବାନ କେତେ ସୁନ୍ଦର ବ୍ୟବସ୍ଥା ସବୁ କରିଛନ୍ତି, ମଣିଷର ବୁଦ୍ଧି ଏତେ ବିଗିଡ଼ି ଗଲାଣି, ମାନେ ସ୍ୱାର୍ଥକୁ ନେଇକି ଭଗବାନ ପାଖରେ ଲଗେଇ ଦେଲେଣି। ଭଗବାନଙ୍କର ଭଗବାନ ଭଗବାନ କରିକି ଲୋକ ହସ୍ପିଟାଲ ଖୋଲିଦେଲେଣି, ଭଗବାନଙ୍କର କାମ ବର୍ତ୍ତମାନ ଆଉ କିଛି ନାହିଁ, କେବଳ ହସ୍ପିଟାଲ ଖୋଲା ହବ, କାହା ଦୁଃଖୀ ଦିଆ ହବ। ଓଡ଼ିଶାର ଗୋଟେ ଜିଲ୍ଲା ଅଛି କେବଳ ଖାଲି ଭଗବାନ ପ୍ରଡକ୍ସନ କରୁଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା, ସେଠି ଖାଲି ଭଗବାନ ପ୍ରଡକ୍ସନ ହେଉଛନ୍ତି। ଆରେ ଭାଇ ଭଗବାନ କାହାକୁ ତୁମେ ଜାଣିବା ଦରକାର ତ, ଲୋକମାନେ ଭୋଗରେ ଏତେ ଅନ୍ଧ, କିଏ ବି କଣ କହିଦେଲା ମୁଁ ଭଗବାନ, ଚାଲ ଇଏ ଭଗବାନ, ଆଉ ଗୋଟେ ହଉଛି ସାଉଥ ଇଣ୍ଡିଆ ସେଠି ଖାଲି ଭଗବାନ, ଭାରତବର୍ଷରେ ଆଉ କେଉଁଠି ଆପଣ ଶୁଣିବେନି, ମୁସଲମାନ ସମ୍ପ୍ରଦାୟରେ ଭଗବାନ ଆସୁନାହାନ୍ତି? ମୁଁ ସବୁବେଳେ ପ୍ରଶ୍ନ କରେ ଲୋକମାନେ, ହିନ୍ଦୁ ଲୋକମାନେ ମୁଁ ବାଡ଼େ ବାଡ଼େ କଥା କହିକି ଆସେ, ଏଠି ତ ଭକ୍ତ ଅଛନ୍ତି ମୁଁ କିଛି କହୁନି, ଆରେ ଭାଇ ତୁମେ ହିନ୍ଦୁ ଲୋକ, ତୁମେମାନେ କେବଳ ତୁମର ପ୍ରାଣ ଚାଲିଯାଉଛି, ତୁମର ଧନ ସମ୍ପତ୍ତି ଚାଲିଯାଉଛି, କୁହ କେତେଟା ମୁସଲମାନ ଲୋକମାନେ ତାଙ୍କର କହିଲେଣି ଆମ ଆଲ୍ଲା ଛଡ଼ା ଭଗବାନ ଅଛନ୍ତି, କଳି ଯୁଗରେ ଆମର ଆଲ୍ଲା ପଳିଆ ଏଇ ଆଲ୍ଲାଙ୍କର ଅବତାର, କେତେ ଜଣ ଖ୍ରୀଷ୍ଟିଆନ କହୁଛି ସେମାନେ ମ୍ଳେଚ୍ଛ ହେଇକି ସେମାନେ ଡିମାଣ୍ଡ କରୁନା, ତୁମେ କାହିଁକି ଏମିତି ଜଗନ୍ନାଥକୁ ଭଗବାନ ବୋଲି କହିପାରୁନ, ଏତେ ଭୀରୁ ଭୋଗୀ ରାମକୁ ଭଗବାନ ବୋଲି କହିପାରୁନ, ଯିଏ ଆଜି ଲୀଳା କରୁଛନ୍ତି ଭୋଗୀ, ଭୋଗ ସାଧନରେ ମୋର ଇଏ ସାହାଯ୍ୟ ହେଲା, ଇଏ ହେଲା ଭଗବାନ, ଯାହାକୁ ଭଗବାନ ବୋଲି କହି ପୂଜା କରୁଥିଲେ ତାଙ୍କର ଗୋଡ଼ଟା ଖରାପ ହେଇଗଲା, ସେ ହ୍ୱିଲ୍ ଚେୟାର ଯାଉଛ ତାକୁ ଭଗବାନ କହୁଥିଲେ ଲୋକ, ଏତେ ଲୋକ ଅନ୍ଧ ଯେ ନିଜର ଗୋଡ଼କୁ ରିପେୟାର କରିପାରୁନାହାନ୍ତି ସେ ଭଗବାନ। ଭାରତବର୍ଷର ସନାତନ ସଂସ୍କୃତି ଉପରେ ଏଟା ଗୋଟେ ବହୁତ ବଡ଼ ପ୍ରହାର, ଯେଉଁମାନେ ଏଥିପାଇଁ ଲଢୁଛନ୍ତି ସେମାନଙ୍କୁ ଭାରତୀୟ ଲୋକମାନେ ସନାତନ ଧର୍ମୀ ଲୋକମାନେ ପୂର୍ଣ୍ଣ ଭାବରେ ସାହାଯ୍ୟ କରିବା ଦରକାର। ଭଗବାନ ବୋଲି କୁହନି, ସାଧୁସନ୍ଥ ବୋଲି କୁହ, ଭଗବାନ ବୋଲି ତୁମେ କହିପାରିବେନି, ଭଗବାନ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଭଗବାନ ଶବ୍ଦର ଅର୍ଥକୁ ଫାଷ୍ଟ ଜାଣ, ଆଗେ ସଂସ୍କୃତ ପଢ଼, ସବୁ ଧନର ମାଲିକ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ୟ, ଆରେ ଭଗବାନ କାହିଁ କହୁଛ ତୁମେ, ଭଗବାନଙ୍କର ଲକ୍ଷଣ କଣ ଜାଣିଛ, ପ୍ରଭୁଙ୍କର ଲକ୍ଷଣ କଣ, ଗୋଟେ ମହାପୁରୁଷର ଲକ୍ଷଣ କଣ, ସମସ୍ତଙ୍କୁ ମହାପୁରୁଷ ବୋଲି କୁହାଇପାରିବେନି, ଏ ଟର୍ମ ଗୁଡ଼ିକୁ ଲଗେଇ ଆମେ ଯେ ନାଲି କପଡ଼ା ପିନ୍ଧିଲୁ ସାଧୁ ହେଲା ଆମେ ମହାପୁରୁଷ, ନା ନା, ମହାପୁରୁଷର ଲକ୍ଷଣ କଣ, ଆମେ ଭକ୍ତ, ଭଗବାନଙ୍କୁ ଭଜନ କରୁଛୁ, ଭକ୍ତ ହେଇନୁ ଭକ୍ତି ମାର୍ଗରେ ଅଛୁ। ମହାପୁରୁଷ କାହାକୁ କୁହାଯାଏ, ସାମୁଦ୍ରିକ ବିଦ୍ୟାରେ 32 ଲକ୍ଷଣ ଯାହାର ଥାଏ ତାକୁ ମହାପୁରୁଷ କୁହାଯାଏ, ଭଗବାନଙ୍କ ନିକଟରେ 32 ଲକ୍ଷଣ ସହିତ ହସ୍ତରେ ପଦରେ ସବୁଆଡ଼େ ଚିହ୍ନ, ଭଗବାନଙ୍କର ପାଦରେ କୃଷ୍ଣଙ୍କର ରାମଙ୍କ ପାଦରେ କେଉଁ କେଉଁ ଚିହ୍ନ ଅଛି ସବୁ ଅଛି ସ୍ପଷ୍ଟ, ପୁଣି ବି ଲୋକ ଭଗବାନ ଭଗବାନ ଭଗବାନ, ଆରେ କଳି ଯୁଗରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ପ୍ରଭୁ ଧର୍ମମ ମହାପୁରୁଷମ ପାଶି ଯୁଗାନ ବୃତ୍ତମ ଛନ୍ନ କଲୌ, କଳି ଯୁଗରେ ଆପଣ ଲୁଚିକି ଆସନ୍ତି ଅବତାର ନେଇକି, କେବେ ଭଗବାନ ବୋଲି କଳି ଯୁଗରେ ଭଗବାନ କୁହନ୍ତି। 32 ଲକ୍ଷଣ କଣ କଣ ଶୁଣନ୍ତୁ, ଚୈତନ୍ୟ ଚରିତାମୃତରେ ଅଛନ୍ତି, ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆବିର୍ଭାବ ହେଇଥିଲେ ଶୁକ୍ଳ ତାଙ୍କର ଅଜା ଆସିଥିଲେ ଦେଖିବା ପାଇଁ, ସେ ସାମୁଦ୍ରିକ ବିଦ୍ୟାରେ ଏକ୍ସପର୍ଟ ଥିଲେ, ଚୈତନ୍ୟ ମହାପ୍ରଭୁ କଳିଯୁଗ ଆରମ୍ଭରେ ଆସିଥିଲେ, କୃଷ୍ଣ ବରଣମ ଦିଶା କୃଷ୍ଣମ ସଙ୍ଗ ପଙ୍ଗସ୍ତ୍ର ପାର୍ଶ୍ୱଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତ ହି ସୁମେଧସ, କେବେ ଭଗବାନ ବୋଲି କହିନାହାନ୍ତି, ସ୍ୱୟଂ ଭଗବାନ କୃଷ୍ଣ ନିଜେ ଗୌର ରୂପରେ ଆସିଲେ, ଋଣ ସୁଝି ପାରିଲେନି ଗୋପୀମାନଙ୍କର ଋଣ, ଗୌର ରୂପରେ ଆସି କାନ୍ଦି କାନ୍ଦି ପୁରୀଦେବ ପ୍ରମାଣ ସେ ଭଗବାନ ବୋଲି, ଗରୁଡ଼ ଖମ୍ବ ପଛକଡ଼ରେ ଯେଉଁ ଆଙ୍ଗୁଠି ଚିହ୍ନ ସେ କାହାର ଚିହ୍ନ, ଚୈତନ୍ୟ ମହାପ୍ରଭୁଙ୍କର ଚିହ୍ନ, ଉତ୍ତର ଦ୍ୱାର ପାଖରେ ଦେଖିବେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କର ପାଦ ଚିହ୍ନ, ପଳେଇବେ 30 ଦୂର ବ୍ରହ୍ମଗିରି ଆଲାରନାଥ, ଏଇଠି କଟକ ଆରପଟକୁ ପଳାନ୍ତୁ, କଟକର ଆରପଟରେ ଚହଟା ଅଛି, ଚହଟା ଘାଟ ମହାପ୍ରଭୁଙ୍କର ପାଦ ଚିହ୍ନ ପୁରା ପ୍ରସ୍ତର ଉପରେ ଅଛି। ଇ ତ ମୁଁ ଆପଣଙ୍କୁ କିନ୍ତୁ କଦାପି ଭଗବାନ ବୋଲି କହିନା, ମହାପ୍ରଭୁ ତ ବୃନ୍ଦାବନ ଯାଇଥିଲେ, ଭଗବାନ ଥିଲାବେଳେ ବି ଲୋକ ହାଲା କରନ୍ତି ଆଉ ଜଣେ ଭଗବାନ ବୋଲି, ଏଇଟା ଗୋଟେ ବିଚିତ୍ର ନାହିଁ କଳି ଯୁଗରେ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଭଗବାନ ଥିଲେ ସେତେବେଳେ କିଏ କହୁଥିଲା ମୁଁ ଭଗବାନ ବୋଲି, ପୌଣ୍ଡ୍ରିକ, ସେ କହିଲା ତା ନାଁ ଥିଲା ପୌଣ୍ଡ୍ରିକ, ଯୋଡ଼ିଦେଲା ମୁଁ ବାସୁଦେବ, ତାକୁ ବ୍ରାହ୍ମଣମାନେ ବହକେଇଦେଲେ, ଆରେ ବ୍ରାହ୍ମଣମାନେ କହିଲେ ତୋର ଏତେ ଭଲ ଗୁଣ ତୁ ଭଗବାନ ରେ, ଆଜ୍ଞା ଲୋକମାନେ ଟେକି ଟେକି ଭଗବାନ କରିଦେଉଛନ୍ତି, ଲୋକମାନେ ହାଲା ଗୋଲା କଲେ ହଁ ଇଏ ଭଗବାନ ଭଗବାନ। ଚାଲ ଭୁବନେଶ୍ୱରରେ ଆମେ ଯାଇଥିଲୁ ପ୍ରୋଗ୍ରାମ କରିବା ପାଇଁ, କେଉଁଠିକି ପେଣ୍ଡାଲ ପ୍ରୋଗ୍ରାମ ଥାଏ ଆମର ହରେକୃଷ୍ଣ ଉତ୍ସବ ଗଜପତି ଜିଲ୍ଲାରେ, ଏ ଭୁବନେଶ୍ୱର ଗୋଟେ ସ୍ତ୍ରୀ ଲୋକଙ୍କୁ ଭଗବାନ ବୋଲି କହି ପୂଜା କରୁଛନ୍ତି, ତା ପାଦ ତଳେ ତୁଳସୀ ଦେଉଛନ୍ତି, ଏତେ ପାଖଣ୍ଡ ଲୋକ ମଣିଷର ପାଦ ତଳେ ତୁମେ ତୁଳସୀ ଦଉଛ ପାଖଣ୍ଡି ଭଗବାନ କାହା କୁହନ୍ତୁ ତୁମେ ଜାଣ ଭଗବାନଙ୍କର ଲକ୍ଷଣ କଣ ଜାଣ କିଛି ନାହିଁ ଲୋକମାନଙ୍କର ଆରେ ଭାଇ ଠିକ ଅଛି ତାକୁ ସନ୍ଥ ବୋଲି କୁହ ସେ ତୁମର ଉପକାର କରିଛନ୍ତି ସନ୍ଥ ଲୋକ ଭଗବାନଙ୍କର କିଛି କରୁଣା ପାଇଛନ୍ତି ଭଗବାନ ନୁହନ୍ତି ଭଗବାନ କଳିଯୁଗ ଶେଷରେ ଆସିବେ କଳିକି ଅବତାର 432,000 ବର୍ଷ ପରେ କେଉଁଠି ଆସି ଭାଗବତ ତା ରଚନା ହେଇକି ରହିଛି ସମ୍ବଲ ଗ୍ରାମସ୍ୟ ସମ୍ବଲ ଗ୍ରାମରେ ଆସିବେ ବ୍ରାହ୍ମଣସ୍ୟ ମହାତ୍ମାନ ଏଇଟା ଗୋଟେ ବଡ଼ ଦୁଃଖର କଥା ଯେତେ ଜଣ ଆଜି କହୁଛନ୍ତି ଆମେ ଭଗବାନ ବୋଲି କେହି ଜଣେ ବ୍ରାହ୍ମଣ କୂଳରେ ନୁହନ୍ତି ମୋର ଜାଣିବା ଭିତରେ ସେମାନେ କେହି ବ୍ରାହ୍ମଣ କୂଳରେ ନୁହନ୍ତି ଜଣେ ଶୂଦ୍ର ବି କହୁଛି ମୁଁ ବର୍ତ୍ତମାନ ଭଗବାନ ବୋଲି କିନ୍ତୁ ଉତ୍ତରପ୍ରଦେଶରେ ଅଲଗା ଆଡ଼େ ଏ ଜିନିଷ ଚଳିବନି ଓଡ଼ିଶା ସାଉଥ ଇଣ୍ଡିଆ ଏ ଦୁଇଟାରେ ସେମାନେ ରାମକୃଷ୍ଣ ଭଗବାନ ସେମାନେ କାହାକୁ ମାନିବେନି କାରଣ ସେମାନେ ଶାସ୍ତ୍ର ସିଦ୍ଧାନ୍ତ ଭଳିଆ ଜାଣନ୍ତି ତାଙ୍କର ଧର୍ମ ଭାବନା ଆଜି ପର୍ଯ୍ୟନ୍ତ ଅଛି ପାଠ ପ୍ରବଚନ ମନ୍ଦିର ସେସବୁ ଏସବୁ ଜିନିଷ ନାହିଁ ବଡ଼ ସଂସ୍କାରୀ ଏଇ ତ ସବୁବେଳେ ଆମିଷ ଗୁଡ଼ା ଖାଇଲେ ମାଛ ମାଂସ ଶୁଖୁଆ ଏଇ କାର୍ତ୍ତିକ ମାସ ସରିବ ଆରମ୍ଭ କରିଦେଲେ ପୁଣି ଏଇ କ'ଣ ଲୋକମାନେ ସେମାନେ ଆମକୁ କୁହନ୍ତି ଏଇଟା ଚମାର ଇ ଚମାର ଇ ମାଛ ମାଛିଲା ଖାତେ ଓଡ଼ିଶା ବେଙ୍ଗଲିକା ଲୋକ ଇ ଚମାର ଗୋଟେ ଡ୍ରାଇଭର ମୁଁ ଟ୍ରକରେ ଆମର ଗୁରୁଦେବ ସମାଧି ଯେତେବେଳେ କାମ ହେଉଥାଏ ମାୟପୁରରେ ମୁଁ ଆଣିଲି ପଥର କାର୍ଭିଂ କାମ କରିକି ରାସ୍ତା ଆଣିଲୁ ପଥର ଆଣିଲି ପୁରା ଟ୍ରକରେ ମୁଁ ନିଜେ ବସିକି ଆସିଲି ବେଙ୍ଗଲ ସେ ମୋ ସାଙ୍ଗରେ ଫାଷ୍ଟ କଣ୍ଡିସନ କଲା ଟ୍ରକ ଡ୍ରାଇଭର ବାବା ମୁଁ ଯାଉଙ୍ଗା ତୁମାରା ସାର୍ ଲେକିନ୍ ମେରେ ଲିଏ ଖାନା ପିନା ବ୍ୟବସ୍ଥା କରନା ହଗା ମୁଁ ଠିକ୍ କରଲୁଙ୍ଗା ନା ମୁଁ ପିଆଜ ରସୁଣ ନେଇ ଖାଉଙ୍ଗା ଆର୍ ମାଛ ମସଲା ନେଇ ଖାଉଙ୍ଗା ଇଏ ଓଡ଼ିଶା ମୁଁ ବେଙ୍ଗଲ ମେ ଜାଦା ହେଉଥାଏ ନା ମୁଁ ନେଇ ନେଇ ଏସା ବ୍ୟବସ୍ଥା କରିଦେଲା ମୁଁ ତାକୁ ଯେଉଁ ଢାବାକୁ ଯିବି ତାକୁ ତା ପାଇଁ ଅଲଗା ମୁଁ କରିବି ତିନିଟା ତିନି ଦିନ ଲାଗିଲା ମୁଁ ତିନି ଦିନ ଭିତରେ ମୁଁ ତିନିଟା ଚାରିଟା ଢାବା ରୋଷେଇ କରି ତା ପାଇଁ ଫୁଣି ପ୍ୟାକିଂ କରି ରାତି ପାଇଁ ରଖେ ସେମାନେ ଘୃଣା କରନ୍ତି ଲୋକ ତ ତମ ଗୁଣ ରହିବେ ମାନେ କ'ଣ ଜାଣିବେ ଭଗବାନ କ'ଣ ପ୍ରଭୁଙ୍କର ଲୀଳା କ'ଣ ଯେଉଁ ପ୍ରଭୁ ବର୍ତ୍ତମାନ ଲୀଳା କରୁଛନ୍ତି ଲୋକ ତାଙ୍କୁ ବି ଜାଣୁନାହାନ୍ତି ବୁଝୁନାହାନ୍ତି ଏଇ ଜଗନ୍ନାଥ ଆଜି ବି ଲୀଳା କରୁଛନ୍ତି କଳିଯୁଗରେ ଭଗବାନ ଗୌରାଙ୍ଗ ମହାପ୍ରଭୁ ଆସିଥିଲେ ନିଜକୁ କେବେ ଭଗବାନ ବୋଲି କହିନାହାନ୍ତି ଏଇ କହୁଥିଲା ଭଗବାନ ଥିଲାବେଳେ ଲୋକ ଭଗବାନ ବୋଲି କହିଲେ ବସୁଦେବ ପଣ୍ଡରୀକ ବସୁଦେବ କହିଦେଲେ ସେ ତାର ଗୋଟେ ପତ୍ର ଲେଖିଦେଲା କୃଷ୍ଣ ତୁମର ଶଙ୍ଖ ଚକ୍ର ଗଦା ପଦ୍ମ ସବୁ ଓହ୍ଲେଇ ଦିଅ ମୁଁ ହେଉଛି ଭଗବାନ ବ୍ରାହ୍ମଣ ମାନେ ଉସ୍କେଇ ଦେଲେ ଏ କଳିଯୁଗରେ ଉସ୍କା ପାଟି ବହୁତ ତ୍ୟା ଟେଇ କରି ତାଙ୍କୁ ବଡ଼ କରିଦେବେ ବାସ୍ ଏଥିରେ ସାଧୁମାନେ ନଷ୍ଟ ହେଉଛନ୍ତି ବହୁତ ସାଧୁମାନେ ଏଥିରେ ପଶି ଯାଉଛନ୍ତି ଆଉ ମୟୂର ପୁଛେଇ ପିନ୍ଧି ପକାଉଛନ୍ତି ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ମାନେ କେତେ ଅନ୍ଧ ଏମାନେ ଧର୍ମ ବୋଲି କହୁଛନ୍ତି ତ ଜାଣନ୍ତିନି ମୟୂରପୁଚ୍ଛ କିଏ ପିନ୍ଧନ୍ତି ମୟୂରପୁଚ୍ଛ ପିନ୍ଧିବାରେ ଜଣଙ୍କର ଅଧିକାର ଅଛି ବିଷ୍ଣୁଙ୍କର ଆଉ କିଏ ପିନ୍ଧିପାରିବେ କାହିଁକି ଜଗତରେ ବିଷ୍ଣୁ ବ୍ୟତୀତ ସମସ୍ତେ କାମୀ ସମସ୍ତଙ୍କର କାମ ଅଛି ଦେବଲୋକ ପର୍ଯ୍ୟନ୍ତ ମୟୂର ଭଗବାନ ଏଇଥିପାଇଁ ମୟୂରପୁଚ୍ଛ ପିନ୍ଧନ୍ତି ମୟୂରର ଦେହ ସମ୍ପର୍କ ନାହିଁ କାମ ନାହିଁ ବଡ଼ ପ୍ରେମୀ ସିଏ ମେଘକୁ ଦେଖିବ ଗର୍ଜନ ଶୁଣିବ ନାଚିବ ପ୍ରେମରେ ସେ ପ୍ରେମରେ ନାଚୁ ନାଚୁ ତାର ଚକ୍ଷୁ ବାଟେ ବୀର୍ଯ୍ୟ ସ୍କଳିତ ହବ ତାକୁ ମୟୂର ଭୋଜନ କରେ ଦେହ ତାଙ୍କର ଦେହ ସମ୍ପର୍କ ନାହିଁ ଭଗବାନ ତା ଦ୍ୱାରା ସୂଚନା ଦେଉଛନ୍ତି ଦେଖ ମୁଁ ପ୍ରେମୀ ଏଭଳିଆ ପ୍ରେମୀ ବ୍ରହ୍ମାଣ୍ଡରେ ଏଭଳି ନାଚି ନାଚି ମୋ ପ୍ରେମରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛି ମୋ କତିରେ କାମ ନାହିଁ ମୟୂର ଯେମିତି ଗର୍ଭ ଧାରଣ କରୁଛି ପ୍ରେମରେ କାମରେ ନୁହେଁ ମୟୂର ତାକୁ ଖାଇଦିଏ ଆମେ ଦେଖିଛୁ ବୃନ୍ଦାବନରେ ଯେଉଁଠି ସେ ପୈର ଏ ପୁଚ୍ଛ ନାଚିବ ବର୍ଷା ସମୟ ଆସିଲା ମାନେ ମାଇ ମୟୂର ମାନେ ତାଙ୍କର ତ ଛୋଟ ଛୋଟ ସେମାନେ ଟିକେ କୁକୁଡ଼ାଠୁ ଉଚ୍ଚ ସେମାନେ ଧାଉଁଥିବେ ସବୁ ତାଙ୍କର କାମ ନାହିଁ ଦେହ ସମ୍ପର୍କ ନାହିଁ ଭଗବାନ ତାର ସୂଚନା ଦିଅନ୍ତି ପ୍ରେମୀ ସିଏ କିଏ ବି ମୁଣ୍ଡରେ କଣ କହିବେ କଳିଯୁଗରେ କଳିଯୁଗରେ ଏତେ ଗୋଟେ ଅଦ୍ଭୁତ ଯୁଗ ଆଉ ସନାତନ ଧର୍ମ ପ୍ରତି ଏତେ ବଡ଼ ଗୋଟେ ପ୍ରହାର ଲୋକମାନେ ଭାବୁଛନ୍ତି ଜଗନ୍ନାଥ ଆଉ ଦୁଃଖ ଶୁଣୁନାହାନ୍ତି ରାମକୃଷ୍ଣ ଆଉ ନାହାନ୍ତି ଶିଶୁ ମରିଗଲେ ବର୍ତ୍ତମାନ ଏଇମାନେ ଭଗବାନ ହିଁ ଆସିଛନ୍ତି ଆଉ ଯେତେ ଜଣ ସେ ଭଗବାନ ବୋଲି କହୁଛନ୍ତି ସମସ୍ତେ ପିଆଜ ରସୁଣ ମାଛ ମାଂସ ଖାଆନ୍ତି ମୁଁ ଆଶ୍ଚର୍ଯ୍ୟ, ଆରେ ତୁମେ ଭଗବାନ ବୋଲି କହୁଛ? ଆମର ଜଣେ ଭକ୍ତ ଯାଇଥିଲେ, ସେ କହିଲେ ମୁଁ ଭଗବାନଙ୍କର କ୍ୟାମ୍ପସ ଭିତରେ ପିଆଜ ରସୁଣ ନିରାମିଷ ନାହିଁ, ପିଆଜ ରସୁଣ ଖାଇବାକୁ ପଡିବ, ସେଠି ପିଆଜ ରସୁଣ ବିନା ପିଆଜ ରସୁଣ ଜିନିଷ ନାହିଁ, ପୁଣି ବି ଲୋକ ଭଗବାନ ବୋଲି କହୁଛ? କଣ କାହା ମୁଖକୁ ଆପଣ ଅଟକେଇ ପାରିବେ? କିଛି ଅଟକେଇ ପାରିବେ? ଆପଣ କହି ବି ପାରିବେନି ଆମର ଗାନ୍ଧି ବାବା ଏମିତି କରିଦେଇଯାଇଛନ୍ତି, ଏଟା ହଉଛି ସିକୁଲାର, କଣ ସିକୁଲାର ନା, ହଁ, ସର୍ବଧର୍ମକୁ ସମ୍ମାନ ଦିଆହବ, ବାସ, ହିନ୍ଦୁ ହିନ୍ଦୁ ଧର୍ମ ନାମରେ ଯାହା କଲେ ବି ଠିକ, ମୁସଲମାନ ମୁସଲମାନ ଧର୍ମ ନାମରେ ଯାହା କଲେ ବି ଠିକ, ଖାଲି ନାମଟା ନବା ଦରକାର। ଏଇଟା ଆଜି ଭାରତବର୍ଷର ସନାତନ ଧର୍ମ ଉପରେ ଗୋଟେ କୁଠାରଘାତ ହଉଛି। ହିନ୍ଦୁମାନେ ଭଗବତ ଗୀତା ଭାଗବତକୁ ଫଲୋ କରୁନାହାନ୍ତି, କି ମୁସଲମାନ ମାନେ ବାଇବେଲକୁ ଫଲୋ କରୁନାହାନ୍ତି, ଖ୍ରୀଷ୍ଟିଆନ ମାନେ ମୁସଲମାନ ମାନେ କୁରାନକୁ ଫଲୋ କରୁନାହାନ୍ତି, କି ଖ୍ରୀଷ୍ଟିଆନ ମାନେ ବାଇବେଲକୁ ଫଲୋ କରୁନାହାନ୍ତି। ନିଜ ନିଜର ହୁଇମରେ ଚାଲିଲେ, ତାକୁ ଧର୍ମ ନାମରେ କରି ସଂସାରରେ ବେଦ ପ୍ରଥାକୁ ପୁରା ନଷ୍ଟ କରିଦେଉଛନ୍ତି। ପ୍ରଭୁ ଆସୁଛନ୍ତି ଏଇଥିପାଇଁ, ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏଇ ନୃସିଂହଦେବ, ମୁଁ ଆପଣ ଗୋଟେ ନୃସିଂହଦେବଙ୍କ ଲୀଳା କହୁଛି। ଭଗବାନ ଶୁକଦେବ ସୁତ ଗୋସ୍ୱାମୀ ଚାଳିଶ ଚବିଶଟି ଅବତାର କହିସାରିଲା ପରେ ଭାଗବତରେ ସାଙ୍ଗେ ସାଙ୍ଗେ ପୁଣି କହୁଛନ୍ତି, କ'ଣ ଆଉ ବାହାର ସିଏ କୁହନ୍ତୁ ଭଗବାନ, ତାଙ୍କ କଥା ମୁଁ କହିଲା ମାନେ ମୋର ମିଞ୍ଜାସ ଅଲଗା ହେଇଯିବ। ଚବିଶଟି ଅବତାର କହିସାରିଲା ପରେ ସାଙ୍ଗେ ସାଙ୍ଗେ କହିଥିଲେ, ଅବତାର ଅସଂଖ୍ୟ ହରିସତ୍ଵ ଦ୍ୱିଜୟ, ହରିଙ୍କର ଅବତାର ଅସଂଖ୍ୟ ଅବତାର, ଭଗବାନ ତ ଚବିଶ ଅବତାର ହୁଅନ୍ତି, ବିଗ୍ରହ ରୂପରେ କଣ ଅବତାର ହଉଛନ୍ତି କି? ନୂତନ ନୂତନ ଅବତାର, ଏଇ ଦେଖୁନାହାନ୍ତି ସାକ୍ଷୀ ଗୋପାଳକୁ ଦେଖୁନାହାନ୍ତି? ସାକ୍ଷୀ ଗୋପାଳ ହଉଛନ୍ତି ବୃନ୍ଦାବନର କେଶୀଘାଟ ରହିବା ଲୋକ, କୁଆଡେ ଚାଲି ଚାଲିକା ଯାଇଗଲେ ଦକ୍ଷିଣ, ଦକ୍ଷିଣରୁ ଆମ ରାଜା ଧରି ଆସିଲେ ଏଠି ପୁରୀ, ପୁରୀରୁ ଆସିକି ଚୁପଚାପ ହୋଇ ଠିଆ ହେଇଛନ୍ତି, ପୁଣି ଖାଇବା ପିଇବା ନାହିଁ, ଶୁଖିଲା ଜିନିଷ ଖାଇକି ରହିବେ, ଦଣ୍ଡ ଦିଆ ହେଇଛି, ରାଜା ଦଣ୍ଡ ଦେଇଛନ୍ତି, ଚୋରି କରି ଖାଇଲେ ଜଗନ୍ନାଥଙ୍କର। ଆରେ ଏଭଳିଆ ଦେଶରେ ଆମେ ଜନ୍ମ ହେଇଛେ, ଏଭଳିଆ ଠାକୁର ଆମର ଅଛନ୍ତି, ଲୋକ କହୁଛନ୍ତି ଭଗବାନ ନାହାନ୍ତି, କୋଉଠି ଭଗବାନ କଳିଯୁଗରେ ଅଛନ୍ତି, କଣ କରୁଛନ୍ତି? ମା ଶହ ଶହ ଓଡ଼ିଶା ଏମିତି ଗୋଟିଏ ଜାଗା, ଶହ ଶହ ଠାକୁରଙ୍କର ଏବେ ବି ପ୍ରଭୁଙ୍କର ଲୀଳା ଚାଲିଛି। ଆପଣମାନେ ସୀମାଞ୍ଚଳମ ଯିବେ, ସୀମାଞ୍ଚଳମ ସେ ଯେଉଁ ଠାକୁର ଅଛନ୍ତି, ସେ ଠାକୁର ପ୍ରକୃତରେ ଭିତର ରୁହନ୍ତି, ତାଙ୍କର ପ୍ରକୃତ ଠାକୁର ଯିଏ ଛୋଟ ଠାକୁର, ସେ ଭିତର ରୁହନ୍ତି, ବାହାରେ ବିଜୟ ମୂର୍ତ୍ତି ଯେଉଁ ରହିଛନ୍ତି ସେ ଉତ୍ସବ ମାନଙ୍କୁ ଯାଆନ୍ତି। ଭଗବାନଙ୍କର ଅବତାର ଏଇ କଳିଯୁଗରେ କେତେ ଅବତାର ହେଇଛନ୍ତି, ଆପଣ ତ ଗଲେ ଦର୍ଶନ କରିପାରିବେନି, ପୁରା ଚନ୍ଦନରେ ଘୋଡ଼ା ହେଇକି ରହିଥିବେ, ଖାଲି ଠେଲିକି ବାହାର କରିଦେବେ, ଆପଣ ଗୋଟେ ମିନିଟ୍ ହେଇ ନଥିବ, ସେକେଣ୍ଡ ବି ନାହିଁ, ଜୁହାର କରିବାକୁ ବି ଦେବେ। ପ୍ରଥମେ ଯେଉଁ ନୃସିଂହଦେବ ସେଠି ଆସିଲେ, ସେଠି ଜଣେ ଗୋପ ରହୁଥିଲେ, ସେଠି ଆପଣ ଯାଇଥିବେ ପାହାଚ କେତେ ଦେଖିବେ, କେତେ ଉଚ୍ଚା, ସେ ଗରିବ ଲୋକ କିନ୍ତୁ ଭାରି ବଳବାନ, ସେ କଣ କରୁଥିଲେ, ଚାଷ କରୁଥିଲେ ସେଠି। ଭଗବାନ ଏଇ କଳି ଯୁଗରେ, ମୁଁ ତ ଏଇଠି କେତେ ଲୀଳା ଏବେକାର କଥା ମୁଁ ଏବେ କହୁଛି, ସେ ଲୀଳା ରିପିଟ୍ ହେଇଯିବ ବୋଲି ମୁଁ କହୁନି, ଗୋଟେ ନୂଆ ଲୀଳା କଥା କହୁଛି। ଏଇ ଓଡ଼ିଶାରେ ଏଇଠି ଅଛନ୍ତି ଠାକୁର, ମୁଁ ଆପଣଙ୍କୁ କହୁଥିଲି ନା କେତେ ଦିନ ତଳେ, ଠାକୁର ଫିଲ୍ମ ଦେଖିବାକୁ ଯାଉଛନ୍ତି, ଚୈତନ୍ୟ ମହାପ୍ରଭୁ ଯାଇଛନ୍ତି, ମହାପ୍ରଭୁ ଜୟଦେବ ଫିଲ୍ମ ଦେଖିବା ପାଇଁ ଯାଇଛନ୍ତି, ଏ ଦାନ୍ତନୁ, ଦାନ୍ତନୁ ଷ୍ଟେସନ ଆପଣ ଯେତେବେଳେ ଯିବେ ଜଲେଶ୍ୱର, ଜଲେଶ୍ୱର ଦୁଇ ତିନିଟା ଷ୍ଟେସନ ପାର ହେଲା ପରେ ଦାନ୍ତନୁ ଗୋଟେ ଷ୍ଟେସନ ପଡ଼ିବ, ଦାନ୍ତନୁ ଷ୍ଟେସନରେ ଓହ୍ଲେଇକି ଭିତରକୁ ଯିବାକୁ ପଡ଼ିବ, ଚୈତନ୍ୟ ମହାପ୍ରଭୁ ଫିଲ୍ମ ଦେଖିବା ପାଇଁ ଯାଇଛନ୍ତି, ସେଠି ସାଲ୍ ପକେଇ ଦେଇକି ଆସିଛନ୍ତି, ଆଜି ସେ ସିଟ୍ ବି ରିଜର୍ଭ ରହିଛି, କାହାକୁ ଦିଅନ୍ତିନି, ସେ ମାଲିକ କାହାକୁ ଦିଏନି, ନା ଏଟା ପ୍ରଭୁ, ମୋ ପ୍ରଭୁ ବସିଥିଲି। ଭଗବାନଙ୍କର ଅନନ୍ତ ଅବତାର, ଜୀବକୁ ଉଦ୍ଧାର କରିବା ପାଇଁ, କିନ୍ତୁ ଲୋକ ବୁଝିପାରୁନାହାନ୍ତି। ଏଠି କହୁଛନ୍ତି ନା, ଲୋକାନ୍ ବିବାହ ବୟସୀ ହଂସି, ଲୋକକୁ ପାଳନ କରନ୍ତି, ସୃଷ୍ଟି କରନ୍ତି ସମସ୍ତ ଲୋକ, ପୁଣି ନିଜେ ବି ତାକୁ ବିନାଶ କରନ୍ତି, ଆପଣ ଏଥିପାଇଁ ସବୁ ଅବତାର ନିଅନ୍ତି। ସେ ଯେଉଁ ନୃସିଂହ କଥା ମୁଁ କହୁଥିଲି, ସେ ଗୋପତାର କ'ଣ କରେ ନା, ସେଠି ଶସ୍ୟ ବୁଣେ, କିନ୍ତୁ ସେଠି ବରାହ ଭଗବାନ ନିଜେ ଗୋଟେ ଶୁକର ରୂପରେ ଆସନ୍ତି, ସେ ଇଏ ଶସ୍ୟ ବୁଣି ଦେଇ ଆସିଲେ, ସେ ସବୁ ତାଡ଼ିକି ଆପଣ ଦେଖିବେ, ବରାହ ମାନେ ନଦୀ ପାର ହେଇକି ପାଣିରେ ପଳେଇ ଆସିବେ, ଏତେ ସ୍ରୋତ ଥିବ ପାଣିରେ, ସେ ପଳେଇ ଆସିବେ, ଆସିକି ସବୁ ଖାଇବେ ମକା। ବଡ଼ ବଡ଼ ଯୋଉ ଶଙ୍ଖ ସାରୁ ଏଗୁଡ଼ା ସବୁ ଖାଆନ୍ତି। ଇଏ ତ ଭଗବାନ, ଇଏ ଗୋପଟି ତାର ସବୁବେଳେ, ତାର ନାମ ବି ଭୁଲି ଯାଉଛି, ପଢ଼ିଥିଲି ଭୁଲି ଆଇଲି, ସିଏ ଶସ୍ୟ ବୁଣିଦେଇକି ଆସିବେ, ଇଏ ବରାହ ଆସିବେ, ସବୁ ଶସ୍ୟକୁ ଏପଟ ସେପଟ କରିଦେବେ। ଇଏ ରାଗେ, କିଏ ମୋ ଶସ୍ୟକୁ ଏମିତି କରୁଛି? ଦିନେ ଜଗିକି ରହିଛନ୍ତି, ଦେଖିଲେ ଗୋଟେ ବରାହ ଆସିଲା, ବରା ଆସିଲେ ବରାହ ମାରିବା ପାଇଁ ଚାଲି ଆସିଲେ, ତ ଭଗବାନ ସେ ମାରିବା ପାଇଁ ଆସିଲେ, ଇଏ ସର ଲଗେଇଲେ। ଯେତେବେଳେ ସର ଲଗେଇଲେ, ସରଟା ଯେତେବେଳେ ବାଜିଲା ବରାହଙ୍କ ଦେହ, ବରା ଦେବଙ୍କ ଦେହରେ, ଭଗବାନଙ୍କ ଦେହରେ, ସେଟା ନୃସିଂହ କ୍ଷେତ୍ର, କିନ୍ତୁ ପ୍ରଭୁ ବରାହ ରୂପରେ ଆଗେ ଆସିଥିଲେ, ତାପରେ ବରାହ ନୃସିଂହ ହେଲେ, ସେ ଅଦ୍ଭୁତ କ୍ଷେତ୍ର। ରାମ 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 ରାମ, କୃଷ୍ଣ 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 କହି ବରାହ ଧାଇଁ ଧିଙ୍ଗା ପଳେଇଗଲେ ଜଙ୍ଗଲ ଭିତରୁ। ସେଟା ଭୀଷଣ ଜଙ୍ଗଲ, ଏବେ ବି ଗଲେ ଆପଣ ଦେଖିବେ ଭୟଙ୍କର ଜଙ୍ଗଲ, ଏବେ ସବୁ ଗଭର୍ଣ୍ଣମେଣ୍ଟ କାଟିକି ସବୁ ଗେଷ୍ଟ ହାଉସ୍ ଫେଷ୍ଟ ହାଉସ୍ କରୁଛନ୍ତି, ଭୟଙ୍କର ଜଙ୍ଗଲ। ସେ ଚିନ୍ତା କଲା, ଆରେ ଇଏ ଗୋପଟି ଚିନ୍ତା କଲା, ଇଏ ନିଶ୍ଚିତ ଭଗବାନ ହେଇଥିବେ, ନହେଲେ ଏମିତି ରାମ ରାମ ମୋ ସର ବାଜିଲା ପରେ ରାମ ରାମ କୃଷ୍ଣ କୃଷ୍ଣ କେମିତି କହୁଛି? କୋଉ ପଶୁ ରାମ କୃଷ୍ଣ କୁହେ? କୌଣସି ଭଗବାନ ହେଇଥିବେ ନା ମୁନି ଋଷି ହେଇଥିବେ? ସେଠି ବସିଲେ, କହିଲା ଆଉ ଖାଇବା ପିଇବା ସବୁ ଛାଡ଼ିକି ତପସ୍ୟାରେ ଲାଗିଗଲେ, ପାପ କଲି ଆଉ, ଗୋଟେ ମୁନିକି ମାରିଦେଲି କିମ୍ବା ଭଗବାନଙ୍କୁ ଦେବତା ବୋଧେ ମାରିଲି ଆଉ, ଖାଇବା ପିଇବା ଛାଡ଼ିକି ସରଳ ଲୋକ, ଭାରି ବଳବାନ ଲୋକ ବସିକି ତପସ୍ୟା କଲେ। ତପସ୍ୟା କଲା ପରେ ବହୁ ଦିନ ପରେ ଭଗବାନ କହିଲେ, ଏ ମୋତେ, ମୁଁ ଭଗବାନ, ତୁ ମୋତେ ସର ମାରିଛୁ, ଇଏ ଚବିଶ ଅବତାର ଭିତରେ ନା, ଦିଏ ନୂଆ ଅବତାର, ଅସଂଖ୍ୟ ଅବତାର ଭଗବାନଙ୍କର, ଦକ୍ଷିଣରେ ଯେତିକି ନୃସିଂହଙ୍କର ଲୀଳା ଅଛି, ଅଦ୍ଭୁତ ଅଦ୍ଭୁତ ଲୀଳା ଅଛି ନୃସିଂହ ଠାକୁରଙ୍କର। ସିଏ କହିଲେ, ଦେଖ ତୁ ଯୋଉ ଜମିଟାକୁ ଚାଷ କରୁ, ସେଠି ଯୋଉ କ୍ଷୀର ଆଣିକି କ୍ଷୀରକୁ ସେଚନ, କ୍ଷୀରର ସେଚନ କର, ମୁଁ ଦେଖିବାକୁ ପାଇବି, ଜଳସେଚନ କରିବୁ। ଆଉ କିଛି ଦିନ ପରେ ରାଜା, ରାଜାକୁ ଖବର ଦେବୁ, ରାଜା ମୋତେ ଦେଖିବ, ତୁ ମୋତେ ଦେଖିପାରିବୁ, ଦୁଇ ଜଣ। ଇଏ ତାଙ୍କ ରାଜାଙ୍କୁ ଜଣେଇଲା, ମୁଁ ଗରିବ ଲୋକ, କ୍ଷୀର କେଉଁଠୁ ଆଣି, ମୁଁ ତ ଚାଷ କଲେ ଖାଇବା ଲୋକ, ରାଜାଙ୍କୁ ଯାଇ ଜଣେଇଲା। ମହାରାଜ ଆଦେଶ ଦେଲେ, ଏ ଜମିଟା ଭିଜିବା ପାଇଁ ଯେତେ କ୍ଷୀର ଦରକାର ନେଇଯାଅ, ରାଜକୋଷରୁ ଅର୍ଥ ନେଇକି ସବୁ ଗୋପାଳଙ୍କ ପାଖରୁ କ୍ଷୀର ଆଣି ଭିଜାଅ, ଭିଜା ହେଇଗଲା। ଇଏ ଗୋପ ଯିଏ ତପସ୍ୟା କରୁଥିଲେ ପାପର ପ୍ରାଶ୍ଚିତ ପାଇଁ ଦେଖିଲେ, ଠାକୁର ତାଙ୍କର ରହିଲେ, ଇଏ ରାଜା ତାଙ୍କର ମନ୍ଦିର କରିଦେଲେ। କିଛି ଦିନ ପରେ ଗୋଟିଏ ଧନୀ ଲୋକ ଆସିଲା, ସେ ଶୁଣି କେଉଁଠୁ ଆସିଲା, ତାର ଦୁଇଟା ସ୍ତ୍ରୀ, ସେତେବେଳେ ଆସିଲା ଭଗବାନଙ୍କର ଚରଣ କମଳକୁ ଦେଖିଲା, ଆରେ ଏତେ ସୁନ୍ଦର ଚରଣ କମଳ, ପ୍ରଭୁ ଏତେ ସୁନ୍ଦର ଭାବରେ ଏଠି ବିରାଜମାନ କରୁଛନ୍ତି। ସେତେବେଳେ ଏବେ ବି ଗଲେ ବହୁତ ମନୋରମ ପରିବେଶ, ଆପଣ ପାହାଚରେ ଚଢ଼ି ଚଢ଼ିକା ଯିବେ, ବହୁତ ବଡ଼ ବଡ଼ ଆମ୍ବ ଆମ୍ବ ପଣସ ଗଛ ସବୁ ଅଛି, ବହୁତ ସୁନ୍ଦର ଲାଗେ, ଠିକ୍ କପିଳାସ ଭଳି ସ୍ଥାନ। ସେ ଏତେ ପ୍ରେମରେ ଗଦଗଦ ହେଇଗଲା, ଭଗବାନଙ୍କୁ ସ୍ତୁତି କଲା, ଭଗବାନ କହିଲେ ତୁ କ'ଣ ବର ଚାହୁଁଛୁ କହ? ସେ କହିଲା, ଆଜ୍ଞା ମୁଁ କିଛି ବର ଚାହୁଁନି, ମୋ ନାଁଟା ଆପଣ ଆଜିଠୁ ନିଅନ୍ତୁ, ମୋ ନାଁଟାକୁ ଆପଣ ରଖନ୍ତୁ। କାରଣ ସେ ଏତେ ଚାଲାକ ହେଇଗଲା, କାରଣ ମୋ ନାଁଟା ଯଦି ଠାକୁର ରଖିଦେବେ, ତାହେଲେ ଯିଏ ଆସିବ ମୋ ନାଁଟାକୁ ଧରିବ, ମୁଁ ସବୁଦିନ ପାଇଁ ମୋ ନାଁଟା ରହିବ। ତା ନାଁଟା କ'ଣ ଥିଲା ନା? ଜିଅଡ଼। ଠାକୁର ବରାହ ରୂପରେ ଦେଖା ଦେଇଥିଲେ, କିନ୍ତୁ ପରେ ନୃସିଂହ ହେଲେ। ସେ ଠାକୁରଙ୍କର ନାମ ପଡ଼ିଗଲା ଜିଅଡ଼ ନୃସିଂହ, ସେ ଯେଉଁ ସୀମାଞ୍ଚଳ ଆମେ କହୁଛେ, ତାଙ୍କର ପ୍ରକୃତ ନାମ ହେଉଛି ଜିଅଡ଼ ନୃସିଂହ। ସେ ଯେଉଁ ବିଗ୍ରହ ଅଛନ୍ତି, ସେ ନୃସିଂହ ବରାହ ନୃସିଂହ କେମିତି ହେଲେ ନା? ପ୍ରହ୍ଲାଦ, ସେ ବହୁତ ଦିନ ପ୍ରହ୍ଲାଦ ମହାରାଜଙ୍କର ବିଗ୍ରହ ସିଏ ସେଠି ପ୍ରକଟ ହେଲେ। ପ୍ରହ୍ଲାଦ ମହାରାଜ ଦିନେ ଇଚ୍ଛା କଲେ, ନୃସିଂହଙ୍କୁ ପଚାରିଲେ, କହିଲେ ପ୍ରଭୁ ଆପଣ ମୋର କ'ଣ ହେବେ? ହିରଣ୍ୟକଶିପୁ ଆଉ ସାନ ବାପା ହେବେ ନା? ହିରଣ୍ୟାକ୍ଷ କେମିତି ମାରିଥିଲେ ତାଙ୍କ କେଉଁ ରୂପରେ ମୁଁ ଟିକେ ଦେଖିବି, ଆପଣ କେମିତି ମାରିଥିଲେ ମୋତେ ଟିକେ ଦେଖେଇଲେ। ପ୍ରହ୍ଲାଦ ଭକ୍ତର ତ ମନ ବଡ଼ ମନୁଆ ଇଚ୍ଛା, ତାର ଭକ୍ତମାନେ ମନୁଆ ଭାରି, ଭଗବାନ ମାରିଥିଲେ ତୋର ସାନ ବାପାକୁ, ମାରିଥିଲେ ତ ମାରିଥିଲେ ନା ପ୍ରଭୁ, ମୁଁ ସେଇ ରୂପଟା ଦେଖିବି, କେଉଁ ରୂପରେ ମାରିଥିଲେ ମୋତେ ଟିକେ ଇଚ୍ଛା ହେଉଛି ଦେଖିବା ପାଇଁ। ଭଗବାନ କହିଲେ ଦେଖ ମୁଁ ଯଦି ରୂପଟା ପ୍ରକଟ କରିବି ସେ ରୂପ ନିତ୍ୟ ହେଇଯିବ। କହିଲେ ଆଉ ମୁଁ ନୃସିଂହ, ଭଗବାନ ନୃସିଂହ ତ ପ୍ରହ୍ଲାଦଙ୍କ ପାଇଁ ଅଧା ନୃସିଂହ ଅଧା ବରାହ ଏ ରୂପଟାକୁ ପ୍ରକଟ କରିଥିଲେ। ସେଇ ବିଗ୍ରହ ସେଇଠି ଅଛନ୍ତି, ସେ ବିଗ୍ରହ ଭିତରେ ପୂଜା ହୁଅନ୍ତି, ଆଉ ସମ୍ପୂର୍ଣ୍ଣ ଚନ୍ଦନରେ ଆପଣ ବର୍ଷମାନ ରହିବେ, କେବଳ ନୃସିଂହ ଚତୁର୍ଦ୍ଦଶୀ ଖୋଲା ହେଲା। ବଡ଼ ଶୁଦ୍ଧ ବ୍ରାହ୍ମଣ ମାନେ ଦେଖିବା ପାଇଁ ବହୁତ ସୁନ୍ଦର ଲାଗନ୍ତି, ଆଉ ସ୍ତୁତି ପଡ଼ନ୍ତି, ବଡ଼ ନିର୍ମଳ ସ୍ତୁତି। ଦକ୍ଷିଣରେ ବ୍ରାହ୍ମଣ ମାନେ ସଦାଚାରୀ, ଏଇ ଭଗବାନ ଏଇଠି ପାଖରେ ଲୀଳା କରୁଛନ୍ତି। କେତେ ଓଡ଼ିଶାରେ ସେମିତି ଜାଗା ଅଛନ୍ତି ଆପଣ ଦେଖିଲେ, ଗାଁ ଗହଳିରେ କେତେ କେତେ ଠାକୁରଙ୍କର କେତେ କେତେ ଲୀଳା, ଭଗବାନ କାହିଁ କରୁଛନ୍ତି? ଏଠି ସେ କହୁଛନ୍ତି, ଇଥାମୃତି ଜଗ ଋଷି ଦେବଜ ସାବତାରେ ଦେବ। ଦେବତାମାନଙ୍କୁ କରୁଣା କରିବା ପାଇଁ ନାରଦ ରୂପରେ ଆସିଲେ, ଦେବର୍ଷି ନା ନାରଦ, ଦେବତା ରୂପରେ ଆସିଲେ, ପଶୁ ପଶୁ ସମାଜରେ ଆସିଲେ, ମନୁଷ୍ୟ ସମାଜରେ ଆସିଲେ, ଝସା ଅବତାର ଜଳରେ ବି ଆସିଲେ, ଜଳର ତିନି ଅବତାର ହେଇଗଲେ, ଏ ଦୁଇ ଅବତାର କ'ଣ କ'ଣ, ମତ୍ସ୍ୟ ମତ୍ସ୍ୟ ଆଉ କୁର୍ମ, ଲୋକାନ୍ ବିଭାବୟସୀ ହଂସୀ, ଏ ଲୋକକୁ ଜଗତକୁ ପାଳନ କରିବା ପାଇଁ ସୃଷ୍ଟି କରିବା ପାଇଁ ଆପଣ ଆସନ୍ତି। କଳିଯୁଗରେ ଧର୍ମମ୍ ହେ ମହାପୁରୁଷ ସମ୍ବୋଧନ ହେଲା, ମହାପୁରୁଷ ହେ ମହାପୁରୁଷମ୍ ପାସିତ୍ ଟୋଟାଲ ଯୁଗାନୁବୃତ୍ତମ୍, ପ୍ରତି ଯୁଗର ଅନୁବୃତ, ଯୁଗାନୁସାରେ ପ୍ରତି ଯୁଗର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଆସନ୍ତି, କିନ୍ତୁ କଳିଯୁଗରେ ଛନ୍ନ, କଳିରେ ଛନ୍ନ ଅବତାର। ଚୈତନ୍ୟ ମହାପ୍ରଭୁ ଯେତେବେଳେ କେହି ତା ମହାପ୍ରଭୁଙ୍କ ମୁହଁରେ ଭଗବାନ କହିପାରନ୍ତିନି, ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି କହିଦେଲା ମାନେ ମହାପ୍ରଭୁ କ୍ରୋଧ କରନ୍ତି, ଆରେ ଭଗବାନ ବୋଲି କେବେ କହିପାରିବେ? ମୁଁ କହୁଥିଲି କେଉଁ କେଉଁ ଭୁଲିଗଲି, 32 ଲକ୍ଷଣ ଅଛି ନା ହସ୍ତପଦ ଚିହ୍ନ, କେବେ ଭଗବାନଙ୍କର ହସ୍ତପଦ ଚିହ୍ନ କଥାଟା ବ୍ୟାଖ୍ୟା ହବ? ଭଗବାନଙ୍କର ରାଧାରାଣୀଙ୍କର ଶ୍ରୀରାମଙ୍କର ସୀତାମାଙ୍କର ହାତରେ କେଉଁ ଚିହ୍ନ, ପାଦରେ କେଉଁ ଚିହ୍ନ, ଭକ୍ତମାନଙ୍କୁ ଜାଣିବା ଦରକାର ନା, ବାହାର ଲୋକଙ୍କୁ ଜଣେଇବେ କେମିତି? ତୁମେ ଭଗବାନ ହେଇଛ, ତୁମେ ଦେଖିଲେ ତୁମ ହାତରେ କେଉଁ ଚିହ୍ନ ଅଛି? ଗୋଟେ ଶୁଭ ଚିହ୍ନ ଗୋଟେ ଦେଖିଲେ ତ ଦେଖିବା, ଗୋଟିଏ ଶୁଭ ଚିହ୍ନ ଦେଖା। 32 ଲକ୍ଷଣ ଅଛି ଏମାନେ ମହାପୁରୁଷ, ୟା ବ୍ୟତୀତ ଭଗବାନଙ୍କର ଅଲଗା ସବୁ ଲକ୍ଷଣ, ପାଦ ହସ୍ତ ପକ୍ଷରେ ଶ୍ରୀବତ୍ସ ଲାଞ୍ଛନ, ତାପରେ ପଦରେ ହସ୍ତରେ ଚିହ୍ନ, 32 ଲକ୍ଷଣ କ'ଣ କ'ଣ, ପଞ୍ଚ ଦୀର୍ଘ, ପାଞ୍ଚଟା ହଉଛି ଦୀର୍ଘ ଶରୀରରେ, ପାଞ୍ଚଟା ବଡ଼ ବଡ଼ ଦୀର୍ଘ ଜିନିଷ, କ'ଣ କ'ଣ ଜିନିଷ ଦୀର୍ଘ, ନାସା ନାକ ବଡ଼, ନାସା ବାହୁ ଆଜାନ ଲମ୍ବିତ ଭୁଜ କନକାବ ଧାତୁ, ଯିଏ ଭଗବାନ କହିଲେ ତାକୁ ଠିଆ କରିଦେବେ, ୟାର 2.5 ଫୁଟିଆ 3 ଫୁଟିଆ ଲୋକ କ'ଣ ଭଗବାନ ହେବ? ଆଜାନ ଲମ୍ବିତ ଭୁଜ, ମଣିଷ ଗୋଟେ ଗାଁରେ କୁହନ୍ତି, ମୁଁ ଛୁଆଟି ବେଳେ ଶୁଣିଥିଲି, ନିଜ ହାତରେ କେତେ, 3.5 ହାତ, 3 ହାତ ଅଧେ ନା 2.5 ହାତ ଅଧେ, 3.5 ହାତ, ତାଠୁ ଅଧିକା କିଏ ହେଇପାରିବେନି, କିନ୍ତୁ ମହାପୁରୁଷଙ୍କ ପାଖରେ ଏ ଲକ୍ଷଣ ନାହିଁ, କିଏ ଠିଆ ହେଇଯାଉ ତାର ହାତଟା ଜାନୁ ପର୍ଯ୍ୟନ୍ତ ରହିବ ତଳୁ, ମହାପୁରୁଷ ମାନଙ୍କର ଆଜାନୁ ଲମ୍ବିତ ଭୁଜ ଜାନୁକୁ କ୍ରସ କରିବ, ଏ 6 ଫୁଟର ହଉ କି ଫୁଟର ଲୋକ ହଉ ତାର ଏ ଆଣ୍ଠୁ ପର୍ଯ୍ୟନ୍ତ ହାତଟା ଆସିବ ନା, ଠିଆ ହେଇକି ଆପଣ ପରୀକ୍ଷା କରୁନାହାନ୍ତି, ଭଗବାନ ପାଇଁ ଏଇଠୁ ଧରା ପଡ଼ିବେ, ସେ ଭଗବାନ କି ଅଘବାନ ପାପି ଧରା ପଡ଼ିଯିବ ସାଙ୍ଗେ ସାଙ୍ଗେ। ଆରେ ଭଗବାନଙ୍କର ଲକ୍ଷଣ ଲୋକ କାହିଁ ଜାଣିବେ ଏତେ କଥା, ହାଲା ହଲା ହେଇଗଲା ବାସ ଚାଲ। ନାସା ହଉଛି ଦୀର୍ଘ, ବାହୁ ହଉଛି ଦୀର୍ଘ, ହନୁ ହନୁ ମାନେ ଏଇଟା ଏଇ ଜିନିଷଟା ନା, ହନୁ କୋଉଟା କୁହନ୍ତି, ଓ ହନୁ ହଁ ଏଇଟା ହନୁ, ଏଇଟା ରହିଲା ବକ୍ଷ, ହଁ ହନୁ ଏଇଟା ହଉଛି ଦୀର୍ଘ। ଆଚ୍ଛା ଆଉ ଚକ୍ଷୁ ଜାନୁ, ଚକ୍ଷୁ ଦୀର୍ଘ, ପଦ୍ମଲୋଚନ କମଳ ଲୋଚନ ସବୁବେଳେ କୁହାଯାଏ, ଆଉ ଆଉ କୋଉଟା ଜାନ୍ନା ଦୀର୍ଘ ଜାନ୍ନା, ଇଏ ହେଲା ପାଞ୍ଚଟା ଦୀର୍ଘ, ପାଞ୍ଚଟା ସୂକ୍ଷ୍ମ, 32 ଲକ୍ଷଣ ଇଏ ସାମୁଦ୍ରିକ ବିଦ୍ୟାରେ ଦିଆଯାଇଛି, ମହାପୁରୁଷମାନଙ୍କର ଲକ୍ଷଣ। ଚୈତନ୍ୟ ମହାପ୍ରଭୁ ଦେଖିକି ଆସିକି ସେ କହୁଛି, ନାରୀ ଇଏ ତ ମହାପୁରୁଷ, ପାଞ୍ଚଟା ସୂକ୍ଷ୍ମ, ଭାରି ସୂକ୍ଷ୍ମ କେଶ, ଯାହା କେଶ ଯେତେ ମୋଟା ତା ବୁଦ୍ଧିରେ ସେତେ ମୋଟା, ସେ ଫାଇନ୍ କେଶ, ସୂକ୍ଷ୍ମ ସୂକ୍ଷ୍ମ କେଶ। ଭଗବାନଙ୍କର କେଶ ଦେଖିଛନ୍ତି ନା କେମିତିକା, ପୁରା କୁଞ୍ଚିତ କେଶ, ପୁରା ଏତେ ମୋଟା ମୋଟା ରାଢୁଆ କେଶ ଶୁଣିବେ ଭଗବାନଙ୍କର, ପୁରା ଫାଇନ୍ କୁଞ୍ଚିତ କେଶ। ତୁ ଚର୍ମ ବି ବହୁତ କୋମଳ, ସୂକ୍ଷ୍ମ ଚର୍ମ, ଅଙ୍ଗୁଳି ପର୍ବ, ଏ ଅଙ୍ଗୁଳିର ପର୍ବ ଗୁଡ଼ିକ ପର୍ବ ମାନେ ଏଗୁଡ଼ା ଏଇଟା ଇଏ ବହୁତ ସୂକ୍ଷ୍ମ, ବହୁତ ସୁନ୍ଦର ଦେଖିବା ଭଗବାନଙ୍କ ମହାପୁରୁଷମାନଙ୍କ। ଆଉ ଦନ୍ତ ଆଉ ରୋମ, ଏ ପାଞ୍ଚଟା ସୂକ୍ଷ୍ମ, ଦାନ୍ତ ଆଉ ରୋମ, ପଞ୍ଚ ଦୀର୍ଘ ପଞ୍ଚ ସୂକ୍ଷ୍ମ, ସପ୍ତ ରକ୍ତ, ସାତଟା ଜିନିଷ ରକ୍ତବର୍ଣ୍ଣ ମହାପୁରୁଷଙ୍କ ପଦତଳ, ଉଷ୍ଠ ଅଧର ଉଷ୍ଠ। ଏ ଭଗବାନ ଏମିତି ପେଣ୍ଟିଂ ହେଇ ଲିପଷ୍ଟିକ ଫିପଷ୍ଟିକ ଲଗେଇକି ବସନ୍ତିନି, ମୁଁ ପେଣ୍ଟିଂ ପତ୍ର ହେଇକି ବସିଗଲେ ଲୋକ ତାଙ୍କୁ କହୁଛନ୍ତି ଭଗବାନ କି ପାଗ, ଭଗବାନ ଭଗବାନ ନା। ଉଷ୍ଠ ସାତଟା, ନେତ୍ର ପଦ କର ଚରଣ ଚକ୍ଷୁ ବି ତାଲୁ ଉଷ୍ଠ, ଏ ରକ୍ତବର୍ଣ୍ଣ ସପ୍ତ ରକ୍ତ। ଷଡ ଉନ୍ନତ, ସାତଟା ଉଚ୍ଚା, କଣ ଏ ଛଅଟା ବକ୍ଷ ସାତି ସ୍କନ୍ଦ ନଖ ନାସା, ନାସାଟା ଦୀର୍ଘ ଥିବ ଉଚ୍ଚା, ପ୍ରଥମ ଥିଲା ଦୀର୍ଘ ଏଇଟା ଉଚ୍ଚା, କଟି ଆଉ ମୁଖ, ଏ ଛଅଟା ଉନ୍ନତ। ତ୍ରି ହସ୍ୱ, ତିନିଟା ଛୋଟ, କଣ କଣ ଗ୍ରୀବା କଟି, ଯୋଉଟା ଜଙ୍ଘଦେଶ ଆଉ ଯୌନାଙ୍ଗ, ଆଉ ପୃଥୁ ମୋଟା କଣ କଟି ଦେଶ, ଛୋଟ ହେଇଥିବ କିନ୍ତୁ ମୋଟା ସୁନ୍ଦର, ସିଂହ କଟି କୁହାଯାଏ, ସିଂହ କଟି ମାନ ଯେ ପୁରା ସରୁ, ଛୋଟ କିନ୍ତୁ ସୁନ୍ଦର କଟି ଦେଶ, ଲଲାଟ ବକ୍ଷସ୍ଥଳ, ଏ ତିନିଟା ହେଉଛି ପୃଥୁ, ଆଉ ତିନିଟା ହେଉଛି ଗମ୍ଭୀର, ନାଭି ସ୍ୱର ବୁଦ୍ଧି, ଇଏ ହେଲେ 32 ଲକ୍ଷଣ। ଏହାର ପରେ ଭଗବାନଙ୍କର ପାଦରେ ବଜ୍ର ଚିହ୍ନ, କଳସ ଚିହ୍ନ, ଅଙ୍କୁଶ ଚିହ୍ନ, ଧ୍ୱଜ ଚିହ୍ନ, ତ୍ରିକୋଣ ଚିହ୍ନ, ମତ୍ସ୍ୟ ଚିହ୍ନ, ଛତ୍ର ଚିହ୍ନ, ସବୁ ଚିହ୍ନର କାହିଁକି ଭଗବାନ ଏ ଚିହ୍ନ ସବୁ ଧାରଣ କରିଛନ୍ତି ତାର ବି ବର୍ଣ୍ଣନା ଅଛି, କାହିଁକି ଭଗବାନ ପାଦରେ ଛତା ଧରିଛନ୍ତି, କାହିଁକି ପଦ୍ମ ଧରିଛନ୍ତି ତାର ବି ବର୍ଣ୍ଣନା ଅଛି। କଳିଯୁଗରେ ଭଗବାନ ଛନ୍ନ ରୂପରେ ଆସନ୍ତି, ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ତାଙ୍କର ଗୋପୀନାଥ ସେୟା ବୁଝେଇଲେ, କହିଲେ ଦେଖ ଏ ଚୈତନ୍ୟ ମହାପ୍ରଭୁ ଯିଏ ଆସିଛନ୍ତି, ସ୍ୱୟଂ ଭଗବାନ, ଆରେ ସେ ତ ପଣ୍ଡିତ ଲୋକ ନା, ସେ ଭାଗବତ ପଢିଛି ଜାଣିଛି। କଳିଯୁଗରେ ଭଗବାନଙ୍କର ତ୍ରିଯୁଗ, ଭଗବାନଙ୍କର ଅବତାର ନାହିଁ, ତ୍ରିଯୁଗ ଅର୍ଥ ଭଗବାନଙ୍କର ଲୀଳା ଅବତାର ନାହିଁ, ରାମକୃଷ୍ଣ ବରାହ ନୃସିଂହ ଭଳି। ଆଉ ଚୈତନ୍ୟ ମହାପ୍ରଭୁ କେବେ କହିନାହାନ୍ତି ମୁଁ ସ୍ୱୟଂ ଭଗବାନ ବୋଲି, କେବେ କହିନାହାନ୍ତି। ଥରେ ବୃନ୍ଦାବନରେ ମହାପ୍ରଭୁ ଅଛନ୍ତି, ହାଲା ହେଇଗଲା, କୃଷ୍ଣ ବର୍ତ୍ତମାନ କାଳିଆ ଦଳରେ, କାଳିଆ ଦେହରେ ଆବିର୍ଭାବ ହେଇଛନ୍ତି, ଆରେ କଳିଯୁଗରେ ତ ଭଗବାନ କୃଷ୍ଣ କେମିତି ଆବିର୍ଭାବ ହେବେ। ଆଉ ଗୋଟେ ବଡ଼ ବିଚିତ୍ର କଣ ଜାଣିଛନ୍ତି ନା, କଳିଯୁଗରେ ସମସ୍ତେ କୃଷ୍ଣ ବୋଲି କହୁଛନ୍ତି, ଆମେ କୃଷ୍ଣଙ୍କର ଅବତାର, ରାମଙ୍କର ଅବତାର ବୋଲି କେହି କହୁନାହାନ୍ତି, ବା କଳିକି ଅବତାର ବୋଲି, ଆମେ କଳିକି ଅବତାର ବୋଲି, ଆମେ କୃଷ୍ଣ, କାରଣ କୃଷ୍ଣ ହବା ସହଜିଆ, କୃଷ୍ଣ ହବା ଭାରି ସହଜିଆ। ପ୍ରଭୁପାଦ ମହାରାଜ କହନ୍ତି କୃଷ୍ଣ ହବା ସବୁଠୁ କଷ୍ଟ, କାହିଁକି ଗୋପୀଜାନ ବାଲ୍ଲଭ ଗିରିବରଧାରୀ, ଯିଏ କୃଷ୍ଣ ବୋଲି କହୁଛନ୍ତି, ଆମେ କେବଳ ଗୋପୀମାନଙ୍କ ସହିତ ନାଚିବୁ, କିନ୍ତୁ ଆଜ୍ଞା ଗୋପୀମାନଙ୍କ ସହିତ ନାଚିବାକୁ ହେଲେ ଗିରିବର ଧାରଣ କରିବାକୁ ପଡ଼ିବ। ପ୍ରଭୁପାଦ କହୁଛନ୍ତି ତୁମେ ଗୋପୀମାନଙ୍କ ସହିତ ଖାଲି ନାଚିଲେ ହବନି, ଗୋପୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗିରି ଟେକି ପାରିବ ତ, ତାହେଲେ କୃଷ୍ଣ ହେଇପାରିବ। କୃଷ୍ଣ ଅବତାରଟା ବଢିଆ ବଇଁଶ, ତୁମେ କୃଷ୍ଣ ଅବତାର ବୋଲି କହୁଛ, ଟିକେ ବଇଁଶୀ ଭୁଙ୍କିଲ ଦେଖିବା, କିନ୍ତୁ ବଇଁଶୀ ବଜେଇଦେବା ଆମେ ଜାଣୁ ତୁମେ କୃଷ୍ଣ। ବଂଶୀର କେତେଟା ସ୍ୱର ଭଗବାନ ବଜାନ୍ତି ଜାଣିଛନ୍ତି ନା, ବଂଶୀର ବଂଶୀ ମୁରଲୀ ଭଗବାନ କେତେବେଳେ କଣ ଧରନ୍ତି କୃଷ୍ଣ ବା ସହଜିଆ ମୟୂର ପୁଚ୍ଛ ଖୁସି ଦେଲେ ଆମେ ହେଲୁ କୃଷ୍ଣ। ଇ କଳିଯୁଗ ବଡ ଭୟଙ୍କର ଯୁଗ, ଆରେ କଳିଯୁଗରେ ଭଗବାନ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଅଛନ୍ତି ସେଇଠି, ହାଲା ହେଇଗଲାଣି କୃଷ୍ଣ ଆଇଲାଣି। ମହାପ୍ରଭୁ କହୁଛନ୍ତି ଆଜ୍ଞା, ମହାପ୍ରଭୁଙ୍କର ସେବକ ବା କହୁଛି ମୁଁ ଭଟ୍ଟାଚାର୍ଯ୍ୟ କହୁଛି, ଆଜ୍ଞା ମୁଁ ଟିକେ ଦେଖିବାକୁ ଯିବି କୃଷ୍ଣ। ମହାପ୍ରଭୁ କହିଲା, ଆରେ ତୁ ବାତୁଲର ସଙ୍ଗେ ବାତୁଲ ହେଲୁ, ତୁ ପାଗଳାଗିରି କଳିଯୁଗରେ ହାଲା ଗୁଲା ଆଡଭର୍ଟାଇଜ ଏମିତିକା ସମସ୍ତେ ଏଥିରେ ଫସିଯିବେ, ଯାହାର ପୂର୍ବ ସ୍ୱୀକୃତି ସେ ରହିଯାଉଛି ନା, ନହେଲେ ତ ଆପଣ ପଳେଇବେ ଭାସିଯିବେ। ଲକ୍ଷ ଲୋକ କହୁଛନ୍ତି ଆଉ, ଲକ୍ଷ ଲୋକ ଆମ ଗୁରୁଦେବ କୁହନ୍ତି ଆଉ, ଆଉ ଲକ୍ଷ ଲୋକ କହିଲେ ସେ ଭଗବାନ, ହଁ ସେ ଭଗବାନ, ଏ ଲୋକ ମତରେ କିଏ ଭଗବାନ ହୁଅନ୍ତି ନା କ'ଣ? ଏ ଇଏ କହୁଛନ୍ତି ବଳଭଦ୍ର ଭଟ୍ଟାଚାର୍ଯ୍ୟ କହୁଛନ୍ତି, ପ୍ରଭୁ ମୁଁ ଟିକେ ଯିବି କାଳିଅ ଦେହରେ କୃଷ୍ଣ ଆସିଛନ୍ତି। ମହାପ୍ରଭୁ କହିଲେ ଗୋଟେ ଦିନ ରହିଯା, ଦେଖିବା ସିଏ କିଏ ଭଗବାନ ଆସୁଛନ୍ତି ଟିକେ ଦେଖିବି। ତାପର ଦିନ ଜଣେ ଲୋକ ଆସିଲା, ମହାପ୍ରଭୁ ଚାଲେ କିରେ କ'ଣ କାଳିଅ ଦେହରେ ରାତିରେ କୃଷ୍ଣ ଆସୁଛନ୍ତି, ଦିନବେଳେ କୃଷ୍ଣ ଆସୁଛନ୍ତି ରାତିରେ? କହିଲେ ପ୍ରଭୁ ଏଇଟା ମିଛ କଥା, ମୁଁ ଇଏ କଥା କ'ଣ ହେଇଛି, ଗୋଟେ ଜାଲୁଆ ଧୀବର ସେ ନୌକାରେ ମାଛ ଧରୁଛି ରାତିରେ, ନୌକାର ଯେଉଁ ମଙ୍ଗଟା ଉପରଟା ତା ଦେହରେ ଗୋଟେ ଲଣ୍ଠନ ଟାଣି ଦେଇଛି, ଲଣ୍ଠନ ଯେଉଁ କୁହନ୍ତିନି ବତୀ ଗୋଟେ ଜାଳିଛି, ଆଉ ସିଏ ତାର ମଙ୍ଗ ଉପରେ ଠିଆ ହେଇଛି, ତେଣୁ ଉପରେ ଠିଆ ହେଇଛି, ଦେଖାଯାଉଛି କ'ଣ ନା କୃଷ୍ଣ କାଳିଆ ଉପରେ ଠିଆ ହେଇଛି ଅନ୍ଧାର ରାତିରେ, ସେଇଠି କେବଳ ସେ ଲୋକଟା ଦେଖାଯାଉଛି, ସେ ମଙ୍ଗ ଗୁଡା ଏମିତି ଦେଖିନାହାନ୍ତି ଆପଣ, ତାପରେ ସେ ଠିଆ ହେଇଛି, ଲକ୍ଷ ଲକ୍ଷ ଲୋକ ଆଉ କୃଷ୍ଣ ସେଇଠି ଅଛନ୍ତି କୃଷ୍ଣ। ଆଜ୍ଞା ବଳବର୍ତ୍ତ ଭଟ୍ଟାଚାର୍ଯ୍ୟ ବାହାରିଲେଣି, ପ୍ରଭୁ ମୁଁ ବି ଯିବି ଦେଖିବେ ଭଗବାନଙ୍କୁ। ମହାପ୍ରଭୁ ଗୋଟେ ଥାପଡ଼ ଲଗେଇଲେ, ତୁ ବି ବାତୁଳ ହେଇଗଲୁ ଲୋକଙ୍କ ସାଙ୍ଗରେ ଲୋକ କଥାରେ, ତୁ ବି ବାହାରିଲୁ କୃଷ୍ଣ ଦେଖିବା ପାଇଁ, ହଉ ରହ କାଲି ଦେଖିବା କ'ଣ ହେଉଛି। କାଲି ଆସିକି ଆଜ୍ଞା ମହାପ୍ରଭୁ ମିଛ କଥା, ଏଇଭଳିଆ ଗୋଟେ ହାଲା ହେଇଯାଇଛି, ସେ ଲୋକଟା ଦେଲ ଧୀବରକୁ କୃଷ୍ଣ ହୋଇଯାଏ, ସେ ତାର ମାଛ ଧରୁଛି ଯମୁନାରେ ତାକୁ କୃଷ୍ଣ ହେଇଯାଏ ଆଡଭର୍ଟାଇଜ ହେଇଗଲା। ସେତେବେଳେ ଜଣେ ଆସି କହିଲେ ମହାପ୍ରଭୁ, କହିଲେ ପ୍ରଭୁ ଲୋକ ଯାହା କହୁଛନ୍ତି କୃଷ୍ଣ ଆସିଛନ୍ତି ଠିକ ନା କାହିଁକି, ନା ଆପଣ ବା ନିଜ ବୃନ୍ଦାବନ ଆସିଛନ୍ତି, ଲୋକ ଦେଖୁଛନ୍ତି ଆପଣ କିନ୍ତୁ କହୁଛନ୍ତି ଯାଉ ଜଣ, ସ୍ଥାଣୁ ପୁରୁଷର ଯେମିତି ଭ୍ରମ ହୁଏ, ବୃନ୍ଦାବନେ କୃଷ୍ଣ ଆଇଲା ସେଇ ସତ୍ୟ ହେ, ବୃନ୍ଦାବନେ କୃଷ୍ଣ ଆଇଲା ସେଇ ସତ୍ୟ ହେ, କୃଷ୍ଣର ଦେଖିଲ ଲୋକ କଥା ମିଥ୍ୟା ନ, କୃଷ୍ଣର ଦେଖିଲେ ଲୋକ କଥା ମିଥ୍ୟା ନ, କିନ୍ତୁ କାହା କୃଷ୍ଣ ଦେଖେ କାହା ଭ୍ରମ ମାନେ, କିନ୍ତୁ କାହା କୃଷ୍ଣ ଦେଖେ କାହା ଭ୍ରମ ମାନେ, ସ୍ଥାଣୁ ପୁରୁଷର ଯାଇଛେ ବିପରୀତ ଜ୍ଞାନ, ସ୍ଥାଣୁ ପୁରୁଷର ଯାଇଛେ ବିପରୀତ ଜ୍ଞାନ, ବୃନ୍ଦାବନେ ହୈଲ ତୁମି କୃଷ୍ଣ ଅବତାର, ବୃନ୍ଦାବନେ ହୈଲ ତୁମି କୃଷ୍ଣ ଅବତାର, ତୁମା ଦେଖି ସର୍ବଲୋକ ସର୍ବଲୋକ। ଏଇ କଥାରେ କହୁଥିଲେ ମହାପ୍ରଭୁ କେବଳ ଏତିକି କହିଦେଲେ, ପ୍ରଭୁ ଆପଣ ବା ନିଜେ କୃଷ୍ଣ ଆପଣ ଆସିଛନ୍ତି ଏଠିକି, ଆପଣଙ୍କୁ ଦେଖି ଲୋକଙ୍କର ନିସ୍ତାର ହେଇଗଲେ। ମହାପ୍ରଭୁ ସାଙ୍ଗେ ସାଙ୍ଗେ ଗୋଟେ ମିନିଟ୍ ଯାହା କହନ୍ତି, ଗୋଟେ ସେକେଣ୍ଡ ହେଇନି, ବଚନ ବାହାରୁ ବାହାରୁ ମହାପ୍ରଭୁ କହିଲେ, ପ୍ରଭୁ ବୋଲେ ବିଷ୍ଣୁ ବିଷ୍ଣୁ ଇହାନା କହିବା,
ପ୍ରଭୁ ବୋଲେ ବିଷ୍ଣୁ ବିଷ୍ଣୁ ଇହାନା କହିବା,
ଯିବା ଧମେ କୃଷ୍ଣ ଜ୍ଞାନ କଭୁ ନା କରିବ,
ଯିବା ଧମେ କୃଷ୍ଣ ଜ୍ଞାନ କଭୁ ନା କରିବ।
ମହାପ୍ରଭୁ ସାଙ୍ଗେ ସାଙ୍ଗେ ଆମେ ଯିବ ଅଧମ ଯିବ, ଆମକୁ କୃଷ୍ଣ ଜ୍ଞାନ କରୁଛ, ଛନ୍ନ ଅବତାର ବା କେବେ ମହାପ୍ରଭୁ ନିଜକୁ ଭଗବାନ ବୋଲି କହିନାହାନ୍ତି, କେବେ ନାହିଁ। ଷଡ଼ଭୁଜ ରୂପ ଦେଖେଇଲେ କାହାକୁ? ସାର୍ବଭୌମ ଭଟ୍ଟାଚାର୍ଯ୍ୟକୁ। ଗୋଟିଏ ନିଶ୍ୱାସରେ ଶହେ ଶ୍ଳୋକ ଲେଖିଦେଲେ ବୃହସ୍ପତିଙ୍କର ଅବତାର, କିନ୍ତୁ କହିଲେ ସାର୍ବଭୌମ ତୁମ ଛଡ଼ା ଏ ରୂପ ମୋର କେହି ଦେଖିନାହାନ୍ତି, କିନ୍ତୁ କାହାକୁ କହିବନି। ଛନ୍ନ ଅବତାର କଳିଯୁଗ ଆରମ୍ଭରେ ଆସିଥିଲେ, ଇଏ ଅବତାରୀ, ଅବତାର ମୁଁ କହୁଛି, ଅବତାରୀ ନିଜେ କୃଷ୍ଣ ଆସିଥିଲେ, କାରଣ ତାଙ୍କର ତିନିଟା ଅନଫୁଲଫିଲ୍ ଡିଜାୟାର ରହିଗଲା। କୃଷ୍ଣ ଅବତାରରେ କୃଷ୍ଣଙ୍କର ତିନିଟା ଅପୂର୍ଣ୍ଣ କାମନା ରହିଗଲା, କ'ଣ? ରାଧୟା ପ୍ରଣମ ମହିମା କିଦୃଶ ବା ନୈବ, ଏ ରାଧାରାଣୀ ମୋତେ କେମିତି ଭଲ ପାଆନ୍ତି ମୁଁ କେମିତି ଜାଣିବି, ଭଲ ସଂସାର ଲୋକ ପାଆନ୍ତି କିନ୍ତୁ ସର୍ବସ୍ୱ ଦେଇକି ରାଧାରାଣୀଙ୍କ ଭଳି କିଏ ଭଲ ପାଇଛି, ନିଜର ସୁଖ ବାସନା କିଛି ନାହିଁ। ଏଭଳି ଅବସ୍ଥାରେ ଲଳିତା ବିଶାଖା ନାକରେ ରାଧାଙ୍କର ତୁଳା ଦିଅନ୍ତି, ରାଧା ଅଛନ୍ତି କି ନାହିଁ, ସେ ଅବସ୍ଥାରେ ପଚାରନ୍ତି, କୃଷ୍ଣ ସୁଖରେ ଅଛନ୍ତି ତ? କୃଷ୍ଣ ବୁଝିପାରନ୍ତିନି, ଆରେ ମୁଁ ତ ଆଶ୍ରୟ ବିଗ୍ରହ, ମୋତେ ଭକ୍ତ ହେବାକୁ ପଡ଼ିବ, ଭକ୍ତ ହେଲେ ମୁଁ ବୁଝିପାରିବି ରାଧାର ପ୍ରଣାମ ମହିମାଟା କିଭଳି, ସ୍ୱାଦ ଯେନ ଅଦ୍ଭୁତ ମଧୁରିମା କିଦୃଶ୍ୟ। ଏତେ ଏଭଳି ଅବସ୍ଥାରେ ଭକ୍ତ ଭଗବାନଙ୍କ ରାଧାରାଣୀ ସେବା କରିକି, ସଖୀମାନେ ସେବା କରିକି ଯେଉଁ ସୁଖ ପାଉଛନ୍ତି, ଶହେ ବର୍ଷ ମୋ ପାଇଁ କୁଞ୍ଜ କୁଞ୍ଜରେ ବୁଲି ବୁଲି କାନ୍ଦି କାନ୍ଦି ଯେଉଁ ସୁଖ, ସେଇଟା ମୁଁ କେମିତି ଜାଣିବି। ସକ୍ଷମ ଚସ୍ୟ ତଦନ ମଦନ ଭବତୁ କିଦୃଶମ ବେତି ଲୋଭା ତତ୍ଭାବାଢ୍ୟମ ସଚି ଗର୍ବମ ସିନ୍ଧୁ ହରିନ୍ଦୁ। ଲୋଭ ଜାଗ୍ରତ ହେଲା, ସେ ସୁଖଟା କେମିତି ସେ ପାଉଛନ୍ତି, କୃଷ୍ଣଙ୍କର ତିନିଟା ଲୋଭ ଆଇଲା, ଭକ୍ତ ମୋତେ ସେବା କରିକି କେଉଁ ସୁଖ ପାଉଛି, କେଉଁ କେତେବେଳେ ଦୁଃଖ, ଯତ ସୁଖ ଯତ ଦୁଃଖ ଯତେ କନ ବିକାର, କୃଷ୍ଣ ତାହା ସମ୍ୟକ ନାପାରେ ଜାଣିତେ, ଭକ୍ତ ଭାବ ଅଙ୍ଗୀକରେ ତାହା ଆସ୍ୱାଦିତେ। ଭକ୍ତ ଭାବ ଗୌର ଭକ୍ତ ଭାବ, ସେଥିପାଇଁ ଆମର ଇଏ ହେଉଛି ୟୁନିକ୍ ସେଣ୍ଟର ଭୁବନେଶ୍ୱର, ଯେଉଁଠି ଗୁରୁଦେବ ପୁରା ଗୌର ମୁଡ଼କୁ କହିଲେ, କହିଲେ ନା ଏଠି ଆମର ଏକାଦଶୀରେ ଗୌର ଗୌର ନିତ୍ୟାନନ୍ଦଙ୍କ ଦ୍ୱାରା କ'ଣ ଲାଗେ, ଅର୍ଣ୍ଣ ଲାଗେ ଅନୁଗଳ୍ପ ଲାଗିବ ନା, ଭକ୍ତ ଭାବ ଆମେ ତାଙ୍କୁ ଖୁସି ଦେବା, ଅନୁକଳ୍ପ ଲଗେଇବା ଗୁରୁଙ୍କୁ, ଏଠି ମୟୂର ପିଛ ସବୁଆଡ଼େ ପିନ୍ଧାଯିବ, ଆମର ଏଠି ପିନ୍ଧା ହବ, ସେ ଭକ୍ତ ଭାବକୁ ତାଙ୍କର ଭାବକୁ ଆମେ ସେବା କଲେ ସେ ଖୁସି ହେବେ, ଆମ କରୁଣା କରି ଏଠି ଆମର ଅନୁକଳ୍ପ, ଭକ୍ତ ଯାହା ଠାକୁରଙ୍କୁ ସେୟା ଦିଆ ହବ, ମୟୂର ପିଛ ପିନ୍ଧିବେନି। ଗୁରୁଦେବ କହିଲେ ନା, ତାଙ୍କୁ ଭକ୍ତ ଭାବରେ ସେ ଖୁସି ହେବେ, ତାଙ୍କୁ ଭଗବାନ କହିଲେ ସେ ଦୁଃଖ କରିବେ, କାରଣ ସେ ଭାବରେ ଆସିଛନ୍ତି, ଆମେ ତାଙ୍କ ଭାବ ହିସାବରେ ସେବା କରିବା। ଏ କଳିଯୁଗରେ ପ୍ରଭୁ ଛନ୍ନ ଅବତାର ରାତି, କେବେ ନିଜକୁ ଭଗବାନ ବୋଲି କହିନାହାନ୍ତି, କିନ୍ତୁ ଭଗବାନ ସବୁ ଶାସ୍ତ୍ର ପ୍ରମାଣ ଅଛି ଦେଖେଇଲେ ନା। ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ପଚାରିଲେ, ଶାସ୍ତ୍ର କ'ଣ କଳିଯୁଗରେ ସେ ଭଗବାନ ବୋଲି କ'ଣ ପ୍ରମାଣ, କହିଲେ ଭାରତ ଭାରତ ଭାଗବତ, ଏହା ଦୁଇଟି ପ୍ରମାଣ, ଭାଗବତ ଆଉ ଭାରତ ହେଉଛି ଦୁଇଟା ପ୍ରମାଣ, ମହାଭାରତର ଗୋଟେ ପ୍ରମାଣ ଅଛି, ସୁବର୍ଣ୍ଣ ବର୍ଣ୍ଣ ହିମାଙ୍ଗୋ ବରାଙ୍ଗନାଗଦି ସନ୍ନ୍ୟାସ, ଭଗବାନ ଗୌରାଙ୍ଗ ମହାପ୍ରଭୁ ସନ୍ନ୍ୟାସ ନେଇଛନ୍ତି, ଆଜି ମଥା ଯିଏ କୁଞ୍ଚିତ କେଶ ଯିଏ ଶତ ଶତ ଗୋପୀମାନଙ୍କ ଭିତରେ ଥିଲେ, ଆଜି ମୁଣ୍ଡ ନେଇକି ଭିକାରୀ, କେଉଁ ଭିକାରୀ, ଭଗବାନ ଆଜି ପ୍ରେମରେ ଭିକାରୀ ହେଲେ, ମୋତେ ଭିକ୍ଷା ଦିଅ, ଗୌରାଙ୍ଗ ମହାପ୍ରଭୁ ପ୍ରେମ ଭିକ୍ଷା ମାଗୁଥିଲେ, ଗୋପୀ ପ୍ରେମର ଭିକ୍ଷା, ରାଧା ପ୍ରେମର ଭିକ୍ଷା ମାଗୁଥିଲେ କୃଷ୍ଣ, ନିଜେ ଋଣୀ ହେଇଗଲେ। ନ ପାରୟମ୍ ନିରବଧ୍ୟ ସଂଯୁଜା, ଗୋପୀମାନଙ୍କୁ କହିଲେ ତୁମେମାନେ ମୋତେ ଯେଭଳି ସେବା କରିଛ ମୁଁ ସୁଝିପାରିବି, ମୁଁ ସୁଝିପାରିବି। ବ୍ରହ୍ମା ବିବୁଧା ଆୟୁଷମପି, ବ୍ରହ୍ମା ଭଳି ଆୟୁଷ ପାଇଲେ ବି ଭଗବାନ ନିଜେ ଆଡମିଟ୍ କଲେ, ସେଥିପାଇଁ ଗୌର ଅବତାରରେ ଋଣ ସୁଝିବା ପାଇଲେ। ଇଏ ଋଣ ସୁଝିବା ଅବତାର, ଗୌର ଅବତାର ସବୁବେଳେ ହା ହୁତାଶମୟ ଜୀବନ କାନ୍ଦିକି ଆସ୍ୱାଦନ କରନ୍ତି ଭକ୍ତ ଭାବ, କେବେ ନିଜକୁ ଭଗବାନ ବୋଲି କୁହନ୍ତି। କଳିଯୁଗରେ ଛର୍ଣ୍ଣା ଅବତାର, ଆଉ କଳିଯୁଗ ଶେଷରେ ଆସିବେ କଳିକି ଅବତାର, ସେ ଆସିବେ ଅଧର୍ମ ଲୋକମାନଙ୍କୁ ବିନାଶ କରିବେ। ତେଣୁ ପ୍ରଭୁ ଆପଣ ଏଇଭଳି ଭାବରେ ସବୁ ଅବତାର ସବୁ ଯୁଗରେ ଆସନ୍ତି। କଳିଯୁଗର ଆପଣଙ୍କର ନାମ ହେଉଛି, ସେଥିପାଇଁ ଗୋଟିଏ ନାମ ତ୍ରିଯୁଗ, କଳିଯୁଗରେ ଛନ୍ନ ଅବତାର ରୂପରେ ଆସନ୍ତି। କିନ୍ତୁ ହେ ପ୍ରଭୁ, ପ୍ରହ୍ଲାଦ ବୁଲେଇଲେ ପୁଣି ପ୍ରବଚନ ସ୍ତୁତିକୁ, ପ୍ରଭୁ ତଦେବ ମୁହୁ ଅପି ଅବତୀର୍ଯ୍ୟମ ତମ ଶିବ ରୂପ ଗୁଣ ଲୀଳାମୃତମ ବର୍ଷସି। ଆପଣ ମୁଁ ବାରମ୍ବାର ବାରମ୍ବାର ଅବତାର ନେଇକି ନିଜର ରୂପ ଲୀଳା ଗୁଣକୁ ବର୍ଷା କରୁଛନ୍ତି, ତଦପି ଅସ୍ମାକମ୍ ପାପିଷ୍ଟ ମନ ସ୍ତତ୍ର ନ ପ୍ରିଣତ। ମୋରେ ପାପିଷ୍ଟ ମନ ସେ ଲୀଳା କଥାରେ ଟିକେ ପ୍ରିଣନ ହଉନି, ପ୍ରୀତି ହଉନି, ଦୁର୍ବିଷୟ ଗର୍ତ୍ତ ଏବ ମୁହୁ ପତିତ କିଂ କୁର୍ମ, ମୁଁ କଣ କରିବି କୁହନ୍ତୁ। ଆମର ଏଇ ଅବସ୍ଥା ନା, ଭଗବାନ ଏତେ ଲୀଳା କରିଛନ୍ତି, ଲୀଳା କଥାରେ କିଛି ମତି ଲାଗୁଲା, ଭଲ ଲାଗୁଛି ଭଗବାନ କଥା ଯାହାକୁ ଯେତିକି ଭଲ ଲାଗୁଛି, ଭଗବାନଙ୍କର କଥା ଯାହାକୁ ଯେତିକି ଭଲ ଲାଗୁଛି ତାର ସଂସାରର ରୋଗ ସେତିକି ଭଲ ହେଇଛି, ତାକୁ ସଂସାର ଦୁଃଖ ସେତିକି ଯାଇଛି, ତା ଭିତରେ ଜାଣିବାକୁ ପଡିବ। ପ୍ରମାଣ କିଏ, ପ୍ରମାଣ ପରୀକ୍ଷିତ, ମୋଷ୍ଟ କ୍ରିଟିକାଲ ଷ୍ଟେଜରେ ଥିଲେ ପରୀକ୍ଷିତ, ସାତ ଦିନ ମୃତ୍ୟୁ, ସାତ ଦିନରେ ନିଶ୍ଚିତ ମୃତ୍ୟୁ, କ୍ରିଟିକାଲ ଷ୍ଟେଜ ନା ପାଇଛନ୍ତି ସୁଖଦେବ ଗୋସ୍ୱାମୀ। ସୁଖଦେବ ଗୋସ୍ୱାମୀ ନବମସ୍କନ୍ଦରେ ଭାଗବତ କଥାକୁ ସାରି ଦେଉଛନ୍ତି, କୃଷ୍ଣ ଲୀଳାକୁ ସଂକ୍ଷେପରେ ସାରିଦେଲେ, ଦଶମ ସ୍କନ୍ଦରେ ଆରମ୍ଭ କଲେ। ନବେ ଅଧ୍ୟାୟ ସବୁଠୁ ବଡ଼ ସ୍କନ୍ଦ, ବେଶୀ ଅଧ୍ୟାୟ କହିଲେ, ଆରେ ମୋର ଇଷ୍ଟ ଯିଏ ମୋତେ ମାତୃଗର୍ଭ ରକ୍ଷା କରିଥିଲେ ତାଙ୍କର କଥା କ'ଣ ଏତିକି ଶୀଘ୍ର ସାରିଦେଲେ। ନିବୃତ ତର୍ସେଇ ଉପଗୀୟମାଣ ତର୍ସେଇ, ଆମେ ଏଇ ସଂସାରରେ କଷ୍ଟ ପାଉଛୁ ଗୋଟେ ତୃଷ୍ଣା ଯୋଗୁଁ ନା, ଆଉ ଧନର ତୃଷ୍ଣା, ସ୍ତ୍ରୀ ପୁତ୍ର କନ୍ୟା ତୃଷ୍ଣା, ଇଏ ପ୍ରକୃତି ସଙ୍ଗରେ ଜନ୍ମ ଜନ୍ମାନ୍ତରେ ଗୋଟେ ତୃଷ୍ଣା ରହିଯାଇଛି, ମନ ଏଥିରେ ପୀଡ଼ନ ହବନି, ପ୍ରୀତି ହବନି, କିନ୍ତୁ କଣ କରିବା, ଚେକ୍ ବି କରିପାରିବେ, ଜୀବ ଜାଣେ କିନ୍ତୁ ଚେକ୍ କରିପାରିବନି, ତାର ତାର ଦୁଃଖର କାରଣଟା ଜାଣନ୍ତିନି। କିଏ କହୁନାହାନ୍ତି ମୋ ଦୁଃଖର କାରଣ ମୁଁ ଜାଣେନି, କହିଲେ ହାତ ଟେକିକି ନା ଆଜ୍ଞା ମୋ ଦୁଃଖର କାରଣ ମୁଁ ଜାଣେନି, ସମସ୍ତେ ଜାଣନ୍ତି ତାଙ୍କ ଦୁଃଖର କାରଣ, ମୁଁ କେମିତି ଲୋଭ କରୁଛି, କେମିତି କାମନା ବାସନା କରୁଛି, ଦୁଃଖ ପାଉଛି, ତୁମେ ଚେକ୍ କରିପାରିବେ। ରୋଗ ଜାଣିଛନ୍ତି, ଔଷଧ ବି ଜାଣିଛନ୍ତି, କିନ୍ତୁ ଔଷଧ ଖାଇବାକୁ ଇଚ୍ଛା ହଉ, ଯେମିତି ଡାଇବେଟିସ ରୋଗୀ ଜାଣିଛି ଏଇଟା ଖାଇଲେ ମୋର ପକେଇଦେବା ଦୁଇଟା ଯାହା ହବ, ପୁଣି ଔଷଧ ଗୋଟେ ଖାଇ ଚେକ୍ କରିପାରୁନି, କାରଣ ତା ଗୋଟେ ବ୍ୟାଡ୍ ହାବିଟ୍ ସେ ଖାଇଦେବା। ଆମର ସଂସାର ରୋଗଟା ସେୟା, ନିବୃତ ତର୍ସେଇ, ଜଣେ ତୃଷ୍ଣାରୁ ନିବୃତ ହବ, ଉପଗୀୟମାଣ, ଯଦି ଭଗବାନଙ୍କର କଥାକୁ ବାରମ୍ବାର ବାରମ୍ବାର ଶୁଣି ଶ୍ରବଣ କରିବ, ଏଇଟା ଭବ ଔଷଧି। ଭାଗବତରେ ଏମିତି କଥା କେଉଁଠି ଲେଖାଯାଏନି, ଏ ଶ୍ଳୋକରେ ଯାହା କୁହାଯାଇଛି, ପରୀକ୍ଷିତ କହୁଛନ୍ତି ଭବ ଔଷଧି, ଜୀବର ଦୁଃଖ ଦୂର ହବାର ଏଇଟା ଔଷଧ। ସଂସାରରେ କିଏ କେତେ ସୁଖର ଅଛି, ଯିଏ ଯେତିକି ଦିନ ଭଗବାନ କଥା ଶୁଣୁଛି ସେତିକି ଦିନ ସୁଖର ଅଛି। ଆପଣ ଦୁଇ ଘଣ୍ଟା ବସିଛନ୍ତି ଏତିକି ଟେନସନ ଫ୍ରି, ଯଦି ଠିକ ଶୁଣୁଛନ୍ତି ନା, ଏଇଠୁ ଉଠିବେ ନା ପୁଣି ଆରମ୍ଭ ହେଇଗଲା, ଆପଣ କଥା କ'ଣ, ଆମ କଥାଟା ଆମେ କହୁଛୁ, ଏଇ ପଢ଼ା ଶୁଣା ଏଥିରେ ଚାଲିଛି ତ ଠିକ, ଯେତିକି ସମୟ କହିଦେଲେ ଯେତିକି ସମୟ ପଢ଼ିଲେ ଏ କଥାରେ ରହିଲେ ଆପଣ ଠିକ, ସଂସାର କିଛି କଥା ଆପଣ ଜାଣିବେନି, ଆକୁ ଛାଡ଼ିଲେ ଆରମ୍ଭ ହେଇଗଲା ପୁଣି ସଂସାର ତାପ। ଭବ ଔଷଧି, ଭବ ଔଷଧା ଶ୍ରୋତମାନାଭିରାମ, ଶୁଣିବା ପାଇଁ ଆମ ମନ ପାଇଁ ବହୁତ ଆନନ୍ଦ। ଆପଣ ଭାବନ୍ତୁନି
ଆମ ଭଳିଆ ଆମେ କଣ ଜାଣିଛୁ ଯେ ଆମ ସ୍ତରରେ ଆମେ ଯେତିକି ପାଉଛୁ ସେତିକି କହୁଛୁ, କିନ୍ତୁ ପ୍ରକୃତରେ ବକ୍ତାର ଆନନ୍ଦ ନାହିଁ। ବକ୍ତା ହବା ଭାରି କଷ୍ଟ, ଆନନ୍ଦ କାହାର? ଶ୍ରୋତାର। ଶ୍ରୋତାର ଗୋଟିଏ ଚିନ୍ତା କଣ, ୟା ପରେ କଣ ହବ, ତାପରେ କଣ ହବ, ଏ ନା ଆଉ କିଛି? ପରୀକ୍ଷିତା କଣ ପଚାରୁଛନ୍ତି ଦେଖେ, ୟା ପରେ କଣ କହିବେ ବକ୍ତା ମହାଶୟ, ୟା ପରେ କଣ କହିବେ, କାଲି କଣ ହବ? ତାଙ୍କର ଗୋଟିଏ ଚିନ୍ତା, ବକ୍ତାର ହଜାର ଚିନ୍ତା, କଣ କହିବେ। ଆଚ୍ଛା ଏଇଟା କହିଲେ ଏଠି ବୁଝିପାରିବେ ନା? ସିଏ ଆନନ୍ଦ କଣ ପାଉଛି? ଆମ ସ୍ତରରେ ଆମର ଆନନ୍ଦ ବେଶୀ ନାହିଁ। ପ୍ରକୃତରେ ଆପଣ ଯେତେବେଳେ ଶୁଣିବେ, ବକ୍ତା ଯେତେବେଳେ ଶ୍ରୋତା ହବ, ସେ ଜାଣିପାରିବ ଆନନ୍ଦ। ଏ ଯାଇଥିଲି ବୃନ୍ଦାବନ, ଜଣେ ପ୍ରବଚନ ଶୁଣିଥିଲି, ମୁଁ ସେଠି ସକାଳୁ 2 ପର୍ଯ୍ୟନ୍ତ ଖାଇନି, ବସିଛି ପ୍ରସାଦ ଗଲା, ଠିକ ଚଳିବ। ମୁଁ ଚିନ୍ତା କରୁଥିଲି, ଆରେ ପରୀକ୍ଷିତ ମହାରାଜ ଭଳିଆ ଲୋକ କାହିଁକି 7 ଦିନ କାହିଁକି ନ ଭୁଲିଯିବେ? ଜଳ ଫଳ କି ଦରକାର ହିଁ ନାହିଁ? ଯଦି ଠିକ ବକ୍ତା ମିଳିଗଲେ କିଛି ଆବଶ୍ୟକ ନାହିଁ, ଆପଣ ପାଣି ଫାଣି କିଛି ଶୋଷ ଲାଗିବନି। ମୁଁ ଖାଲି ଚିନ୍ତା କରୁଥିଲି, ହଁ ଠିକ, ଏଟା ଭାଗବତ ପୁରା 100% ଠିକ, କିଛି ଆପଣଙ୍କୁ 2 ନା 2 3 ହେଇଯିବ, କିଛି ଭୋକ ଲାଗିବ। ଭଗବାନ କଥା ଏତେ ଆନନ୍ଦ, ଭବ ଔଷଧାତ୍ମନ ଅଭିରାମମ। ସେଥିପାଇଁ ସମସ୍ତଙ୍କୁ ଶୁଣିବାକୁ ପଡିବ, ବକ୍ତା ଯେ କେବଳ ଆମର ଏଟା ଗୋଟେ ହତଭାଗା ଆମେ ହେଇଗଲୁ ନା, ଆପଣ ଆମକୁ ଗୋଟେ ବହୁତ ବଡ ବକ୍ତା ଦୃଷ୍ଟିରେ ଦେଖୁଛନ୍ତି, କିନ୍ତୁ ଆମକୁ ସୁଯୋଗ ନାହିଁ ଶୁଣିବାକୁ, ଆମକୁ ବି ଶୁଣିବାକୁ ପଡିବ। କେମିତି କେସେଟ୍ସ ନାହିଁ, ଡାଇରେକ୍ଟଲି ଶୁଣିବାକୁ ପଡିବ ମହାତ୍ମା ମାନଙ୍କ ନିକଟକୁ। ରିଲିଜମେଣ୍ଟ ଆମର ବି ଦରକାର ନା, ଆମ ଜୀବନ ବଞ୍ଚିବ କେମିତି, ଏ ସୁଯୋଗ ଆମେ ବି ସେମିତି ପ୍ରାର୍ଥନା କରୁଛୁ ଭଗବାନଙ୍କୁ, ଆମକୁ ସୁଯୋଗ ଦିଅ। ଏଇଟା ଆମର ବକ୍ତାମାନଙ୍କର ଜୀବନ, ଏଇଟା କେହି କଦାପି ବହି ପଢିକି ବକ୍ତା ହେଇପାରିବନି, କିଛି ଶ୍ଳୋକ ମନରେ ପକେଇ କାହା କଥା ଶୁଣିକି ସେ ବକ୍ତା ହେଇପାରିବନି, ସେ ଥିଓରିଟିକାଲ ବକ୍ତା। ପ୍ରାକ୍ଟିକାଲ ବକ୍ତା ହେବାକୁ ହେଲେ ତୁମକୁ ଶୁଣିବାକୁ ପଡିବ, କରୁଣା ପ୍ରାର୍ଥନା କରିବାକୁ ପଡିବ। ଆପଣ ଦେଖୁଛନ୍ତି ନା, ଯେତେବେଳେ ଭଗବାନ, ମୁଁ ବାରମ୍ବାର ଏ କଥାକୁ ଦୋହରଉଛି, ବହୁତ କଥାକୁ ମୁଁ ରିପିଟ୍ କରେ, କାରଣ ସେ କଥା ଗୁଡ଼ିକ ମୋ ମନ ଭିତରୁ ବାରମ୍ବାର ଷ୍ଟ୍ରାଇକ୍ କଲା ଭଳି ଆସେ। ମୁଁ ପ୍ରସ୍ତୁତ ହେଇକି ଆସେ, ବାରମ୍ବାର ସେ କଥା ମୋ ମୁଣ୍ଡକୁ ଆସେ। ଆପଣ ଦେଖୁଛନ୍ତି ନା, ପିତାମହ ଭୀଷ୍ମଙ୍କର ପ୍ରବଚନ ଶୁଣିବା ପାଇଁ କିଏ କିଏ ଆସିଥିଲେ? ମୁଁ ପ୍ରଥମ ଦିନେ କହିଥିଲି, ନାରଦ ମୁନି ସଂସାର ସବୁଠୁ ବଡ଼ ପ୍ରବଚକ। ଆଜି ମୁଁ ମାରୁଥିଲି ଫୁଲିଓରେ, ଦେଖିବା କେତେ ଥର ଶ୍ରୀ ନାରଦ ଉବାଚ ଅଛି ଭାଗବତ, 269 ଥର ଯିଏ ପ୍ରବଚନ ଦେଇଛନ୍ତି କେବଳ ଭାଗବତରେ, ଆଉ ଛାଡ଼ନ୍ତୁ କେତେ କୁଆଡ଼େ କ'ଣ ଅଛି, ମାନେ ଉବାଚ ଭିତରେ ପୁଣି କେତେ ଶ୍ଳୋକ ଥିବ। ସିଏ ଆଜି ଆସୁଛନ୍ତି ପିତାମହ ଭୀଷ୍ମଙ୍କ ନିକଟରୁ ପ୍ରବଚନ ଶୁଣିବା ପାଇଁ, ସଶିଷ୍ୟ ସିଏ ଶ୍ରୋତା ହେବ ଆସୁଛନ୍ତି, କାହା ପାଖରୁ? ଜଣେ କ୍ଷତ୍ରିୟ ପାଖରୁ, ଯିଏ ଯୋଦ୍ଧା, ଯିଏ ବାଣ ଉପରେ ଶୋଇଛନ୍ତି। ଶ୍ରବଣଟା ଏତେ ଗୁରୁତ୍ୱ, ଶୁଣିବାଟା ଏତେ ଗୁରୁତ୍ୱ। ପ୍ରହ୍ଲାଦ କହୁଛନ୍ତି ନା, ପ୍ରଭୁ ଆପଣ ଅହର୍ନିଶି ଲୀଳାମୃତ ବର୍ଷଣ କରୁଛନ୍ତି, କିନ୍ତୁ ମୋ ଦୁର୍ଭାଗ ମନ ଏ ବିଷୟ ଗର୍ତ୍ତ ଭିତରେ ପଶିକି ରହିଛି। ନ ପ୍ରେରଣମ କିମ୍ କୁର୍ମା, ମୋତେ କଣ କରିବି, ମୋତେ ଆନନ୍ଦ ମିଳୁନି। ସେଥିରେ କିଏ କିଏ ଆସିଥିଲେ? ପର୍ବତ, ନାରଦ, ଧୂମ, ଭଗବାନ ବାଦରାୟଣ, ସଂସାରର ସବୁ ଶାସ୍ତ୍ର ଲେଖିବା ଲୋକ ବ୍ୟାସଦେବ ଆସିଥିଲେ ଶୁଣିବା ପାଇଁ, କାହା ପାଖରୁ? ପିତାମହ ଭୀଷ୍ମ ପାଖରୁ। ଭଗବାନ ବ୍ୟାସଦେବ ଆସିଥିଲେ ପିତାମହ ଭୀଷ୍ମ ପାଖରୁ ଶୁଣିବା ପାଇଁ, କାହିଁକି? କଣ ଆବଶ୍ୟକ ଅଛି ନା? ଭକ୍ତି ଯୋଗଟା ଏତେ ଗମ୍ଭୀର, ଆମ ଜୀବନର ଶେଷ ଶ୍ୱାସ ପର୍ଯ୍ୟନ୍ତ, ଶ୍ୱାସ ପ୍ରଶ୍ୱାସ ପର୍ଯ୍ୟନ୍ତ ବି ଆମକୁ ଶିଖିବାକୁ ପଡିବ। କେହି ଭକ୍ତି ଯୁଗରେ କହିପାରିବେନି ମୁଁ ସବୁ ଶିଖିଗଲି ବୋଲି। ଆମର ପା ଗୋଟେ ଗାଉଁଲିରେ ବାଲେଶ୍ୱର ଜିଲ୍ଲାରେ କୁହନ୍ତି, ବଡ଼ ଥିଲେ ପଚାରି ସାନ ଥିଲେ ଉଚ୍ଚାରି। ସାନ ପିଲା ବି ପଚାରିବାକୁ ପଡ଼ିବ ବାହାର, ଗୋଟେ ବାପା ବି ପଚାରେ, ପୁଅ କ'ଣ କହୁଛୁ, ଏଇ କାମଟା କରିବା, ଏଠି ବିଲ୍ଡିଂ କରିବା, ଗୋଟେ ବୈଦିକ ଗାଉଁଲି ନୀତି, ବୈଦିକ ନୀତି ନା ଗାଉଁଲି ନୀତି। ଭକ୍ତି ଯୁଗରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମକୁ କନସଲ୍ଟ କରିବାକୁ ପଡିବ ଆଉ ଶୁଣିବାକୁ ପଡିବ। ଆମେ କେବେ ପରଫେକ୍ଟ ବୋଲି ମନେ କରିବା, ମୋର ସରିଗଲା, ମୁଁ 30 ବର୍ଷ 20 ବର୍ଷ, ଯେତେବେଳେ ଏଇ ଭାବନା ଆସିଲା ସେତେବେଳେ ଭକ୍ତି ଯୁଗ ଡୋର ଲକ୍ ହେଲା, ମୁଁ ସବୁ ଜାଣିଦେଲି। ଭକ୍ତି ଦେବୀ କହିବେ ଏ ପଣ୍ଡିତ ହେଇଗଲା, ବର୍ତ୍ତମାନ ଦ୍ୱାର ବନ୍ଦ କରିଦେବି। ୟାର
ହେଲା ଯିବ ଆପଣ ମୁଁ ମୋର କେତେଟା ଅଭିଜ୍ଞତା ନେଇଛି ପ୍ରକୃତରେ ଆପଣ ଉଦାର ହେଇଯିବେ ଯେକୌଣସି ଲୋକ ଯେକୌଣସି ଭଗବାନଙ୍କର କଥା କହୁ କିନ୍ତୁ ମାୟାବାଦୀ ହେଇନଥିବ ବୈଷ୍ଣବ ହେଇଥିବ ସେ ଯେତିକି ଜାଣୁ କଥା କହୁ ଆପଣ ଶୁଣିବେ ତା କତିରେ ଗୋଟେ ନୂଆ କଥା ପାଇବେ ମୁଁ ଦେଖିଛି ସତ କଥା ଯଦି ସମସ୍ତଙ୍କ କଥା ଶୁଣନ୍ତି ଆପଣ କେତେ କଥା ଜାଣିପାରନ୍ତି ମୁଁ ଦେଖିଛି ସବୁବେଳେ ତ ସୁଯୋଗ ମିଳେନି ମନ୍ଦିର କ୍ଲାସ୍ ଦିଅନ୍ତି ଭକ୍ତମାନେ ମୁଁ ବସେ ଶୁଣେ ଆରେ ସବୁ ବକ୍ତାଙ୍କ ଯଦି ଆପଣ ଶୁଣିବେ ପ୍ରତିଦିନ ଲକ୍ଷ ଲକ୍ଷ କଥା ଜାଣିପାରିବେ କାରଣ ସବୁ ବକ୍ତା ନୂଆ କଥା ଗୋଟେ କହୁଛନ୍ତି ନିଶ୍ଚିତ ଗୋଟେ ଅଧଘଣ୍ଟା ଭିତରେ ଗୋଟେ ନୂଆ କଥା ପାଇବେ ଆପଣ ଯୋଉଟାକି ଆପଣ ଜାଣିନଥିବେ ଆମକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶିଖିବାକୁ ପଡିବ ଆଉ ଏଇଟା ହଉଛି ଆମର ଜୀବନ ଶ୍ରୁତ୍ୱା ଧର୍ମମ୍ ବିଜାନାତି ଶ୍ରୁତ୍ୱା ତେଜତି ଦୁର୍ମତି ଶ୍ରୁତ୍ୱା ଚ ଜ୍ଞାନ ଆପଣନ୍ତି ଶ୍ରୁତ୍ୱା ମୋକ୍ଷମ୍ ଅବାପ୍ନନ୍ତି ଚାଣକ୍ୟ ଲେଖିଲେ ଜୀବନ ଆରମ୍ଭ ହବ ବିଷୟ ପ୍ରତି ମତି ପଳେଇଛି ବିଷୟ ଜିନିଷଟା ଶୁଣି ଶୁଣି ଭଗବାନ ପ୍ରତି ମତି ଆସିବ ଭଗବାନ କଥା ଶୁଣି ଶୁଣି ଆଉ ଔଷଧ ଇଏ ଏଇଟା ହଉଛି ଆମେ ଯେତେ ଭଗବାନ କଥା ଶୁଣିବା ସେତେ ମନର ଦୁଃଖ ଗଲା ଭୁଲିଯିବେ ଆଉ କଣ ହେଲା କଣ ନାହିଁ ସବୁ ଭୁଲିଯିବେ ଏଇଠି ସେ କହିଲେ ଶ୍ରୁତ୍ୱା ଧର୍ମମ୍ ବିଜାନାତି ଧର୍ମକୁ ଜାଣିବେ ଶୁଣିକି କିଏ କେତେ ପରଫେକ୍ଟ ଭକ୍ତି ଯୋଗରେ ଯିଏ ତ ଶୁଣିଛି ଯିଏ ତ ଶ୍ରବଣ କରିଛି ମନନ କରିଛି ସିରିୟସଲି ତାର ମଙ୍ଗଳ ଶ୍ରବଣଟାକୁ ଗୁରୁତ୍ୱ ଦେଇଛି ତାର ନିଶ୍ଚିତ କେ ପ୍ରୋଗ୍ରେସ ହବ କାହିଁକି ସେ ଭକ୍ତି ଯୋଗର ସିକ୍ରେଟଟା ଯୋଉ ରହିଛି ଶ୍ରବଣ ଠିକ ସେ ଶୁଣିପାରିଲେ ଠିକ ସେ ସେବା କରିପାରିବେ ଶ୍ରବଣ ବହୁତ ଇମ୍ପୋର୍ଟାଣ୍ଟ ସେଥିପାଇଁ ଭକ୍ତି ଯୋଗ ଆରମ୍ଭରେ ଶ୍ରବଣ ଶ୍ରୁତ୍ୱା ଧର୍ମମ୍ ବିଜାନାତି ଶ୍ରୁତ୍ୱା ତେଜତି ଦୁର୍ମତି ଖରାପ ମତିଟା କେମିତି ଯିବ ଆପଣଙ୍କର ଯୋଉ ଖରାପ ମତି ଅଛି ଶୁଣି ଶୁଣିକି ଯିବି ଶ୍ରବଣ କରିକି ହଁ ଏଇଟା ମୁଁ ଛାଡ଼ିବି ବାରମ୍ବାର ଭାଗବତରେ ବାରମ୍ବାର ସେ ପ୍ରସଙ୍ଗ ଆସୁଛି ଆକୁ ମୁଁ ଛାଡ଼ିବି ଆକୁ ମୁଁ ଛାଡ଼ିବି ଆକୁ ମୁଁ ଛାଡ଼ିବି ମତି ତାକୁ ଛାଡ଼ିବ ଶ୍ରୁତ୍ୱା ତେଜତି ଦୁର୍ମତି ଶ୍ରୁତ୍ୱା ଜ୍ଞାନ ଚ ଆପନନ୍ତି ଜ୍ଞାନ ଯୋଉ ଲାଭ କରିବେ ଶୁଣିକି ପଢିକି ପାରିପାରିବେ ପଢିକି ଆପଣ ଯଦି ମନେ ନ ରଖିପାରିବେ ଶୁଣିବା ଲୋକ ବେଶୀ ମନେ ରଖିଛନ୍ତି ଶ୍ରବଣରେ କାରଣ ଶ୍ରବଣ ଗୋଟିଏ ଜିନିଷ ଯୋଉଠି ଆବେଶ ରହେ ସେଥିପାଇଁ ପରିକୀର୍ତ୍ତିଟା ଜାଣିଥିଲେ ଗୋଟିଏ ମୁହୂର୍ତ୍ତ ଫାଙ୍କା ଦେଉନଥିଲେ ଶୁଣି ଶୁଣି ଭଗବାନଙ୍କ ପାଖରେ ବେଶୀ ମନେ ରହିବ ଆଉ ଶ୍ରୁତ୍ୱା ମୁଖ୍ୟ ଅବାପନ୍ତି ମୁଖ୍ୟ ଯୋଉ ପାଇବେ ଶୁଣି ଶୁଣି ଶ୍ରବଣ ପକ୍କା ହେଇଗଲା ଗଲା ଆଉ ଶ୍ରବଣ ଠିକ ସେ ହେବା ଦରକାର ଏମିତି ଅନ୍ୟ ମନସ୍କରେ କୌଣସି ଏଇଠି ବହୁତ ସୁନ୍ଦର କଥା କହୁଛନ୍ତି ନୈତାତ୍ମନସ୍ତବ କଥା ସୁବିକୁଣ୍ଠନାଥ ସମ୍ପ୍ରିୟତେ ଦୁରିତ ଦୁଷ୍ଟମ୍ ସାଧୁ ତୀବ୍ରମ୍ କାମାତୁରମ୍ ହର୍ଷ ଶୋକ ଭୟେଷଣାର୍ଥମ୍ ତସ୍ମିନ୍ କଥା ତବଗତି ବିମୁସାମି ଦୀନଃ ପ୍ରଭୁ ମୁଁ ଦିନ ହେଇଯାଇଛି ମୁଁ କିଭଳି ତୁମର ଗତି ତୁମକୁ ପ୍ରାପ୍ତ ହେବି ଭଗବାନ ପଚାରିବେ କାହିଁକି କ'ଣ ଅସୁବିଧା ହେଇଛି ନା ଆପଣ ବହୁ ଅବତାର ନେଇକି ମୁହୁମୁହୁ ଲୀଳା ବର୍ଷଣ କଲେ ସୁଦ୍ଧା ମୋର ମନ ଏଥିରେ ପ୍ରେରଣ ହେଉନାହିଁ ମନର ବିଶେଷଣ କ'ଣ କ'ଣ ଦେଲେ ନ ଏତତ୍ ମନ ଏଇ ଦୁଷ୍ଟ ମନ ମୋର ସ୍ତବ କଥା ଆସୁ ତୁମ କଥାରେ ଭଲ ଲାଗୁଲା କଥା ଶୁଣିଲା ବେଳକୁ ମନ ଭଲ ଲାଗିବନି ଆଉ ସବୁ କଥାରେ ମନ ଭଲ ଲାଗିବ ଆପଣ ଦେଖନ୍ତୁ ଯେଉଁମାନେ ଆଜି ଭକ୍ତି ଯୁଗରୁ ପଛକୁ ପଳେଇଛନ୍ତି ଫେରିକି ଆପଣ କେହି ଭାବିବେନି ମୁଁ କଥା କହୁଛି ବୋଲି ଟୋଟାଲ ମୋର ଇଣ୍ଟରେଷ୍ଟ ଜିରୋ ଇଣ୍ଟରେଷ୍ଟ କଥା କହିବା ପାଇଁ ମୁଁ ଆପଣ ଖୋଲା କଥା କହୁଛି ମୁଁ ଶୁଣିବା ପାଇଁ ବର୍ତ୍ତମାନ ଚାହୁଁଛି କହିବାରେ ବହୁତ ଟେନସନ ଦୁଇ ଘଣ୍ଟା କହିବନି ଛଅ ଘଣ୍ଟା ବଗ ଭଳିଆ ଅନେକ ଅନେକ କ'ଣ କୁହାବ କ'ଣ କୁହାବ ଯଦି ଏ ଚିନ୍ତନ ଭଗବତ ଚିନ୍ତନ ବହୁତ କାରଣ ଆମର ଶରୀର ସେବା ପାଇଁ ଆମେ ସେବା କଲେ ମୋତେ ଆନନ୍ଦ ମିଳେ କିନ୍ତୁ ଭଗବାନ ମୋତେ ଗୋଟେ ଓଲଟା ଜାଗାରେ ପକେଇଦେଲେ ଆମେ ଶୁଣିବା ପାଇଁ ବହୁତ ଆନନ୍ଦ ଠିକ ଠିକ ରସ ଲୋକ ମିଳିଯିବେ ନା ଶୁଣିବା ପାଇଁ ବହୁତ ଆନନ୍ଦ ଶୁଣିଲେ ହିଁ କଲ୍ୟାଣ ଆପଣ କେହି ଭାବିବେନି ପ୍ରବଚନ ଆମେ ଦଉଛୁ ବୋଲି ଆମେ କହୁଛୁ ସେବାଟା ଗୁରୁତ୍ୱ ନାହିଁ, ପ୍ରବଚନ ଗୁରୁତ୍ୱ ନାହିଁ, ନାଇଁ ହରି କଥାଟା ଗୁରୁତ୍ୱ କିଏ ବି ଦଉ, କାରଣ ଏଇଥିରେ ହିଁ ଆମ ଜୀବନ ଗଢା ହବ, କିନ୍ତୁ ଏଥିରେ ଆନନ୍ଦ ଆମକୁ ମିଳୁନି। ଯାହାକୁ ଯୋଉମାନେ ଆଜି ପଛକୁ ଫେରି ଯାଇଛନ୍ତି ହରି କଥାରେ ସେମାନେ ଆନନ୍ଦ ପାଇନା, ହରିନାମରେ ଆନନ୍ଦ ପାଇନା, ସେମାନେ ପଛକୁ ଫେରିଯିବେ। କାରଣ ସଂସାରର କୌଣସି ଜିନିଷ ତୁମକୁ ସୁଖ ଦେଇପାରିବନି। ଭବ ଔଷଧି ମନ ଅଭିରାମ, ଭବ ସଂସାରର ଔଷଧି ଏଟା, ପୁମାନ ବିରଜ୍ୟତେ ବିନା ପଶୁନାଥ, ପଶୁଘାତୀ ଛଡ଼ା ପରିଗୀତ କହିଲେ ପଶୁଘାତୀ ଛଡ଼ା କିଏ ହରି କଥାକୁ ନ ଶୁଣିବ। ସଂସାର କଲ୍ୟାଣ ମାର୍ଗ, ଦୁଃଖ ହାରି ମାର୍ଗ ଏଇଟା। ଶୁଣି 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 ଆପଣଙ୍କ ଦୁଃଖ ସବ ମାଇଣ୍ଡ ଫିକ୍ସଡ୍ ଅପ୍ ହେଇଯିବ, ଫିକ୍ସଡ୍ ଅପ୍ ହେଇଯିବ। ଏତେ ସୁନ୍ଦର ଏଟା ଗୋଟେ ଯାହା କୁହନ୍ତି ପ୍ରୋସେସ ଭକ୍ତି ଯୋଗ ଆରମ୍ଭ ଶ୍ରବଣ ସେଥିପାଇଁ କହିଲେ ନ ଏ ତତ୍ ମନସ୍ତବ କଥା ଆସୁ ବିକୁଣ୍ଠନାଥ, ହେ ବିକୁଣ୍ଠନାଥ ଏତତ୍ କଥା ଆସୁ ମନ, ଆପଣଙ୍କ ଏ କଥାରେ ମୋର ମନ ପ୍ରୀଣ ହଉନି। କଥାରେ ମନ ରମିଯିବା ଏଟା ଗୋଟେ ବହୁତ ବଡ଼ ଭାଗ୍ୟର ଫଳ। ଜୀବ ଗୋସ୍ୱାମୀ ସବୁବେଳେ କଥା ରୁଚିକୁ ଭକ୍ତିର ଅଧିକାର ଦେଇଛନ୍ତି। ଯାହାର କଥାର ରୁଚି ଆସିଗଲା ତାର ସଂସାରରୁ ପାର ହେବା ବେଳା ଆସିଗଲା, ତାକୁ ସଂସାରରେ କଥାଟା କେବଳ ଆନନ୍ଦ ଲାଗୁଛି ସବୁବେଳେ, ଆଉ କିଛି ଆନନ୍ଦ ଲାଗୁ, କଥା ଆନନ୍ଦ ଲାଗୁଛି ମାନେ ଅଲଗା ଜିନିଷ ତାକୁ ଭଲ ଲାଗିବନି, ସେ ଅଲଗା କଥାକୁ ବନ୍ଦ କରିବେ ସାଙ୍ଗେ ସାଙ୍ଗେ। ଭଗବାନ କଥା, ଭଗବାନ ପ୍ରଭୁଙ୍କର କଥା, ବଚିତା ମଦଗତା ପ୍ରାଣା ବୋଧୟନ୍ତି ପରସ୍ପରମ, ସଂସାରରୁ ପାର ହେବାର ହେଉଛି ଲକ୍ଷଣ, ସବୁବେଳେ ଭଗବାନଙ୍କ କଥା, ଭଗବାନଙ୍କ କଥା। ଏଇଟା ଆମକୁ ଅଭ୍ୟାସ କରିବାକୁ ପଡ଼ିବ, ନାମଟା ୟା ପାଇଁ କିଛି ଅଲଗା ନାହିଁ। ଯେମିତି ନାମ ଆମକୁ ରୁଚି ଲାଗୁନାହିଁ, କ'ଣ କଲେ ରୁଚି ଲାଗିବ ନା ସେଇ ଶ୍ରବଣ କୀର୍ତ୍ତନ, ସେ ଶୁଣିବାକୁ ପଡ଼ିବ, ସେ ନାମ କରିବାକୁ ପଡ଼ିବ। ମୋର ନିଜ କଥା ମୁଁ ସେ ଚିନ୍ତା କରୁଥିଲି, ଏଇଟା ପଢ଼ିଲା ବେଳେ ଗୋଡ଼ ଟିକେ କ'ଣ ହେଇଗଲା, 15 ଦିନ ବ୍ଲକ୍ ହେଇଗଲା, ଗୋଟାକ ପ୍ରେସର ଦିଆଗଲାନି, 15 ଦିନ ପରେ ଏଇ ଗୋଡ଼ଟାକୁ ଚଲେଇବା ପାଇଁ ପୁଣି 15 ଦିନ ଲାଗିଲା, ଜଷ୍ଟ 15 ଦିନ ବ୍ଲକ୍ ହେଇଯାଇଛି, ସେଭଳି ପେନ୍ ହେଉଛି। ତାକୁ ପୁଣି ଏକ୍ସରସାଇଜ୍ କରିବେ, ଏକ୍ସରସାଇଜ୍ କରି ତା ରିଅଲ୍ ପୋଜିସନ୍ ଆଣିବା ପାଇଁ 15 ଦିନ ଲାଗିବ, 15 ଦିନ ବ୍ଲକ୍ ହେଇଗଲା। ଗୋଟେ ଶରୀରର ଗୋଟେ ଅଙ୍ଗଟା ଏତେ, କେତେ ଜନ୍ମରେ ଆମେ କୃଷ୍ଣଙ୍କୁ ଭୁଲିଛେ ଆମେ ଜାଣିନୁ, କେତେ ଜନ୍ମରୁ କୃଷ୍ଣଙ୍କୁ ଭଜନ କରିନି, ଏଇ ଜନ୍ମରେ 20 ବର୍ଷ 30 ବର୍ଷ ଚାଲିଗଲା। ଆମେ ବେଳେ ବେଳେ ମନେ ହୁଏ କାହିଁକି ମୋର ଭକ୍ତି ହଉନି, କଣ ସାଙ୍ଗେ ସାଙ୍ଗେ ଗାଡ଼ିଟାକୁ ଫାଷ୍ଟ ଗିୟର ପକେଇଦେବ ନା କଣ, ଗାଡ଼ିଟାକୁ ଧରୁ ଧରୁ ଫାଷ୍ଟ ଗିୟର, ଫାଷ୍ଟ ଗିୟର ପକେଇଲେ କଣ ହବ, ଗାଡ଼ିଟାକୁ ଯଦି ଫାଷ୍ଟ ଗିୟର ଫଟ ପକେଇଦେବ କଣ ହବ, ଗାଡ଼ିଟା ଟାଣିନି ପଳେଇଯିବନି, ଆପଣ ଏକ୍ସିଡେଣ୍ଟ ହେଲା ହବ। ଏ ଭକ୍ତି ଯୋଗୁଁ ଯେଉଁମାନେ ଆସନ୍ତି ସେ ରହସ୍ୟ ବୁଝିପାରନ୍ତିନି, ଏତିକି ଦିନ ରହିଲି ମୋର ଏଇଟା ହେଲାଣି ସେଟା ହେଲାଣି, ଫାଷ୍ଟ ଗିୟର ପକେଇବି ନହେଲେ ଛାଡ଼ିଦେବି, ହେ ଏସବୁ କିଛି ନାହିଁ, ଏସବୁ ଠିକ ନାହିଁ, ଏ ଲାଇନ ଠିକ ନାହିଁ। ଆରେ ଭାଇ ଚିନ୍ତା କର, କାହିଁକି କୃଷ୍ଣ କଥାରେ ଆମର ମତି ଆସୁନି, ନିଶ୍ଚିତ ଭାବରେ କୃଷ୍ଣ ନାମ କୃଷ୍ଣ କଥା ଏତେ ମଧୁର ଆମର ରତି ଆସୁନି, ମାନେ ପ୍ରେମାନନ୍ଦ ଠାକୁର କହୁଛନ୍ତି ଓରେ ମନ ରୁଚି ନାହିଁ କେନେ ହରି ନାମ, ତବେ ଜାନି ପୂର୍ବ ଜନ୍ମେ ଆଛେ ପାପ କର୍ମ ତେଲାଗି ବିଧାତା ତୋର ବା। ପୂର୍ବର ଆମର ସେଭଳି ପାପ କର୍ମ କିଛି ଅଛି ଭଗବାନ କଥାଟା ଭଲ ଲାଗୁନି, ପୂର୍ବର ସ୍ୱୀକୃତି ଆମର ସେତିକି ନାହିଁ, ସେଥିପାଇଁ କୃଷ୍ଣ କଥାଟା ଆମକୁ ରୁଚି ଲାଗୁନି। ମନ ନ ମୋ ମନ ସନ୍ତୁଷ୍ଟ ହଉନି, ପ୍ରେରଣ ହଉନି, ବିକୁଣ୍ଠନାଥ ସମ୍ପ୍ରିୟତେ ସମ୍ୟକ ପ୍ରୀତି ହଉନି, କାହିଁକି ନା ଦୁରିତ, ମନର 4 ବିଶେଷଣ ଦେଲେ, ଦୁରିତ ଦୁଷ୍ଟମ, ଦୁରିତ ମାନେ ପାପ, ମନ ପାପରେ ରହିଛି, ଦୁଷ୍ଟମ ଅବାଧ୍ୟ ଦୁଷ୍ଟ, ଆଉ ଅସାଧୁ ଆଉ ତୀବ୍ରମ, ସାଧୁ କଥା ସାଧୁ ବୃତ୍ତିରେ ରହୁନି ମନ, ଆଉ ତୀବ୍ର ଅନକଣ୍ଟ୍ରୋଲ। ମନର 4 ବିଶେଷଣ ଦେଲେ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜଙ୍କର ମନ ଏମିତି ନୁହେଁ, ଆମ ପାଇଁ ଏ କଥାଟା ସେ କହୁଛନ୍ତି, ସେଥିପାଇଁ କଥା ଶୁଣିଲା ବେଳେ ବି ଖୁବ୍ ଖୁବ୍ ସାବଧାନରେ ଶୁଣିବାକୁ ପଡିବ। ସେଥିପାଇଁ ଭାଗବତ କଥାର ଭାଗବତ ମହିମାର ସବୁ ନିୟମ ଅଛି, କଥା ଶୁଣିବା ପାଇଁ ହେଲେ କ'ଣ କ'ଣ ଭୋଜନ କରିବ, କେମିତି ସ୍ଥାନ ହେଇଥିବା ଦରକାର, କମ୍ ଭୋଜନ କରିକି ଆସିବେ, କେମିତି ବସିବେ, କେମିତି ଉଠିବେନି, କାହିଁକି ସବୁ ନିୟମ ଦିଆହେଲା ନା। ଏପା ଜୀବନର ସବୁଠୁ ମୂଲ୍ୟବାନ ସମୟ ହରି କଥା, ସବୁଠୁ ମୂଲ୍ୟବାନ। କେଉଁ କଥାରେ ଆପଣ ପ୍ରଭୁ କରୁଣା କରିଦେବେ ସେ କଥାରେ ଆପଣ ମତିକି ରହିଯିବେ, ଆପଣଙ୍କ ରାସ୍ତା କ୍ଲିୟର ହେଇଯିବ। ସେଥିପାଇଁ ସେ କହୁଛନ୍ତି ସମ୍ପ୍ରିୟତେ ଦୂରତ ଦୁଷ୍କମ ସାଧୁ ତୀବ୍ରମ୍ ଏ ମନ ବଡ଼ ପାଗଳ। ଶୁଣିଲା ବେଳେ ଠିକ୍ସେ ଶୁଣିବାକୁ ପଡିବ, ନହେଲେ ମନ ଭିତରେ ଦୁନିଆ ପ୍ରଶ୍ନ, ଖାଲି ଦୁନିଆ ସନ୍ଦେହ, ଦୁନିଆ ସନ୍ଦେହ। ଶ୍ରବଣଟା ରୁଚିକର ହବ ବା ଶ୍ରବଣଟା ଭକ୍ତିରେ ହବ, ପ୍ରଶ୍ନ କିଛି ପଚାରିବାକୁ ପଡ଼ିବନି। ଆପଣ ଯେଉଁ ପ୍ରଶ୍ନ ପଚାରୁଥିବେ ଶୁଣି ଶୁଣି ସେଟା ସମାଧାନ ହେଇଯାଉଥିବ ମୁଣ୍ଡରେ ମୁଣ୍ଡରେ, ନହେଲେ ଶୁଣି 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 ଶେଷକି ସେ ନବାନ ପାରଣ ଭଳିଆ ନଅ ଦିନ ରାମାୟଣ ଶୁଣି ସାରିଲା ବକ୍ତାକୁ ପଚାରିଲା ଆଜ୍ଞା ଅସୁର କିଏ, ରାମ ଅସୁନା ରାବଣ ଅସୁର, ନଅ ଦିନ ଶୁଣିଲା ଶେଷକୁ ପଚାରିଲା ଆଜ୍ଞା କହିଲେ ରାମ ଅସୁନା ରାବଣ ଅସୁର, ବକ୍ତା କହିଲା ଆଜ୍ଞା ରାମ ଅସୁର ନୁହେଁ କି ରାବଣ ଅସୁର ନୁହେଁ, କାରଣ ସେ ଏମିତି ଶୁଣିଛି ଡିସାଇଡ୍ କରିପାରିଲାନି ରାମ ବି ଅସୁର କି ରାବଣ ଅସୁର। ବୁଝୁଛନ୍ତି ନା କେତେ ବଡ଼ ଶ୍ରୋତା, ସେ କହିଲା ଆଜ୍ଞା ରାମ ଅସୁର ନୁହେଁ କି ରାବଣ ଅସୁର ନୁହେଁ, ଅସୁର ହଉଛି ମୁଁ। ବକ୍ତା କହିଲା କାହିଁକି ତୋ ଭଳିଆ ଶ୍ରୋତାକୁ ମୁଁ ନଅ ଦିନ ହେଲା ବସିକି ପ୍ରବଚନ ଦେଉଛି, ତୁ ଡିସାଇଡ୍ କରିପାରିଲୁନୁ ରାମ ଅସୁର କି ରାବଣ ଅସୁର, ମାନେ ଏମିତିଆ ଶ୍ରୋତା ମୋ ଭାଗ୍ୟରେ ମୁଁ ପାଇଛି। ଯାହାର ମନ ଏଭଳି ସେ ହରି କଥା ଶୁଣିଲେ ବି ହରି କଥା ଶୁଣିବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ପ୍ରଭୁ ଇ କଣ ଇଏ ସବୁ ଶବ୍ଦ ବ୍ରହ୍ମ କେତେ ସୁନ୍ଦର ସେ କହୁଛି ନୈତନ ମନ କଥା ସୁସ୍ତବ ବିକୁଣ୍ଠନାଥ ହେ ବିକୁଣ୍ଠନାଥ। କିନ୍ତୁ ସେ ପ୍ରହ୍ଲାଦ କଣ ଏହା ଥିଲେ କି ତାଙ୍କ ମନ କଣ ଲାଗୁନଥିଲା କି, ଆମେ ଶୁଣୁଥିଲେ ବା ପ୍ରହ୍ଲାଦଙ୍କର ଅବସ୍ଥା କଣ, ନାନୁସନ୍ଧାନ ପର୍ଯ୍ୟଟନ ଅସ୍ନାନ ଆରମ୍ଭଟା ମନେ ପଡ଼ୁନି, ନଏତାନି ଗୋବିନ୍ଦ ପରିରଭିତ। ନାରଦ ମୁନି କହୁଛନ୍ତି ଖାଇବା ଜାଣନ୍ତି ନା, ଶୋଇବା ଜାଣନ୍ତି ନା, ଭ୍ରମଣ କରିବା ଜାଣନ୍ତି ନା, ସବୁବେଳେ କୃଷ୍ଣ ତାଙ୍କୁ ଆଲିଙ୍ଗନ କରିଛନ୍ତି ଏଇଟା ଜାଣନ୍ତି, ବିହଳ ଚିତ୍ତ ହେଇକି ସବୁବେଳେ କାନ୍ଦନ୍ତି, ସିଏ କଣ ପ୍ରାର୍ଥନା କରୁଛନ୍ତି ନା ପ୍ରଭୁ ମୋ ମନ ଏଭଳି କାମା, ଏ ମନ ହେଲା କଣ ନା ଦୁରିତ ଦୃଷ୍ଟ ଅସାଧୁ ତୀବ୍ର। ପ୍ରଭୁ ମନ କେବଳ ଏତିକି, ପୁଣି ଅବସ୍ଥା ମୋର କଣ ନା କାମାତୁର ହର୍ଷ ଶୋକ ଭୟ ଏଷଣା, ଏ ତିନି ଏଷଣାରେ ମୁଁ ତାପିତ, ତିନି ତୃଷ୍ଣା କଣ କଣ କାମ କାମନାରେ ଆତୁର। ଯଦି ମୁଁ କଥା ଶୁଣୁଛି ମୋର କାମନା ରହିଛି ବହୁତ କାମା କାମା ତୁରମ ଭୟମ ଶୋକମ ହର୍ଷମ, କେତେବେଳେ ହସୁଛି ଟିକେ, କେତେବେଳେ ଭୟ କରୁଛି ଭବିଷ୍ୟତ ପାଇଁ, କେତେବେଳେ ଅତୀତ ପାଇଁ ଶୋକ କରୁଛି, ଆଉ କାମନାରେ ମୋ ଅନ୍ତର ଜର୍ଜରିତ। ହେ ପ୍ରଭୁ ତସ୍ମିନ୍ କଥା ଗତିମ୍ ବିମୃଷାମି ଦିନ, ମୁଁ ଏଭଳି ଲୋକର ମୋର କେମିତି ଭଲ ଉତ୍ତମ ଗତି ହବ, ଆପଣଙ୍କୁ କେମିତି ମୁଁ ପ୍ରାପ୍ତ ହେବି, ମୋର ଏଭଳି ଦୁର୍ଦୈବ। ଚୈତନ୍ୟ ମହାପ୍ରଭୁ ସେ କହିଲେନି ଦୁର୍ଦୈବ ବିଦୃଶିମିହା ଜନିନା ରାଗ, ପ୍ରଭୁ ଆପଣ ନାମକୁ ଏତେ ସୁନ୍ଦର ଭାବରେ ଦେଇଛନ୍ତି, ସ୍ତ୍ରୀ ପୁତ୍ର କନ୍ୟା ବୃଦ୍ଧ ବାଳକ ସବୁ ଅବସ୍ଥାରେ କରିପାରିବ, କିନ୍ତୁ ମୋର ମନ ଏହା ମହାପ୍ରଭୁ ଯାହା କହିଥିଲି ଠିକ୍ ସେୟା, ଖାଇତେ ଶୁଇତେ ଯଥା ତଥା ନାମ ଖାଇତେ ଶୁଇତେ ତଥା ନାମ କାଲ ଦେଶ ନିୟମ ନାହିଁ ସର୍ବସିଦ୍ଧି କାଲ ଦେଶ ନିୟମ ନାହିଁ ସର୍ବସିଦ୍ଧି ସର୍ବଶକ୍ତି ନାମ ଦିଲା ସ୍ତୋତ୍ରରେ ମହାପ୍ରଭୁ ଏହା କହୁଛନ୍ତି ନା, ନାମରେ ବିଭାଗ କରିକି ଶକ୍ତି ଦେଲେ, କୃଷ୍ଣ ନାମ, ରାମ ନାମ, ଗୋବିନ୍ଦ ନାମ, ଶକ୍ତି ସବୁ ନାମରେ ରହିଛି, କିନ୍ତୁ ମୋର ଦୁର୍ଦେବ ଖାଇବା ବେଳେ ଶୋଇବା ବେଳେ ସବୁବେଳେ ନାମ କରିହେବ, କିନ୍ତୁ ମୋର ଦୁର୍ଦେବ ମୁଁ ନାମ କରିପାରିବି। ଆପଣ ପରୀକ୍ଷା କରନ୍ତୁ ନା, ସବୁଠୁ ବଡ଼ ଡିଫିକଲ୍ଟ ଟାଇମ୍ ହେଲା ଆପଣ ଅଲଗା କାମ କରୁଥିଲା ବେଳେ ନାମ କରିବେ, ଆପଣ ପୁରା ଟ୍ରେଣ୍ଡ ଅଫ୍ ହେଇକି ସମୟ କରିବେ, ପୁଣି ପୁଣି ପୁରା ମନଗଡ଼ ପଳେଇବ। ମାଳା ଧରିଲେ ତ ହରେ କୃଷ୍ଣ ହେଉଛି, କିନ୍ତୁ ମାଳା ଛାଡ଼ିଲା ପରେ ହରେ କୃଷ୍ଣ ଯଦି ହେଇଗଲା, ସବୁବେଳେ ଜୁହାର କୃଷ୍ଣ ନାମ ଆସିଲା, ତାହେଲେ ଜାଣିବେ ନାମ ପ୍ରଭୁ ମୋର ଅପରାଧ ନାହିଁ, ନାମ ପ୍ରଭୁ ମୋତେ ଦୟା ସବୁ ସମୟରେ। ନା ଭକ୍ତର ଏଇଟା ଜୀବନ ହେବା ଦରକାର, ପ୍ରଭୁପାଦ କହୁଛୁ ସବୁବେଳେ କନଷ୍ଟାଣ୍ଟଲି, କିନ୍ତୁ ନାମଟା ମୋର ସ୍ମରଣ ଆସିବ। ତସ୍ମାତ୍ ସର୍ବେଶୁ କାଳେଷୁ ମାମ ଅନୁସ୍ମର ଯୁଦ୍ଧ ଚ, ସବୁ କାଳରେ ଏଇଟା ପ୍ରାକ୍ଟିସ୍ ନ କଲେ ବୁଢ଼ା ବୃଦ୍ଧ ବୟସରେ ଆମର କ'ଣ ଆସିବ କି? ବୃଦ୍ଧ ବୟସରେ ତ ମାଳା ଜପ ଧରିପାରିବେନି, ତାପରେ ଅଭ୍ୟାସ ରଖିବାକୁ ପଡ଼ିବ ସବୁବେଳେ। ମାଳା ନଥିଲେ ବି ସବୁବେଳେ ମୁଖରେ ନାମ ଅଭ୍ୟାସ ରଖିବାକୁ ପଡ଼ିବ। ମୁକୁନ୍ଦମାଳା ସ୍ତୋତ୍ରରେ କୁଳଶେଖର କହୁଛନ୍ତି, ଶୃଣବାନ ଜନାର୍ଦ୍ଦନ କଥା ଗୁଣ କୀର୍ତ୍ତନାନି ଦେହେନ ଯସ୍ୟ ପୁଲକ ଉଦ୍ଗମ ରୋମ ରାଜି ନ ଉତ୍ପଦ୍ୟତେ ନ ଉତ୍ପଦ୍ୟତେ ୟନାୟମ୍ ବିମଲାମ୍ବୁ ମାଲାମ୍ ଧିକ୍ତସ୍ୟ ଜୀବିତମ୍ ଅହୋ ପୁରୁଷାଧମସ୍ୟ। କହିଲେ ସେ ପୁରୁଷ ଅଧମକୁ ଦୀପ, ଯେ ଭଗବାନଙ୍କର କଥା ଶୁଣିଲା ବେଳେ ଯାହାର ରୋମ କ'ଣ କହିବା ପୁଲକିତ ହଉନି, ଅଶ୍ରୁ ତାର ଚକ୍ଷୁରୁ ଆସୁନି। ଏଠି କହିଲେ ନା ବିଲୟାମ୍ ବିମଲାମ୍ ଅମ୍ବୁ ମାଲା, ବିମଳ ଅମ୍ବୁ ପ୍ରେମ ଅମ୍ବୁ ତାର ଚକ୍ଷୁରୁ ଆସୁନି, ସେ ପୁରୁଷ ଅଧମକୁ ଧିକ୍। ତା ପରବର୍ତ୍ତୀ ଆଉ ଗୋଟେ ଶ୍ଳୋକରେ କହିଛନ୍ତି, ଆଶ୍ଚର୍ଯ୍ୟ ଏତ ଧିକ୍ ମାନୁଷ୍ୟ ଲୋକେ ସୁଧା ପରିତ୍ୟଜ୍ୟମ ବିଷମ ପିବନ୍ତି। ଏ ମନୁଷ୍ୟ ଲୋକରେ ଏ ଲୋକମାନଙ୍କୁ ଧିକ୍ ଅମୃତକୁ ଛାଡ଼ିକି ବିଷକୁ ପିଉଛନ୍ତି। ଏ କୃଷ୍ଣ ନାମ, କୃଷ୍ଣ କଥା, ଅମୃତ ନା, ଆକୁ ଛାଡ଼ିକି ଅଲଗା କଥା କହିବା ହେଉଛି ବିଷ ପିଇବା। ନାମାନି ନାରାୟଣ ଗୋଚରାଣି ତ୍ୟକ୍ତାନି ବାଚା କୁହୁକା ପଠନ୍ତି। ନାରାୟଣଙ୍କର ନାମକୁ ଛାଡ଼ିକି ଅନ୍ୟ ବାଚା, ଅନ୍ୟ କଥା ଆକୁ ସବୁ ପାଠ କରୁଛନ୍ତି। ରୁଚି ଲାଗୁଛି ଅଲଗା ଜିନିଷ, ଏ ଜିନିଷ ରୁଚି ଲାଗୁନି। କାହିଁକି ରୁଚି ଲାଗୁନି? ଯେମିତି ମୁଁ କହୁଥିଲି, ଦଶ ପନ୍ଦର ଦିନ ବନ୍ଦ ହେଲା ବେଳେ ଗୋଟେ ପାର୍ଟ, ତାକୁ ସେତିକି ପନ୍ଦର ଦିନ ଲାଗୁ ତାକୁ ରନିଂ କରିବା ପାଇଁ। କେତେ ଜନ୍ମରୁ ଆମେ କୃଷ୍ଣଙ୍କୁ ଛାଡ଼ି ଛାଡ଼ି ତାର ହିସାବ ନାହିଁ। ତେଣୁ ବର୍ତ୍ତମାନ ସେତିକି ବ୍ୟାକୁଳରେ ପ୍ରଭୁଙ୍କର ନାମ, ପ୍ରଭୁଙ୍କର କଥା ଶୁଣିଛ, ଜୀବନ କମ ନା, ଜୀବନ ଅନିତ୍ୟ ଜାନହ ସାର ତାହେ ନାନାବିଧ ବିପଦ ଭାର ନାମାଶ୍ରୟ କରି ଯତ୍ନେ ତୁମେ ତାକୁ ହୋ ଆପଣି କା ଚାହୁଁ ଚାହୁଁ ଜୀବନ ଚାଲିଯିବ କିଛି ହିସାବ ନାହିଁ। ପ୍ରହ୍ଲାଦ ମହାରାଜ ଏଇ କଥା ହିଁ କହୁଛନ୍ତି, ଆସନ୍ତାକାଲି ଦୁଇ ତାରିଖ ପର୍ଯ୍ୟନ୍ତ କଥା ହେବେ, ତିନି ତାରିଖ ଠାରୁ ରାସ ଆରମ୍ଭ ହେବେ, ଦୁଇ ତାରିଖ ପର୍ଯ୍ୟନ୍ତ କଥା ହେବେ। ଆଉ ଯେତିକି ସ୍ତୁତି ଅଛନ୍ତି ଯେତେ ବାଟ ଯିବେ, କାରଣ ମୁଁ ଭାଗବତ ସପ୍ତାହ ହିସାବରେ ଏଠି କଥା କହୁନି, ଭକ୍ତମାନଙ୍କର ହିସାବରେ କଥା କହୁଛି। ଭାଗବତ ସପ୍ତାହ ହିସାବରେ କହିଥିଲେ ସେ ସରିକି ପ୍ରହ୍ଲାଦ ମହାରାଜ ରାଜା ହେଇକି ଆହୁରି ଆଗକୁ ପଳେଇ ସାରନ୍ତେ, ତେଣୁ ଧୈର୍ଯ୍ୟ ଧରିକି ଟିକେ ଶୁଣିବେ, କାରଣ ସ୍ତୁତି ଅଭ୍ୟାସ ଶୁଣିବା ଅଭ୍ୟାସ କଲେ ଭାଗବତର ସ୍ତୁତି ଗୁଡ଼ିକ ଶୁଣା ହେବ। ଭାଗବତ ସ୍ତୁତିରେ ସବୁ ସିଦ୍ଧାନ୍ତ ରହିଛି, ଆଉ ସ୍ତୁତି ଶ୍ରବଣ କରିବା ଟିକେ କଷ୍ଟ, କାରଣ ଅଲଗା ଲୀଳା ଶୁଣିଲେ ଦେଖିବେ ଯଯାତି ମହାରାଜଙ୍କର ୟା ପରେ କ'ଣ ହବ, ଇଏ ଶ୍ଳୋକ ପରେ କ'ଣ ହବ, ସେ ଏଠି କ'ଣ, ଗୋଟିଏ ଶ୍ଳୋକକୁ ଆପଣଙ୍କୁ କହିବାକୁ ପଡ଼ିବ, ତେବେ ଶୁଣିବାକୁ ଟିକେ ଧୈର୍ଯ୍ୟ ଦରକାର। ଆପଣମାନେ ଥରେ ଅଭ୍ୟସ୍ତ ହେଇଗଲେ ଆଉ କିଛି ଅସୁବିଧା ହବନି। ତେବେ ଏଠି କହୁଛନ୍ତି, କାମାତରମ ହର୍ଷ ଶୋକ ଭୟ ଶଣାର୍ଥମ ତସ୍ମିନ୍ କଥା ତବ ଗତି ବିମୁଷା, ପ୍ରଭୁ ମୋର ଦିନ ଅବସ୍ଥା ହେଇଯାଇଛି, ମୁଁ ଆପଣଙ୍କର ଗତିକୁ କିଭଳି ପ୍ରାପ୍ତ ହେବି? ଏକରେ ତିନୋଟି ଏଷଣା, କାମ କାମରେ ଆତୁର, ତା ସହିତ ତିନୋଟି ଏଷଣା, ଶୋକ ଭୟ ଆର୍ତି, ଏବଂ ତାପରେ ମନର ଗତି କ'ଣ ନା, ମନ କିଭଳି ଅବସ୍ଥାରେ ଅଛି, ଅସାଧୁ ତୀବ୍ରମ ଦୁଷ୍ଟମ ଦୁରିତମ। ଆପଣଙ୍କ କଥା ମୋତେ ଗୋଟେ ରୁଚି ଲାଗୁନି, ମୋର କେମିତି ଉଦ୍ଧାର ହବ? ତେବେ ଏଇ କଥାରୁ ଆସନ୍ତାକାଲି ଏଇ କଥାରୁ ଆମେ ଆରମ୍ଭ କରିବା।